మహారాజ్ కి, జయ అనంత కోటి వైష్ణవ బృందకి, జయ ప్రభు జగన్నాథ బలదేవి సుభద్రా మహారాణికి, జయ కృష్ణ బలరామ్కి, జయ గౌర్నితాయికి, జయ రాధా గోపినాథ్జీవికి, జయ రాధా గోపాల్జీవికి, గ్రంథరాజ శ్రీమద్ భాగవతంకి, సంవేద్ వైష్ణవ భక్త బృందకి, నితాయ గౌర్ ప్రమానందే హరి హరి. ఓంగజ్ఞానతిమిరంధస్య జ్ఞానంజనశలాకయా చక్షురుమిళితం జైన తస్మై శ్రీగురువే నమ. నమో విష్ణుపదాయ కృష్ణపృష్టాయ భూతలే శ్రీమతే గౌరగోవింద స్వామినితి నామినే. నమో విష్ణుపదాయ కృష్ణపృష్టాయ భూతలే శ్రీమతే భక్తివేదాంత స్వామినితి నామినే. నమస్తే సరస్వతి దేవే గౌరవాణి ప్రచారిణి నిర్విశేష శూన్యవాది పాశ్చాత్య దేశ తారిణి. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శ్రీవాసాది శ్రీ గౌరభక్త బృంద. హరే కృష్ణ 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 హరే హరే, హరే రామ 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 హరే హరే. ఓం నమో భగవతే వాసుదేవాయ, ఓం నమో భగవతే వాసుదేవాయ, ఓం నమో భగవతే వాసుదేవాయ. బలి మహారాజంగ ప్రసంగ్రమే అమ్మని సునుతులే, ଆଜି ପ୍ରାତଃ ସମୟରେ କିଭଳି ଭଗବାନ ବାମନଦେବ ଆଉ ବଳି ମହାରାଜଙ୍କର ଚରିତ୍ର ଆସୁଛନ୍ତି ଭାଗବତମରେ. ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ନା ସାମ୍ପିକ ଥିଲା ବଦଳିଲା ପାଇଁ ହରେ କୃଷ୍ଣ ବାସ୍. ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ସେ ଉତ୍ତର ଦେଉଛନ୍ତି. ପରୀକ୍ଷିତ ମହାରାଜ ପ୍ରଶ୍ନ କରିଥିଲେ, ଦୁଇଟି ପ୍ରଶ୍ନ ଆମମାନେ ସକାଳବେଳା ଶୁଣୁଥିଲେ. ଏତତ୍ ବେଦିତ ମିଚ୍ଛାମ ମହତ କୌତୁହଳହୀନ ଯାଞ୍ଚେଶ୍ୱରସ୍ୟ ପୂର୍ଣ୍ଣସ୍ୟ ବନ୍ଦନ ଚ ଅପି ଅନାଗସ. ଯେ ଭଗବାନ ବାମନଦେବ, ଯେ ସ୍ୱୟଂ ଭଗବାନ, ସେ କାହିଁକି ଯାଚନା କଲେ? ଏବଂ ଯାଚନା କଲେ ପୁଣି ତିନିପାଦ କୃପଣବତ୍, ଗୋଟେ କୃପଣ ଭଳି ତିନିପାଦ ମାଗିଲେ. ଏବଂ ବଳି ମହାରାଜ ସ୍ୱୀକୃତି ପ୍ରଦାନ କରିସାରିଲା ପରେ ମଧ୍ୟ ତାଙ୍କୁ ବନ୍ଦନ କଲେ ଅନାଗସ. ବଳି ମହାରାଜଙ୍କର କୌଣସି ଅପରାଧ ହିଁ ନାହିଁ, କାହିଁକି ଏକଳି କଲେ? ମୋତେ ଉତ୍ତର ଦିଅନ୍ତୁ. ଏବଂ ଶ୍ରୀ ଶୁକବାଚ ଆମେମାନେ ସକାଳ ସମୟରେ ଶୁଣୁଥିଲେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରାଜିତ ଶ୍ରୀ ଅଶୁଭି ଚହାପିତ ଇନ୍ଦ୍ରିୟଣ ରାଜନ ଭୃଗୁବି ସଜୀବିତ. ଆମେମାନେ ଶୁଣୁଥିଲେ କିଭଳି ବଳି ମହାରାଜ ଦୈବାସୁର ସଂଗ୍ରାମରେ ସମ୍ପୂର୍ଣ୍ଣ ନିହତ ହୋଇଥିଲେ, ପ୍ରାଣତ୍ୟାଗ କରିଥିଲେ, କିନ୍ତୁ ସଞ୍ଜୀବନୀ ମନ୍ତ୍ର ଦ୍ୱାରା ତାଙ୍କୁ ଜୀବିତ କରାଇଲେ ଶୁକ୍ରାଚାର୍ଯ୍ୟ. ଏବଂ ଶୁକ୍ରାଚାର୍ଯ୍ୟ କିଏ ଜଣେ ସାଧାରଣ କେହି ଭାବିବା ଉଚିତ ନାହିଁ, ଶୁକ୍ରାଚାର୍ଯ୍ୟ ଜଣେ ସାଧାରଣ ବ୍ରାହ୍ମଣ. ଯେଉଁ ସମୟରେ ଶୁକ୍ରାଚାର୍ଯ୍ୟଙ୍କର କଥା ଆସୁଛନ୍ତି, ସୁଖଦେବ ଗୋସ୍ୱାମୀ ତାଙ୍କୁ ସବୁବେଳେ ଭୃଗବଂଶୀୟ ଭୃଗବ ଏଇ ସମ୍ବୋଧନ କରୁଛନ୍ତି. ସ୍ୱାମୀପାଦ କହୁଛନ୍ତି, ଭୃଗୁନ୍ ଭୃଗୁବଂଶ୍ୟାନ୍ ଶୁକ୍ରାଦୀନ. ଶୁକ୍ରାଚାର୍ଯ୍ୟ ଏଭଳି ମହାନ, ଯେଉଁ ବଂଶରେ ଭୃଗୁ ବ୍ରାହ୍ମଣ ଆସିଥିଲେ, ଯିଏକି ଭଗବାନଙ୍କୁ ପଦାଘାତ କରିଥିଲେ, ଏବଂ ଆଜି ପର୍ଯ୍ୟନ୍ତ ପ୍ରଭୁ ଯେଉଁ ଭୃଗୁଙ୍କର ପଦାଘାତକୁ ଅତି ଆଦରରେ ବକ୍ଷରେ ଧାରଣ କରିଛନ୍ତି, ସେହି ଭୃଗୁ ବଂଶୀୟ ଶୁକ୍ରାଚାର୍ଯ୍ୟ. ଏବଂ ଶୁକ୍ରାଚାର୍ଯ୍ୟଙ୍କର ଏଭଳି ଶକ୍ତି ଥିଲା, ସେ ଜୀବିତ କରାଇଲେ କାହାକୁ? ନା ବଳି ମହାରାଜଙ୍କୁ. ଆପଣ କୁହନ୍ତୁ, ଯେଉଁ ଗୁରୁଦେବ ପ୍ରାଣ ଦେଇପାରିଲେ ସେଇ ବଳି ମହାରାଜଙ୍କ ପାଇଁ କଣ ସେଇ ଗୁରୁଦେବ ସ୍ୱର୍ଗ ଦେଇପାରିବେ ନା? ଏତେ ବିଶ୍ୱାସ ବଳି ମହାରାଜଙ୍କର ଶୁକ୍ରାଚାର୍ଯ୍ୟଙ୍କ ପ୍ରତି, ଶିଷ୍ୟର ଏଭଳି ବିଶ୍ୱାସ ହେବା ଦରକାର। ସର୍ବାତ୍ମନା ତାମ୍ ଅଭଜତ ଭଗବନ ବୋଲି, ସର୍ବାତ୍ମନା ଶବ୍ଦରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସୁଦୃଢ଼ ବିଶ୍ୱାସ ଏନ। ବଳି ମହାରାଜଙ୍କର ଶୁକ୍ରାଚାର୍ଯ୍ୟଙ୍କ ପ୍ରତି କୌଣସି ସନ୍ଦେହ ନଥିଲା ଏବଂ ସେବା କିଭଳି କରୁଛନ୍ତି, ସର୍ବାତ୍ମନା ସବୁକିଛି ଅର୍ପଣ କରି ବଳି ମହାରାଜ, ଅସୁର ରାଧିରାଜ ସବୁକିଛି ଅର୍ପଣ କରି ଆଜି ଶୁକ୍ରାଚାର୍ଯ୍ୟଙ୍କର ସେବା କରୁଛନ୍ତି। ଏବଂ ଅଭଜତ ଭୃଗୁନ ବୋଲି ଏ ଭୃଗବଂଶୀୟ ଶୁକ୍ରାଚାର୍ଯ୍ୟଙ୍କୁ ଅଭଜତ ସେବା କରୁଥିଲେ, କାୟ ମନ ବାକ୍ୟରେ ସେବା କରୁଥିଲେ। ତେଣୁ ଗୁରୁଦେବଙ୍କ ସେବାର ଯେଉଁ ପାଞ୍ଚଟି ବିସ୍ତାର ମହାପ୍ରଭୁ ଶିକ୍ଷା ଦେଇଛନ୍ତି ସନାତନ ଗୋସ୍ୱାମୀଙ୍କୁ, ଗୁରୁ ପାଦାଶ୍ରୟ ଦୀକ୍ଷା ଗୁରୁର ସେବନ। ଗୁରୁ ପାଦାଶ୍ରୟ ପୂର୍ବରୁ ଗୁରୁଦେବଙ୍କର ସେବା କରାଯାଏ। ଗୁରୁଦେବଙ୍କର ଦୁଇଟି ସେବା ଅଛି, ଯେଭଳି ଶୁକ୍ରାଚାର୍ଯ୍ୟଙ୍କୁ ପ୍ରସନ୍ନ କରି ବଳି ମହାରାଜ ନିଜେ ଗୁରୁ ବୋଲି ତାଙ୍କୁ ଗ୍ରହଣ କରିଥିଲେ। ଗୁରୁ ବୋଲି ଗ୍ରହଣ କରିବା ପୂର୍ବରୁ ଗୁରୁଙ୍କର ଯେଉଁ ସେବା କରାଯାଏ ତାକୁ ଗୁରୁ ପାଦାଶ୍ରୟ କୁହାଯାଏ। ଅର୍ଥାତ୍ ଦୀକ୍ଷା ନେବା ପୂର୍ବରୁ ଯେଉଁ ଗୁରୁଦେବଙ୍କର ସେବା କରାଯାଏ, କେଉଁଥି ପାଇଁ ନା ମନ୍ତ୍ର ପାଇଁ, ଗୁରୁଦେବ ଆପଣ ମୋତେ ଶିଷ୍ୟ ଭାବରେ ଗ୍ରହଣ କରନ୍ତୁ, ବଳି ମହାରାଜ ତାହିଁ କରିଥିଲେ। ଏବଂ ଗୁରୁ ପାଦାଶ୍ରୟ ଦୀକ୍ଷା, ଗୁରୁଦେବ ମନ୍ତ୍ର ପ୍ରଦାନ କରିବେ, ତାପରେ ଗୁରୁର ସେବନ। ମନ୍ତ୍ର ପ୍ରଦାନ କଲା ପରେ ବାସ୍ତବିକ ସେବା ଆରମ୍ଭ ହୁଏ, ଗୁରୁଦେବଙ୍କର ସେବା ପ୍ରସନ୍ନ ବିଧାନ ଆରମ୍ଭ ହୁଏ। ଇଏ ହେଲା ତିନୋଟି ଜିନିଷ। ଏବଂ ଯଦିଓ ବଳି ମହାରାଜ ତାଙ୍କୁ ପୁରୋହିତ ଭାବରେ ଗ୍ରହଣ କରିଥିଲେ, କିନ୍ତୁ ଆଜି ବାସ୍ତବ ସେବା କରୁଛନ୍ତି, ଯେତେବେଳେ ଜୀବନ ପାଇଛନ୍ତି। ପ୍ରତ୍ୟେକ ଶିଷ୍ୟ, ପ୍ରତ୍ୟେକ ବୈଷ୍ଣବ ବଳି ମହାରାଜଙ୍କ ନିକଟରୁ ଶିକ୍ଷା କରିବା ଦରକାର ଯେ ଗୁରୁଦେବଙ୍କର ସେବା କିଭଳି କରାଯାଏ, ଆଉ ଗୁରୁଦେବଙ୍କ ସେବାର ଫଳ କଣ। ସର୍ବାତ୍ମନା ତାନ୍ ନବଚତ ଭୁଗୁନ ବୋଲି ଦୃଢ଼ ବିଶ୍ୱାସରେ ଶିଷ୍ୟ ମହାତ୍ମା ଅର୍ଥ ନିବେଦନ। ବୋଲି ମହାରାଜ ଶିଷ୍ୟ ଆଉ ମହାତ୍ମା ଉଦାର ଚରିତ ସମ୍ପନ୍ନ ଥିଲେ ଆଉ ବାସ୍ତବିକ ଶିଷ୍ୟ ହୋଇଥିଲେ। ଆମର ଯେ ଗୁରୁଦେବ କୁହନ୍ତି ଏ ସତ୍ଶିଷ୍ୟ ଦୁର୍ଲଭ ଆଉ ସଦ୍ଗୁରୁ ଦୁର୍ଲଭ, କାରଣ ଯିଏ ସତ୍ଶିଷ୍ୟ ନ ହବ ସେ ସଦ୍ଗୁରୁ ହେଇପାରିବନି ନା। ଶିଷ୍ୟମାନେ ସେ ସମ୍ପୂର୍ଣ୍ଣ ଶାସନର ଅଧୀନ, ତାର ସ୍ୱତନ୍ତ୍ରତା କିଛି ନାହିଁ। ଏବଂ ଯେଉଁ ଶିଷ୍ୟ ତାର ସ୍ୱତନ୍ତ୍ରତା ବ୍ୟବହାର କରୁଛି ମାନେ ସେ ଶିଷ୍ୟ ନୁହେଁ, ସେ ଗୁରୁଦେବଙ୍କ କୃପାରୁ ବଞ୍ଚିତ ହେବ। ଏବଂ ବଳି ମହାରାଜ ଯେଭଳି ଶିଷ୍ୟ ଥିଲେ, ଅଭଜତ ସର୍ବାତ୍ମାନ ଅଭଜତ, କୌଣସି ସ୍ୱତନ୍ତ୍ରତା ପ୍ରୟୋଗ କରିନଥିଲେ ଏବଂ ସବୁ ଅର୍ଥକୁ ଆଜି ପ୍ରଦାନ କରିଦେଇଛନ୍ତି ଗୁରୁଙ୍କ ସେବାରେ, ଶୁଷ୍କ ସେବା କରୁନଥିଲେ। ଗୁରୁଦେବଙ୍କ ପାଇଁ ଯାହା ଆବଶ୍ୟକ, ଗୁରୁଦେବଙ୍କର ସ୍ତୁତି, ଗୁରୁଦେବଙ୍କର ଅର୍ଥ ସେବା, ନିଜ କାୟରେ ବି ସେବା କରୁଥିଲେ ରାଜା ହେଇକି, ତାକୁ ଦୀକ୍ଷା ପରେ ଗୁରୁଦେବଙ୍କର ସେବା ଏଭଳି କରାଯାଏ। ଗୁରୁ ପାଦାଶ୍ରୟ ଦୀକ୍ଷା ଗୁରୁର ସେବନ, ସଦ୍ଧର୍ମ ପୁଚ୍ଛା ସାଧୁ ମାର୍ଗାନୁଗମନ, ଏ ତିନୋଟି ପରେ ଆଉ ଦୁଇଟି ଜିନିଷ ରହିଲେ। ସଦ୍ଧର୍ମ ପୃଚ୍ଛା, ଗୁରୁଦେବଙ୍କୁ ସେବା କରିବା ପରେ ଭକ୍ତି ମାର୍ଗରେ ଅଗ୍ରଗତି କରିବା ପାଇଁ ଗୁରୁଦେବଙ୍କୁ ପ୍ରଶ୍ନ କରାଯାଏ। ଏ ଦୁଇଟି ଶିକ୍ଷା ଏ ଚରିତ୍ର ଆମେ ଶୁଣିବା, ବଳି ମହାରାଜ ତାଙ୍କର ଗୁରୁଦେବ ହେଉଛନ୍ତି ଶୁକ୍ରାଚାର୍ଯ୍ୟ ଏବଂ ଇନ୍ଦ୍ରଙ୍କର ଗୁରୁଦେବ ହେଉଛନ୍ତି ବୃହସ୍ପତି, କିନ୍ତୁ ଦୁଇ ଜଣ କେହି କୌଣସି କାର୍ଯ୍ୟ ହୋଇମିସ୍କାଲ କରିନାହାନ୍ତି, ସମସ୍ତେ ତାଙ୍କର ଗୁରୁଦେବଙ୍କର ଆଦେଶକୁ ଯଥାଯଥ ଭାବେ ପାଳନ କରିଛନ୍ତି। ଆପଣମାନେ ଶୁଣିବେ, ଯେଉଁ ସମୟରେ ଇନ୍ଦ୍ରଙ୍କୁ କହିଛନ୍ତି ବୃହସ୍ପତି ତୁମେ ଏ ସ୍ୱର୍ଗପୁର ତ୍ୟାଗ କରି ପଳେଇଯାଅ, ଗୋଟିଏ ମୁହୂର୍ତ୍ତ ସେ ଡେରି କରିନାହାନ୍ତି। ଏ ଶିକ୍ଷା, ବୈଷ୍ଣବ ଶିକ୍ଷା ଏହା, ନାମଧାରୀ ଶିଷ୍ୟ ହେଲେ ହବ ନା, ବଳି ମହାରାଜଙ୍କ ଭଳି ଶିଷ୍ୟ ହେବାକୁ ପଡିବ। ଶିଷ୍ୟ ମହାତ୍ମା ଅର୍ଥ ନିବେଦନ। ତେଣୁ ମହାପ୍ରଭୁ ପାଞ୍ଚଟି ଶିକ୍ଷା ଦେଲେ, ଗୁରୁପାଦାଶ୍ରୟ ଦୀକ୍ଷା ଗୁରୁର ସେବନ, ସଦ୍ଧର୍ମ ପୃଚ୍ଛା ଗୁରୁଦେବ ମୁଁ କିଭଳି ଭକ୍ତି ମାର୍ଗରେ ଅଗ୍ରଗତି କରିବି, ସବୁ ସମୟରେ ଗୁରୁଦେବଙ୍କୁ ପ୍ରଶ୍ନ କରିବାକୁ ପଡିବ କିଭଳି ମୁଁ ଭକ୍ତି ମାର୍ଗରେ ଅଗ୍ରଗତି କରିବି, ଏବଂ ସାଧୁ ମାର୍ଗ ଅନୁଗମନ। ଇଏ ହେଉଛି ବହୁତ ବଡ଼ ସମସ୍ୟାର ଜିନିଷ। ଗୁରୁଦେବଙ୍କର ଆଦେଶ ସହିତ গুরু পরম্পরার মার্গকে অনুগমন করিয়া পড়িব। পূর্ব আচার্য মানে কন কইছেন তুমি যেত গুরুদেব প্রেজেন্ট অছন্তি সে সময় গুরুদেবঙ্কর আদেশ হচ্ছে বলবান, এবং গুরুদেব নথিলে সুদ্ধা যদি গুরুদেব স্পেসিফিক আদেশ দিয়েছেন, স্বতন্ত্র আদেশ প্রদান করেছেন, সেই আদেশটাকে শিষ্যকে পালন করিয়া পড়িব। এবং তা সহিত পূর্ব আচার্য মানঙ্কর পথকে বি সে অনুসরণ করিব। নূতন পন্থা কিছু শিষ্য তৈরি করে পারিব না, বড়ি মহারাজ তাহি করুলে কার পন্থা অনুগমন করুলে আপন মানে শুনবে প্রহ্লাদ মহারাজঙ্কর পন্থা সে অনুগমন করুলে। এভাবে সে প্রহ্লাদ মহারাজ তা এত বড়ি মহারাজ কু ভাল পাওলে যেভাবে ভীষ্মদেব অর্জুন ভাল পাঁচ বহু ভাল পাঁচ আপনার দেখবে প্রহ্লাদ মহারাজ সবু সময় বড়ি মহারাজ যুদ্ধ করিয়া যাচ্ছেন প্রহ্লাদ মহারাজ আসি উপস্থিত অনেক বড়ি মহারাজ বন্দন করা যাই প্রহ্লাদ মহারাজ আসি উপস্থিত অনেক বড়ি মহারাজ সুতলক যাচ্ছেন প্রহ্লাদ মহারাজ বড়ি মহারাজ সহিত হি সুতলক যাচ্ছেন। তেমন প্রহ্লাদ মহারাজঙ্কর মার্গকে অনুগমন করুলে বড়ি মহারাজ, তেমন সর্বাত্মা অভজত ভৃগুন বলি সেই ভৃগুবংশীয় শুক্রাচার্য তাঙ্কর সেবা করুলে। এবং ভগবান উদ্ধবঙ্কু উচ্চন্তি কিভাবে সেবা করিয়া পড়ে না, শুশ্রূষমাণ আচার্যম সদা উপাসিত নীচবত, আচার্যঙ্কর সেবা করিয়া পড়িব নীচবত, অতি নীচ ভাবরে দীন ভাবরে কি দম্ভ ভাবরে গুরুদেবঙ্কর সেবা করিয়া উচিত নহে। নারীকু নারী ধর্মরে যেভাবে নারদ মুনি যুধিষ্ঠির মহারাজ কৌছন্তি সতী নারী যেভাবে স্বামীঙ্কর সেবা করে দম্ভ ভাবরে নহে, সন্তোষ উদ্দেশ্যে এবং অতি হীন ভাবরে হম্বল মুড যাহা কুয়া, সেভাবে শিষ্য সবুবেলে বিনয়ের সেবা করিব। শুশ্রূষমাণ আচার্যম সদা উপাসিত নীচবত, সবু সময় উপাসনাটা রহব, উপাসনা শরীর ন করে পারলে সুদা বচনের উপাসনা করিব। যে সময় গুরু দূরের অনেক সে গুরুদেবঙ্কর বাক্যকে স্মরণ করে তা জীবনের আচরণ করিব। মো গুরুদেব কেতে সুন্দর উপদেশ প্রদান করেছেন, সেই মোর পূজ্য সেই মোর ইষ্ট, এবং জান সজ্জা আসন স্থানে কেবে গুরুদেবঙ্ক সম্মুখের শিষ্য ঠিয়া হবার এ শিক্ষা বড়ি মহারাজ যা এটি আমি আলোচনা করবা বড়ি মহারাজ তাহি তাহি করুলে। সেপাই তো শুক্রাচার্য এত প্রসন্ন লে না, শুক্রাচার্য জন সাধারণ ব্রাহ্মণ নুহতি, বহু সুন্দর ভৃগুবংশী ব্রাহ্মণ, তেমন যান সজ্জা আসন স্থানে গুরুদেবঙ্ক পশ্চাৎ ভাগে ঠিয়া হওয়ার পড়ব, এবং অতি দূরের নুহে নাতি দূরে কৃতাঞ্জলি, অতি দূরে রহব না পাখরে ঠিয়া হব সম্মুখে না, এবং কৃতাঞ্জলি সবুলে হাত যোড়ি ঠিয়া হব সজ্জা আসন শুবা সময় আসন গুরুদেব যেটা উপবেশন করেছেন সবু সময় শিষ্যর কর্তব্য কিভাবে গুরুদেবঙ্কর সেবা করিব। শিষ্য মানে নুহে যে কেবল মু দীক্ষা নেই গলে মানে মু স্বতন্ত্র না, সে গুরুদেব আপনার তাঙ্কর কথা যে শুনবে শাস্ত্রর জিষ্ট কু সব নিয়ে আসলে এবং সবু ছাড়ি দেলে, তুমি গুরুঙ্কর কথা কু আজ টিজ উইদাউট ডেলিভারেশন লে পালন করিয়া পড়িব, স্লাইটেস্ট ডেলিভারেশন নাই, কিছু তুমি পরিবর্তন করে পারিব না, যা কুহাগলা তাহি করিব বাস বলি মহারাজ তাহি করুলে। এবং আপনার দেখুন মহাভারতের যেত প্রথম অধ্যায়ে হি শিক্ষা দিয়েছেন আয়োধ্যম তিনোটি শিষ্য লে তা ভিতর জন শিষ্যঙ্কর নাম লা গুরুদেব বারবার এই কথা হি কুহতি আরুণী, আরুণী এই কৃতাঞ্জলি কিভাবে কৃতাঞ্জলি সবুলে রহা পড়ব, গুরুদেব যে সময় যা আদেশ দিলে সে বিচার যোড়া যায় না, এতে মোর কল্যাণ কন হব কন ন হব, কোণী উদ্দেশ্য রাখি গুরুঙ্কর সেবা করা যায় না, কারণ গুরুদেব সব জানান্তি। এবং যে বড়ি মহারাজ আজি বড়ি মহারাজ জীবিত করেছেন শুক্রাচার্য, এবং শুক্রাচার্য জানান্তি বড়ি মহারাজ যদি মোট সেবা করুছন্তি ବଳି ମହାରାଜ ସ୍ୱର୍ଗ ପାଇଁ ସେବା କରୁନଥିଲେ, ସ୍ୱର୍ଗ ଜିତିବା ତାଙ୍କର ଲାଳସା ନଥିଲା। ଯଦି ସ୍ୱର୍ଗ ଜିତିବାଟା ଲାଳସା ଥାଆନ୍ତା, ଆପଣ କୁହନ୍ତୁ ସେ ସ୍ୱର୍ଗ ଯଦି ଜିତିଲେ ସେ ଗୁରୁଦେବଙ୍କୁ କେବେ ତ୍ୟାଗ କରିନଥାନ୍ତେ, କିମ୍ବା ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ପ୍ରଦାନ କରିନଥାନ୍ତେ। ଇଏ ଅଭିଶାପ ନୁହେଁ, ଆଶୀର୍ବାଦ। କାରଣ ଶୁକ୍ରାଚାର୍ଯ୍ୟ ଜାଣନ୍ତି ଭଗବାନ ସରସ୍ୱତୀଙ୍କର ଅର୍ଥ ଆମେ ଶୁଣିବା, ଶୁକ୍ରାଚାର୍ଯ୍ୟ ଯାହା କହୁଛନ୍ତି ସରସ୍ୱତୀ ତାଙ୍କୁ ଅର୍ଥ କରୁଛନ୍ତି। କାହିଁକି? ଆରେ ଶୁକ୍ରାଚାର୍ଯ୍ୟ ତାଙ୍କର ପାୱାର ୱିଡ୍ର ନକଲା ପର୍ଯ୍ୟନ୍ତ ଭଗବାନ ବାମନ ଦେବଙ୍କର ଶକ୍ତି ନାହିଁ ଇନ୍ଦ୍ର ପୋଷ୍ଟରୁ ବଳି ମହାରାଜଙ୍କୁ ହଟେଇ ଦେବେ। କାରଣ ଇନ୍ଦ୍ର ପୋଷ୍ଟଟା ଦେଇଛନ୍ତି କିଏ? ଶୁକ୍ରାଚାର୍ଯ୍ୟ ନା। ସେଥିପାଇଁ ଗୁରୁଦେବ କୁହନ୍ତିନି କୃଷ୍ଣ ଗୁରୁ କୃଷ୍ଣ ତୁମକୁ ତ୍ୟାଗ କରିବା ପୂର୍ବରୁ ଗୁରୁଦେବ ପ୍ରଥମେ ତ୍ୟାଗ କରିଥାନ୍ତି। ତେଣୁ ଭଗବାନ ଯେତେବେଳେ ଭିକ୍ଷାରି ହେଇକି ଆସିଲେଣି ଭିକ୍ଷା ମାଗିବା ପାଇଁ, ଶୁକ୍ରାଚାର୍ଯ୍ୟ ତ ଜାଣନ୍ତି ନା, ଆରେ ମୁଁ ଆକୁ ଅଭିଶାପ ଦେବାକୁ ହିଁ ପଡିବ, ନହେଲେ ଭଗବତ କାର୍ଯ୍ୟ ହେବ କିଭଳି? ତେଣୁ ଶିକ୍ଷା ଦୁଇଟି ଅଛି, କିନ୍ତୁ ଯାହା ବି ହଉ ଶୁକ୍ରାଚାର୍ଯ୍ୟ ଜଣେ ସାଧାରଣ ବ୍ରାହ୍ମଣ ନୁହନ୍ତି, ଏବଂ ଏଭଳି ସେବା କରୁଥିଲେ ଆରୁଣୀ କୃତାଞ୍ଜଳି। ବଳି ମହାରାଜ ଯେଭଳି ସେବା କରୁଥିଲେ ଆରୁଣୀ ସେଭଳି ସେବା କରୁଥିଲେ। ଆୟୁଧ ଧୂମ୍ମଙ୍କର ଶିଷ୍ୟ ସେ ଥିଲେ, ଏବଂ ଗୁରୁଦେବ କହିଲେ, ଆୟୁଧ ଧୂମ୍ୟ କହିଲେ, ଆରୁଣୀ ତୁମେ ଯାଅ, ମୋର ଜମି, ଗୁରୁଦେବଙ୍କର କି ଜମି ଥିଲା, ଜମିରେ ଧାନ ଚାଷ ହେଇଛି, ସେଠି ବନ୍ଧ ଭାଙ୍ଗିଯାଉଛି ବର୍ଷା ଦିନ, ତୁମେ ବନ୍ଧ ଦବ। ଶିଷ୍ୟମାନେ ଗୁରୁଦେବ ଯେ ଗୋଟିଏ ଏଇ ସେବା ଦେବେ, ଏଇ ସେବା ମୋତେ କରିବାକୁ ପଡ଼ିବ ତାହା ନୁହେଁ, ଗୁରୁଦେବଙ୍କର ନିର୍ଦ୍ଦେଶ ଯେଉଁ ସମୟରେ ଯାହା ତାକୁ ପାଳନ କରିବାକୁ ପଡ଼ିବ। ସେ ବେଦ ଅଧ୍ୟୟନ କରିବା ପାଇଁ ଯାଇଛନ୍ତି, ତିନି ଜଣ ଏକା ସାଙ୍ଗରେ ବେଦ ଅଧ୍ୟୟନ କରିବା ପାଇଁ ଯାଇଛନ୍ତି, ଉପମନ୍ୟୁ, ଆରୁଣୀ ଏବଂ ବେଦ। ଉପମନ୍ୟୁକୁ ଗାଈ ଚରିବା ପାଇଁ ପଠେଇଲେ, ଏବଂ ଆରୁଣୀକୁ ପଠାଉଛନ୍ତି ଆଜି ବିଲରେ ବନ୍ଧ ଦେବା ପାଇଁ। ଏବଂ ଆରୁଣୀ ଗଲେ, ଉପର ମୁଣ୍ଡରେ ବହୁତ ବର୍ଷା ହୋଇଛନ୍ତି, ବିଲରେ ଜଳ ଆସୁଛନ୍ତି, ଆରୁଣୀ ଯେତେ ଚେଷ୍ଟା କରୁଛନ୍ତି ବନ୍ଧଟିକୁ ବାନ୍ଧିବା ପାଇଁ ପାରୁନାହାନ୍ତି। ଏବଂ ଗୁରୁଦେବ କହିନାହାନ୍ତି ତୁମେ ବନ୍ଧ ନ ବାନ୍ଧି ଆସିଲେ ପଳେଇ ଆସିବ ବୋଲି, ନା ଆମେ ଯେତେ ଆମ ଭଳି ଆସିଲେ ଯାଇ ଗୁରୁଦେବ କହିଥାନ୍ତି ଗୁରୁଦେବ ବନ୍ଧ ବାନ୍ଧିବ ବୋଲି, ଆପଣ କୁହନ୍ତୁ ଆଉ କ'ଣ କରାଯିବ? ନା ଗୁରୁଦେବ ଆଦେଶ ଦେଇଛନ୍ତି ବନ୍ଧ ବାନ୍ଧିବାକୁ ପଡ଼ିବ, ମୋତେ ବାନ୍ଧିବାକୁ ପଡ଼ିବ। ଶେଷରେ ଆରୁଣୀ ଦେଖିଲେ, ମୁଁ ଯେଉଁ କାଦୁଅ ଗୁଡ଼ିକ ରଖୁଛି, ମୁଁ ଯେଉଁ ମାଟି ଦେଉଛି, ସେ ବନ୍ଧ ଭାଙ୍ଗିଯାଉଛି। ନିଜେ ଆରୁଣୀ ବନ୍ଧ ଭାବରେ ନିଜେ ଶୋଇଗଲେ କ୍ୟାର, ଏବଂ ଜଳ ରହିଗଲା। ଆରେ ଶୋଇଲେ ବି ଜଳ କେତେ ସମୟ ରହିବ? ଜଳ ବନ୍ଧ କରି ରଖିଛନ୍ତି ଏବଂ ଚାହିଁକି ରହିଛନ୍ତି। ଗୁରୁଦେବ ଚାହିଁକି ରହୁଛନ୍ତି, ଆରେ ଆରୁଣୀ କାହିଁକି ସନ୍ଧ୍ୟା ହେଲାଣି, ଆରୁଣୀ କାହିଁକି ଆସିନାହାନ୍ତି? ଗୁରୁଦେବ ଚାହିଁ ଚାହିଁ ଗଲେ, ଡାକି ଡାକି ଯାଉଛନ୍ତି, ଆରୁଣୀ ଆରୁଣୀ ତୁମେ କେଉଁଠି ଅଛ? ଗୁରୁଦେବ ଡାକିଲା ପରେ ତୁମେ ଆସ, ଗୁରୁଦେବ ଆସ ବୋଲି ଡାକିଲା ପରେ ସେ ଉଠିଲେ, ଶରୀର ସମ୍ପୂର୍ଣ୍ଣ କାଦୁ ହେଇଛି, ଆସି ଗୁରୁଦେବ ଆଗରେ ଠିଆ ହେଇ ପ୍ରଣାମ କରୁଛନ୍ତି। ଗୁରୁଦେବ ଆପଣଙ୍କର ଆଦେଶ କ'ଣ? ଗୁରୁଦେବ ବୁଝିପାରିଲେ, ଆୟୁଧମ୍ୟ ବୁଝିପାରିଲେ, ହଁ ବାସ୍ତବିକ ତୁମେ ଶିଷ୍ୟ। ତେଣୁ ମହାଭାରତରେ କହୁଛନ୍ତି, ତସ୍ମାଚ୍ଚ ତ୍ୱୟା ମଦ ବଚନମ୍ ଅନୁଷ୍ଠିତମ୍। ଆୟୁଧମ୍ କହୁଛନ୍ତି, ତୁମେ ମୋ ବଚନକୁ ଯଥାଯଥ ଭାବରେ ଅନୁଷ୍ଠାନ କରିଛ, ତସ୍ମାତ୍ ଶ୍ରେୟୋ ଅବାପ୍ୟସି, ବର୍ତ୍ତମାନ ତୁମେ ଶ୍ରେୟ ପ୍ରାପ୍ତ ହବ, ମୁଁ ତୁମକୁ ଆଶୀର୍ବାଦ କରୁଛି। କ'ଣ ସେ ଶ୍ରେୟ? ସର୍ବେ ଚ ତେ ବେଦା ପ୍ରତିଭାଷ୍ୟନ୍ତି ସର୍ବାଣି ଚ ଧର୍ମଶାସ୍ତ୍ରାଣି ଇତି। ଯେ କେବଳ ବେଦଶାସ୍ତ୍ର ପଢ଼ିଲେ ଯେ ଗୁରୁଦେବ କୃପା କଲେ ଜଣେ ବେଦାନ୍ତି ହବ ତା ନୁହେଁ, ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶ। ଦିବ୍ୟ ଜ୍ଞାନ ଏଭଳି ବାହ୍ୟରେ ଶାସ୍ତ୍ର ଘୋଷିକି ପ୍ରବଚନ ଦିଏ ନା, ଇଏ ପ୍ରବଚନ ଯାହା ସବୁବେଳେ ଆମର ଗୁରୁଦେବ କୁହନ୍ତି ଏବଂ ମହାରାଜ ବି କୁହନ୍ତି, ତୁମେ ମନରୁ କହୁଛ ମାନେ ଆଟଲିଷ୍ଟ ତୁମେ ଜଣେ ବ୍ୟକ୍ତିର ମନକୁ ସ୍ପର୍ଶ କରିପାରିବ, ଆତ୍ମାକୁ ସ୍ପର୍ଶ କରିପାରିବନି, ତୁମର ଏ ଶକ୍ତି ନାହିଁ। ମନରୁ କହୁଛ ମାନେ ମନକୁ ସ୍ପର୍ଶ କରିବ, ଆତ୍ମାକୁ କିଭଳି ସ୍ପର୍ଶ କରିବ? ତେଣୁ ଯିଏ ବିଲରେ ବନ୍ଧ ବାନ୍ଧିବା ପାଇଁ ଯାଇଥିଲେ, ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ଏଠି କହୁଛନ୍ତି ସର୍ବେ ଚ ତେ ବେଦା ପ୍ରତିଭାଷ୍ୟନ୍ତି ସର୍ବାଣି ଚ ଧର୍ମଶାସ୍ତ୍ରାଣି। ସବୁ ଧର୍ମଶାସ୍ତ୍ର ସହିତ ସମସ୍ତ ବେଦ ତୁମକୁ ଅଧ୍ୟୟନ କରିବା ଆବଶ୍ୟକ ନାହିଁ, ସ୍ୱତଃସ୍ଫୁରିତ ହବ। ଏବଂ ଗୁରୁଦେବଙ୍କ କୃପାରେ ଅରୁଣୀ ତାହା ଲାଭ କଲେ। বড়ি মহারাজ এইভাবে সেবা করুলে বর্তমান কৃপা প্রাপ্ত হবে, কিভাবে কৃপা প্রাপ্ত হবে আমি মানে শুনিবা। এবং হ্যাঁ সন্দীপরিমণি মধ্য ভগবান শ্রীকৃষ্ণ নিজে এই কথা কেছেন, হি সৎশিষ্য কর্তব্য গুরু নিষ্কৃত, এই সৎশিষ্যের কর্তব্য কন না যদবেই বিশুদ্ধ ভাবে সর্ব অর্থ আত্মা অর্পণম গুরু, বলি মহারাজ যাহা যাহা অর্পণ করে ভগবান শ্রীকৃষ্ণ তা তাহা অর্পণ করে। ভগবান শ্রীকৃষ্ণ যেত সন্দীপনি মান গৃহে রুলে সে নিজ শরীর মধ্যে সেবা করুলে। এবং এটি কৌন যদবেই বিশুদ্ধ ভাবে ন গুরুদেবঙ্কর সেবা কিভাবে করা যায়, কুণ্ঠিত মনের নহে অতি পবিত্র হৃদয়ের। এবং কাহা দ্বারা সেবা করা যায়, এটি কৌন সর্ব অর্থ যা কিছু সম্পত্তি অছি, যা কিছু সম্পত্তি সব গুরুঙ্কর সম্পত্তি, আত্মা এ শরীর অর্পণম গুরু, গুরুদেবঙ্কু অর্পণ করিয়া পড়ে। এবং বলি মহারাজ তাহাই কলে। এবং বলি মহারাজ যেভাবে এভাবে সেবা করছেন, কেবল যে শুক্রাচার্যঙ্কর সেবা করুলে তা নুহে, সমস্ত ব্রাহ্মণ মানঙ্কর সেবা করুলে। কারণ ভৃগুবংশী মানে সমস্তে বৈষ্ণব থিলে, ব্রাহ্মণ থিলে। এবং বলি মহারাজঙ্ক উপরে এত প্রসন্ন হয়ে যাইছেন, বর্তমান বলি মহারাজকে ইন্দ্র পাই অভিষেক করে দেলে। ভগবানকর নিয়ম, ভগবানকর নিয়ম কু কে ভাঙ্গি পারিবে না জগতরে। যদি ভগবানকর নিয়ম কু কে ভাঙ্গে, ভগবানকর নিয়ম কু ভাঙ্গি নূতন নিয়ম প্রতিষ্ঠা করিবার শক্তি কেবল ভক্তর আছে। তেমন ভগবান উপায় করিবে বর্তমান ইন্দ্র, ইন্দ্র উপেন্দ্র অছন্তি স্বর্গরে, কিন্তু বলি মহারাজ কু ইন্দ্র উপরে অভিষেক করিবে। কারণ ভৃগুবংশ ব্রাহ্মণ মানে শুক্রাচার্য মানে সে অত্যন্ত ভক্ত না, সে যদি বলি মহারাজ কু ইন্দ্র করে দিয়ে মানে কামনা করুছন্তি মানে নিশ্চিত ভাবে বলি মহারাজ ইন্দ্র হবে। এবং বলি মহারাজ কিভাবে নিযুক্ত করুছন্তি ভগবান সেবার, ইয়ে গুরুঙ্কর কার্য। তং ব্রাহ্মণ ভৃগব ম্রিয়মাণ প্রিয়মাণ অজাজয়ন বিশ্বাজিতা তৃণাকম জিগীষমাণম বিধিনাবিশ্যচ মহাভিষেকেণ মহানুভাব। ভাগবতরে প্রত্যেক শব্দ দেখন্তু, সে ব্রাহ্মণ মানে কিভাবে না মহানুভাব, শিষ্য যেভাবে মহাত্মনম গুরুদেব সেভাবে মহানুভাব, আর মহাত্মানম শিষ্যকু মহানুভাব ব্রাহ্মণ মানে কিভাবে সেবার নিযুক্ত করছেন, বিষ্ণুঙ্ক সেবায়। গুরুদেব শিষ্যকু কেবল চয়েস দিয়ে না, আর শিষ্যর কোনসি প্ল্যান প্রজেক্ট নথায় না, বলি মহারাজের কোনসি যোজনা নথিলা মু ইন্দ্র কিভাবে হবি, সে তো সেবা করে চালিলে। জন নিষ্কপট শিষ্য পাই গুরুদেব সব প্ল্যান করে রখি থাকে, কৃষ্ণ সব প্ল্যান করে রখি থাকে। এবং তুমি ন চাইলে সুদ্ধা তুমি গুরুকৃষ্ণ প্ল্যান হিসাবে যাওয়া পড়ব, ভগবান যোজনা করে রাখছেন, এটা মাস্টার প্ল্যান কয়া যায়। আমার তো পূজ্য পাদ মহারাজ সবুলে কুহতি, জীব অনন্ত কাল পাই কন করিব, এবং অনন্ত কাল পূর্ব কন করেছিলা এবং বর্তমান কন করুছি, সবকিছি প্ল্যান ভগবান সব করে রাখছেন জীব পাই। এবং গুরুদেবঙ্কর কার্য ভগবানঙ্কর প্ল্যান হিসাবে জীবকে গাইড করিবে, এতি গুরুদেবঙ্কর কার্য। ভগবান যোজনা করে সব রাখছেন, তেমন বলি মহারাজঙ্কর কোনসি যোজনা নাহি। শুক্রাচার্য তাঙ্ক কন কলে, তং ব্রাহ্মণ ভৃগব প্রিয়মাণ, বলি মহারাজঙ্কর সেবার এতে সন্তুষ্ট হয়ে গেলে, প্রিয় হয়ে গেলে, অজাজয়ন বিশ্বাজিতা তৃণাঙ্কম, তৃণাঙ্কম অর্থ স্বর্গ, স্বর্গ পাই তাঙ্কু বিশ্বাজিত নামক যজ্ঞরে দীক্ষিত করে দেলে। বিশ্বাজিত যজ্ঞ অর্থ যে যজ্ঞ কলা মানে জনে ইন্দ্র পোস্ট পাইব বা যে কোনসি কামনা তার পূর্ণ হব। এবং বিশ্বাজিত যজ্ঞ কন না ভগবান বিষ্ণুঙ্কর সেবা। গুরুদেব কেবে কুহন্তি না ତୁମର କାହାକୁ ଭଲ ଲାଗୁଛି? ବଳି ମହାରାଜ କୁ ଶୁକ୍ରାଚାର୍ଯ୍ୟ କହିଲେ, ନା ତୁମର ଇଷ୍ଟ କିଏ, ତୁମେ ତାଙ୍କୁ ପୂଜା କର, ତୁମେ କେଉଁ ଦେବତାଙ୍କୁ ଭଲ ପାଉଛ? ଯେମିତି କଳିଯୁଗରେ ପନ୍ଥ ଚାଲିଛି, ତୁମେ ଏଇ ଦେବତାଙ୍କୁ ପୂଜା କର ନା। ଇଷ୍ଟ ଶବ୍ଦ ଈଶ ଶବ୍ଦରୁ ଆସିଛି। ଇଷ୍ଟ କେବଳ ଜଗତରେ ଆପଣଙ୍କ ଇଷ୍ଟ ଯାହା କହୁଛନ୍ତି, ତାଙ୍କର ଇଷ୍ଟ କିଏ ଖୋଜନ୍ତୁ। ଆପଣ କହିବେ ମୋର ଇଷ୍ଟ ଶିବ, ଆରେ ଭାଇ ଶିବଙ୍କର ଇଷ୍ଟ କିଏ? ଈଶ ଶବ୍ଦ କେବଳ ଭଗବାନ, ଈଶାବାସ୍ୟମିଦଂ ସର୍ବମ। ଈଶ ଶବ୍ଦ ଅର୍ଥ ସ୍ୱୟଂ ଭଗବାନ। ଭଗବାନ ଏକମାତ୍ର ଜୀବର ଇଷ୍ଟ, ସେ ହିଁ ପରମାତ୍ମା, ସେ ହିଁ ଜୀବର ଧ୍ୟେୟ। ତେଣୁ ଭଗବାନଙ୍କ ସେବାରେ ସମସ୍ତଙ୍କର ସେବା ହେଇଯାଏ। ତେଣୁ ଇଏ ମହାନୁଭାବା ବ୍ରାହ୍ମଣଗଣ ବଳି ମହାରାଜଙ୍କୁ ଅଭିଷିକ୍ତ କରିଦେଲେ ବିଶ୍ୱାଜିତ ନାମକ ଯଜ୍ଞରେ। କେମିତି ପାଇଁ ନା ତ୍ରିଣାଙ୍କମ, ସ୍ୱର୍ଗରେ ଇନ୍ଦ୍ର ହେବା ପାଇଁ। ଏବଂ ମନ ଇଚ୍ଛା କଲେ ନା କୌଣସି ବିଧିରେ କଲେ? ନାଇଁ ନା, ସେମାନେ ତତ୍ତ୍ୱଜ୍ଞ ନା। ବିଧି ନା ଜିଗିସମାନ ବିଧି ନା ଅଭିଷେଚ, ଇନ୍ଦ୍ର ରୂପରେ ତାଙ୍କୁ ଅଭିଷେକ କରି ଯଜ୍ଞ ଆରମ୍ଭ କରିଦେଲେ ବିଶ୍ୱାଜିତ ନାମକ ଯଜ୍ଞ। ସ୍ୱାମୀପାଦ କହୁଛନ୍ତି, ମହାଭିଷେକେଣ ଇନ୍ଦ୍ରେଣ ବ୍ରହ୍ମଚ ବ୍ରାହ୍ମଣ ପ୍ରସିଦ୍ଧେନ। ଏତେ ମାନେ ସୁନ୍ଦର ବିଧି ସେମାନେ ଜାଣିଥିଲେ। ସେମାନେ ବିଷ୍ଣୁଙ୍କ ଯଜ୍ଞ ବିଶ୍ୱାଜିତ ନାମଙ୍କ ଯଜ୍ଞରେ ଋଗ୍ବେଦରେ ଯେଉଁ ପଦ୍ଧତି ଅଛି, ଯେଉଁ ମନ୍ତ୍ର ଦ୍ୱାରା ବିଶ୍ୱଜିତଙ୍କର ଯଜ୍ଞ ଭଗବାନଙ୍କର ଯଜ୍ଞ କଲେ କିଭଳି ଇନ୍ଦ୍ର ପଦବୀ ଲାଭ କରିବେ ବୋଲି ମହାରାଜ ସେଇ ଯଜ୍ଞରେ ଦୀକ୍ଷିତ କରିଦେଲେ, ବିଷ୍ଣୁଙ୍କର ଯଜ୍ଞରେ ଦୀକ୍ଷିତ କରିଦେଲେ। ଏବଂ ବଳି ମହାରାଜ ଏତେ ସୁଶୀଳ ସ୍ୱଭାବରେ ଥିଲେ, ଗୁରୁଦେବ ଶୁକ୍ରାଚାର୍ଯ୍ୟ ଏବଂ ବ୍ରାହ୍ମଣଗଣ ଯେଉଁ ଆଦେଶ ଦେଲେ ସାଙ୍ଗେ ସାଙ୍ଗେ ଦୀକ୍ଷାରେ ସେ ଦୀକ୍ଷିତ ହେଇଗଲେ। ଏବଂ ଆଦେଶ ଆଉ ଭୃଗୁବଂଶୀୟ ବ୍ରାହ୍ମଣମାନଙ୍କ ଭିତରେ ବିଶେଷ କରି ଶୁକ୍ରାଚାର୍ଯ୍ୟ ତ ସ୍ୱୟଂ ଭଗବାନଙ୍କର ପ୍ରତିନିଧି, ସେ ଜାଣନ୍ତି ବଳି ମହାରାଜଙ୍କୁ ଭଗବାନଙ୍କର କୃପା ଦେବାକୁ ହେଲେ ଶୁକ୍ରାଚାର୍ଯ୍ୟ ଜାଣନ୍ତି ଇନ୍ଦ୍ର ପୋଷ୍ଟଟା ହେଉଛି ବଳି ମହାରାଜଙ୍କ ପାଇଁ ଯେ ଗୌଣ ଫଳ, ମୁଖ୍ୟ ଫଳ ତାଙ୍କୁ ମୁଁ ଭଗବାନଙ୍କର ଚରଣକମଳ ପ୍ରାପ୍ତି କରାହେବି। ଗୁରୁଙ୍କର ଦୁଇଟି ଫଳ, ଯେଉଁମାନେ ଗୁରୁଦେବଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୁରୁଦେବଙ୍କୁ ସେବା କରୁଛନ୍ତି କିଛି କାମନା ପାଇଁ, ବାସ୍ତବିକ ଜଣେ ନିଷ୍କାମ ଭାବରେ ସେବା କଲେ ତାକୁ ଧର୍ମ ଅର୍ଥ କାମ ମୋକ୍ଷ ପର୍ଯ୍ୟନ୍ତ ମିଳିଯିବ। କିନ୍ତୁ ନିଷ୍କପଟ ଶିଷ୍ୟର ଗୁରୁଦେବ ତାକୁ ପ୍ରେମ ପ୍ରଦାନ କରନ୍ତି। ବଳି ମହାରାଜ ତାଙ୍କୁ ଦୀକ୍ଷିତ କରାଇଦେଲେ ଏବଂ ବଳି ମହାରାଜଙ୍କୁ ଯଜ୍ଞରେ ଯେଉଁ ଦୀକ୍ଷିତ କରାଇଲେ ଯେ ଶୁକ୍ରାଚାର୍ଯ୍ୟ, ସେ ସ୍ୱୟଂ ଭଗବାନଙ୍କର ପ୍ରତିନିଧି। ଭଗବାନ ଭଗବତ ଗୀତାରେ କହୁଛନ୍ତି ନା, ବୃଷ୍ଣିନାମ ବାସୁଦେବସ୍ମି ପାଣ୍ଡବାନାମ ଧନଞ୍ଜୟ ମୁନିନାମ ଅପି ଅହଂ ବ୍ୟାସ କବି ନାମ ସନା କବି। ଭଗବାନ କେତେ ବଡ କଥା କହିଛନ୍ତି, ମୁନିନାମ ଅପି ଅହଂ ବ୍ୟାସ, ମୁନିମାନଙ୍କ ଭିତରେ ମୁଁ ହେଉଛି ବ୍ୟାସ, ଆଉ ବୃଷ୍ଣିମାନଙ୍କ ବିଷୟରେ ମୁଁ ହେଉଛି ବାସୁଦେବ। ବୃଷ୍ଣିନାମ ବାସୁଦେବ ଅସ୍ମି ପାଣ୍ଡବାନାମ ଧନଞ୍ଜୟ, ପାଣ୍ଡବମାନଙ୍କ ଭିତରେ ମୁଁ ହେଉଛି ଅର୍ଜୁନ, ଏବଂ ମୁନିନାମ ଅପି ଅହଂ ବ୍ୟାସ କବିନାମ ମୁସିନା କବି ଉଷନା କବି। ଶୁକ୍ରାଚାର୍ଯ୍ୟ ମୁଁ ହେଉଛି ଶୁକ୍ରାଚାର୍ଯ୍ୟ, ଦକ୍ଷ ବିଦ୍ୱାନ ଭିତରେ ମୁଁ ହେଉଛି ଶୁକ୍ରାଚାର୍ଯ୍ୟ। ସେ ଜାଣନ୍ତି ମୋ ଶିଷ୍ୟକୁ କିଭଳି ନିଯୁକ୍ତି କରିବାକୁ ପଡିବ। ସେଭଳି ଶିଷ୍ୟକୁ କିଛି ଓପିନିଅନ୍ ଦେଲେ ନା, ଆଦେଶ ଦେଲେ ବଳି ମହାରାଜ ତୁମେ ବିଶ୍ୱଜିତ ଯଜ୍ଞ କର, ବଳି ମହାରାଜ ଗୋଟେ ସରଳ ଶିଶୁ ଭଳି ମାନିନେଲେ। ଇଏ ହେଉଛି ବାସ୍ତବିକ ଗୁରୁଙ୍କର କାର୍ଯ୍ୟ ଏବଂ ବାସ୍ତବିକ ଶିଷ୍ୟଙ୍କର କାର୍ଯ୍ୟ। ଏବଂ ଆପଣଙ୍କର ସୁଦାମା ଚରିତ୍ରରେ ସୁଦାମା ତାହିଁ କହୁଛନ୍ତି, ଯେତେବେଳେ ଘରୁ ଫେରୁଛନ୍ତି ସେ ସେହି ଚିନ୍ତା କରୁଛନ୍ତି। ବାସ୍ତବିକ ଜୀବନରେ ଯାହା କିଛି କାମନା ଅଛି ବ୍ୟକ୍ତିର, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେଣ ଯଜନ୍ତି ପୁରୁଷ ପର, ସମସ୍ତ କାମନା ଭଗବାନଙ୍କୁ ସେବା କଲେ ଅକାମ ନିଷ୍କାମ ବ୍ୟକ୍ତି ଯେ ନିଷ୍କାମ କାମନା କରୁଛି ଯେ ସର୍ବକାମ ଯେ ମୁଖ୍ୟ କାମ ଯିଏ କାମନା କରୁଛି ତାର ଏକମାତ୍ର କାର୍ଯ୍ୟ ସେ ଭଗବାନଙ୍କର ସେବା କରିବା ଦରକାର ଏବଂ ଭଗବାନଙ୍କର ସେବା କିଭଳି କରିବା ଦରକାର ଭକ୍ତି ଯୋଗେନ ଭକ୍ତି ଯୋଗରେ କେଉଁ ଭଗବାନଙ୍କ ସେବା କରିବା ଦରକାର ଯଜତେ ପୁରୁଷ ଅପର ଯିଏ ପୁରୁଷ ଅପର ଶ୍ରେଷ୍ଠ ପୁରୁଷ ପ୍ରକୃତିର ପୁରୁଷ ତାଙ୍କୁ ଯଜନ କରିବା ଦରକାର ଏବଂ ଶୁକ୍ରାଚାର୍ଯ୍ୟ ସେଇ ମନ୍ତ୍ରରେ ଦୀକ୍ଷିତ କରିଦେଲେ ଏବଂ ଦେଖନ୍ତୁ ଭାଗବତରେ କେତେ ସାମଞ୍ଜସ୍ୟ ଅଛନ୍ତି ପ୍ରତ୍ୟେକ କଥା ମୁଁ ଏଥିପାଇଁ କହୁଛି ଆପଣମାନଙ୍କୁ ବହୁତ ଲୋକ ଭାବନ୍ତି ଏଇ ଇସ୍କନ ବାବା ମାନେ ଯୋଉ କୃଷ୍ଣ କୃଷ୍ଣ କହୁଛନ୍ତି ହରେ କୃଷ୍ଣ ମାନେ ତ ବାବାଜୀ ହେଇଯିବାକୁ ପଡିବ ଟଙ୍କା ପଇସା ପିଲା ଛୁଆ କିଛି ମିଳିବ ନା ଭଗବାନ କୃଷ୍ଣଙ୍କୁ ଡାକିଲେ କାରଣ କୃଷ୍ଣ ଭକ୍ତମାନେ ତ ଗରିବ ସମସ୍ତେ ତାଙ୍କ ପିଲା ଛୁଆଙ୍କୁ ଚଳେଇବେ କେମିତି ନାଇଁ ନାଇଁ ନା ଭଗବାନଙ୍କର ଭଜନ କଲେ ସୁଦାମା ଯେତେବେଳେ ଫେରୁଛନ୍ତି ସେ ବାଟରେ ଚିନ୍ତା କରୁଛନ୍ତି ସ୍ୱର୍ଗ ଅପବର୍ଗାୟ ପୁଂସା ରସାୟମ ଭୁବି ସମ୍ପଦମ ଆରେ ଯେଉଁ ପ୍ରଭୁଙ୍କର ଚରଣାର୍ଚ୍ଚନ କଲେ ସ୍ୱର୍ଗ ମିଳିବ ଅପବର୍ଗ ମୁକ୍ତି ମିଳିବ ରସାୟମ ରସା ତଳରେ ଯୋଉ ସୁତଳ ଲୋକ ଅଛି ସ୍ୱର୍ଗ ମିଳିବ ଭୁବି ଏ ଭୂଲୋକରେ ସ୍ଥାନ ମିଳିବ ସମ୍ପଦମ ସବୁ ସମ୍ପଦ ମିଳିବ ସର୍ବେଷାମ ଅପି ସିଦ୍ଧାନାମ ମୂଳତଃ ଚରଣାର୍ଚ୍ଚନ ଯେତେ ସିଦ୍ଧି ଅଛି ଭଗବାନଙ୍କର ଅର୍ଚ୍ଚନ ତାଙ୍କ ଚରଣ ଅର୍ଚ୍ଚନ ସେଥିପାଇଁ ଆଜି ଯେଉଁ ବାବାମାନେ ଏତେ ମ୍ୟାଜିକ୍ ଦେଖାଉଛନ୍ତି ଜଗତକୁ ଆକର୍ଷିତ କରିଛନ୍ତି ତାଙ୍କୁ ପଚାରନ୍ତୁ ସେ କାହା ନିକଟରୁ ଏ ସିଦ୍ଧି ପାଇଛନ୍ତି ତାଙ୍କର ଇଷ୍ଟ କିଏ ସେ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଭଗବାନ କାମନା ନ କଲେ ଏପରି ଦେବତାମାନଙ୍କର ପ୍ଲାନ୍ ପ୍ରୋଜେକ୍ଟ ମଧ୍ୟ କାର୍ଯ୍ୟ କରିବ ନା ତେଣୁ ସାଧାରଣ ଜୀବ କଥା କଣ କହିବା ତେଣୁ ଶୁକ୍ରାଚାର୍ଯ୍ୟ ଦୀକ୍ଷିତ ହେଇଗଲା ଏ ଶୁକ୍ରାଚାର୍ଯ୍ୟ ଦୀକ୍ଷିତ କରିଦେଲା ପରେ ବଳି ମହାରାଜଙ୍କୁ ବଳି ମହାରାଜ ଯଜ୍ଞ ଆରମ୍ଭ କଲେ ଏବଂ ବଳି ମହାରାଜ ଏତେ ଶୁଦ୍ଧ ମନରେ ଯଜ୍ଞ କଲେ ସ୍ୱୟଂ ଭଗବାନ ଯଜ୍ଞ କୁଣ୍ଡରୁ ଯଜ୍ଞ ପୁରୁଷ ରୂପରେ ବଳି ମହାରାଜଙ୍କର କାମନା ଜାଣି ସମସ୍ତ ଯୁଦ୍ଧ ବସ୍ତୁ ସବୁ ଦଉଛନ୍ତି ଭଗବାନ ଦଉଛନ୍ତି ଏ ବାସ୍ତବିକ ଯଜ୍ଞର ପ୍ରସେସ ଭଗବାନ ଭକ୍ତାରମ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସବୁ ତପସ୍ୟା ସବୁ ଯଜ୍ଞର ସେ ଭକ୍ତା ବାସ୍ତବିକ ତୁମେ ଯଜ୍ଞ କରୁଛ ଯଜ୍ଞ ପୁରୁଷ ସେଇ ଯଜ୍ଞ କୁଣ୍ଡ ମଧ୍ୟରୁ ତୁମର କାମନା ପୂର୍ଣ୍ଣ କରିବେ ପୁତ୍ରଷ୍ଟି ପାଇଁ ଯଜ୍ଞ କରୁଛ ମାନେ ଜଣେ ଯଜ୍ଞ ବ୍ୟକ୍ତି ବାହାରିବେ ସିଏ ତ ଆପଣଙ୍କୁ ଚରୁଦା ପ୍ରଦାନ କରିବେ ତେଣୁ ବଳି ମହାରାଜଙ୍କୁ ଦୀକ୍ଷିତ କରାଇଥିଲେ ସ୍ୱର୍ଗ ଜୟ କରିବା ପାଇଁ ତେଣୁ ସ୍ୱର୍ଗ ଜୟ କରିବା ପାଇଁ ହେଲେ କଣ ଦରକାର ଅସ୍ତ୍ର ଦରକାର ଆପଣ ପ୍ରଶ୍ନ କରିବେ ବଳି ମହାରାଜଙ୍କ ନିକଟରେ କଣ ଅସ୍ତ୍ର ନଥିଲା କି ଅସ୍ତ୍ର ଥିଲା ଦୈବାସୁର ସଂଗ୍ରାମରେ ଯେ ବଳି ମହାରାଜ ସବୁ ଅସ୍ତ୍ରକୁ ହରେଇ ଦେଇଥିଲେ ତା ନୁହେଁ ବଳି ମହାରାଜଙ୍କର ଏଭଳି ସାମର୍ଥ୍ୟ ଥିଲା ସେ କୋଟି କୋଟି ଅସ୍ତ୍ର ତିଆରି କରିପାରିଥାନ୍ତେ ନିଜର ଯୋଗ ଶକ୍ତି ବଳରେ କିନ୍ତୁ ଆଜି ଭଗବାନ ସାହାଯ୍ୟ କରୁଛନ୍ତି ଭଗବାନ ଆଜି ପ୍ରସାଦ ଦେଉଛନ୍ତି ଆଉ ବଳି ମହାରାଜ ସେଇ ପ୍ରସାଦକୁ ନେଇ ବର୍ତ୍ତମାନ ଯିବେ ଇନ୍ଦ୍ରପୁରକୁ ଇନ୍ଦ୍ରଙ୍କୁ ହଟେଇବା ପାଇଁ ତତୋରଥ କାଞ୍ଚନ ପଟ୍ଟନ ଦୋହୟାଶ୍ଚ ହର୍ଯ୍ୟଶ୍ଚ ତୁରଙ୍ଗବର୍ଣ୍ଣ ଧ୍ୱଜଶ୍ଚ ସିଂହେନ ବିରାଜମାନମ ହୃତ ସନାତ ହବିଭୀର ଇଷ୍ଟାତ ପ୍ରଥମେ ଯଜ୍ଞକୁଣ୍ଡରୁ ତିନୋଟି ବସ୍ତୁ ବାହାରିଲେ ଭଗବାନ ପ୍ରଦାନ କରୁଛନ୍ତି କି ଅଦ୍ଭୁତ ଭଗବାନଙ୍କର ଲୀଳା ଯେଉଁ ଭଗବାନ ବଳି ମହାରାଜଙ୍କୁ ଏ ଅସ୍ତ୍ର ଦେଇ ଆଜି ଇନ୍ଦ୍ରଙ୍କୁ ତାଙ୍କ ପୋଷ୍ଟରୁ ବାହାର କଲେ ସେଇ ଭଗବାନ ପୁଣି ଭିକ୍ଷା ମାଗିବା ପାଇଁ ଯିଏ ବଳି ମହାରାଜଙ୍କ ନିକଟକୁ କୁହନ୍ତୁ ଆପଣ କାହାର ସମ୍ମାନ ପାଇଁ ନା ଭକ୍ତକୁ ଭକ୍ତ ନିକଟରେ ମୁଁ କିଭଳି ଦେଖ ଭଗବାନ ଏ ଅସ୍ତ୍ର ଦେଇଛନ୍ତି ଏବଂ ଇନ୍ଦ୍ର କେବଳ ଏ ଅସ୍ତ୍ରକୁ ଦେଖି ଏ ତେଜକୁ ଦେଖି ଭୟ କରିଛି ଯୁଦ୍ଧ କରିନି ପ୍ରଥମେ କହୁଛନ୍ତି ତତୋ ରଥ କାଞ୍ଚନ ପଟନ ଧୋ କାଞ୍ଚନ ମାନେ ସ୍ୱର୍ଣ୍ଣ ପଟନ ଧୋ ରେଶମ ପଟବସ୍ତ୍ର ରେଶମ ବସ୍ତ୍ର ଯେଉଁଟାକି ସ୍ୱର୍ଣ୍ଣର ରେଶମ ବସ୍ତ୍ର ଗୋଟିଏ ରଥ ବାହାରିଲେ ଯଜ୍ଞକୁଣ୍ଡରୁ ସେ ସ୍ୱର୍ଣ୍ଣର ରେଶମ ବସ୍ତ୍ର ଦ୍ୱାରା ଆବୃତ ହୋଇଥିଲେ ଅର୍ଥାତ୍ ରେଶମ ବସ୍ତ୍ର ସ୍ୱର୍ଣ୍ଣରେ ଖଚିତ ଥିଲେ ବହୁତ କାରୁକାର୍ଯ୍ୟ ଥିଲା ପଟନ ଅଧ ସମ୍ପୂର୍ଣ୍ଣ ଆବୃତ ହୋଇଥିଲା ରଥଟି। ରଥଟି କଣ ଋତୁଜୀମାନେ ଜାଣିପାରୁନଥିଲେ। ଏବଂ ପରେ ଦେଖିଲେ ଏ ସୁନ୍ଦର ରଥ ଭଗବାନ ନିଜେ ଦଉଛନ୍ତି। ଏବଂ ହୟାଶ୍ଚ ହର୍ଯ୍ୟଶ୍ଚ ତୁରଙ୍ଗ ବର୍ଣ୍ଣା, ରଥ ପାଇଁ ଅଶ୍ୱ ଦରକାର ନା ଭାଇ? ମାୟାକୁ ଜିତିବାକୁ ହେଲେ ଜୀବର କୌଣସି ଜିନିଷ ସାହାଯ୍ୟ କରିବ ନା? ଆମର ଶକ୍ତି, ଆମର ବୁଦ୍ଧି, ଆମର ଧନ, ଆମର ବଳ, ଆମର ଜ୍ଞାନ ଦ୍ୱାରା ଆମେ ମାୟାକୁ ଜିତିପାରିବା ନା? ଯଦି ଭଗବତ କୃପା, ଗୁରୁଦେବଙ୍କର କୃପା କିଛି ପ୍ରାପ୍ତ ହେବା, ଗୁରୁଦେବଙ୍କର ପ୍ରଦତ୍ତ ଧନ, ଗୁରୁଦେବଙ୍କ ପ୍ରଦତ୍ତ ଜ୍ଞାନ, ଗୁରୁଦେବଙ୍କ ପ୍ରଦତ୍ତ ଶକ୍ତିରେ ଆପଣ ମାୟାକୁ ଜୟ କରିପାରିବେ। ସେ ବଳି ମହାରାଜ ଏତେ ବଳିଆନ, କିନ୍ତୁ ଭଗବାନ ତାକୁ ଆଜି ପ୍ରସାଦ ଦଉଛନ୍ତି ଏବଂ ବଳି ମହାରାଜ ତାକୁ ଆଜି ପରିଧାନ କରିଯିବେ। ଏବଂ ହୟାଶ୍ଚ ହର୍ଯ୍ୟଶ୍ଚ ତୁରଙ୍ଗ ବର୍ଣ୍ଣ, ଅଶ୍ୱ ଦଉଛନ୍ତି ଚାରୋଟି ଅଶ୍ୱ। ମହାରାଜ ତ କହିଛନ୍ତି ଚାରୋଟି ଅଶ୍ୱ। ମୁଁ ମହାରାଜଙ୍କ କଥାକୁ ହିଁ ଶୁଣୁଛି ଏବଂ କହୁଛି, ଏବଂ ସ୍ୱାମୀପାଦଙ୍କର ଟୀକା, ବିଶ୍ୱନାଥ ଚକ୍ର ଠାକୁରଙ୍କର ଟୀକା, ଏବଂ ମୋର ପରମାରାଧ୍ୟ ଗୁରୁଦେବ ସେ ଯାହା ମୋତେ କିଛି ଦେଇଛନ୍ତି ତାଙ୍କର ପାଦଙ୍କୁ ମୁଁ ସ୍ମରଣ କରୁଛି, ଯାହା ମୋତେ ସ୍ମରଣ କରୁଛନ୍ତି, ଏବଂ ପ୍ରଭୁପାଦଙ୍କର ଗ୍ରନ୍ଥ, ଏତିକି ନେଇ ମୁଁ ଯାହା କହୁଛି। ମୋର ନିଜର ଯୋଗ୍ୟତା ବୋଲି କିଛି ନାହିଁ, ଏମାନେ ହେଲେ ମୋର ସମ୍ପତ୍ତି। ତେଣୁ ମହାରାଜ କହିଛନ୍ତି ଚାରୋଟି ଅଶ୍ୱ ବାହାରିଲେ, ଏବଂ ସେ ଅଶ୍ୱ କିଭଳି ହର୍ଯ୍ୟଶ୍ୱ ତୁରଙ୍ଗ ବର୍ଣ୍ଣା, ସ୍ୱାମୀପାଦ କେତେ ସ୍ପଷ୍ଟ କରିଦେଇଛନ୍ତି। ଇନ୍ଦ୍ରଙ୍କର ଯାହା ଯାହା ବସ୍ତୁ ଅଛି, ଭଗବାନ ବଳି ମହାରାଜଙ୍କୁ କୌଣସି ଜିନିଷ କମ୍ କରିନାହାନ୍ତି। ଇନ୍ଦ୍ରଙ୍କ ଅଶ୍ୱ ସଦୃଶ ଅଶ୍ୱ ଦେଇଛନ୍ତି। ସ୍ୱାମୀପାଦ କହୁଛନ୍ତି ହର୍ଯ୍ୟଶ୍ୱ ଇନ୍ଦ୍ରଶ୍ୟ ଯେ ତୁରଙ୍ଗା ତେଷାମ ଏବ ବର୍ଣ୍ଣା ହରିତ ଜେଷାମ। ଇନ୍ଦ୍ରଙ୍କର ଯେଭଳି ଅଶ୍ୱ ହରିତ ବର୍ଣ୍ଣର ଅଶ୍ୱ, ଚାରୋଟି ଅଶ୍ୱ ବାହାରିଲେ ସେଇ ଯଜ୍ଞକୁଣ୍ଡ। ସବୁ ଯଜ୍ଞକୁଣ୍ଡର ବସ୍ତୁ, ଭଗବାନଙ୍କର ବସ୍ତୁକୁ ଧରି ବଳି ମହାରାଜ ଯିବା ଆଜି। ଏବଂ ଆଉ କଣ ବାହାରିଲେ? ରଥ, ଅଶ୍ୱ, ତୃତୀୟରେ ଧ୍ୱଜଶ୍ଚ ସିଂହେନ ବିରାଜମାନ। ରଥରେ ଗୋଟିଏ ଧ୍ୱଜ ଆବଶ୍ୟକ ନା? ଗୋଟିଏ ଧ୍ୱଜ ବାହାରିଲେ, ଯେ ଧ୍ୱଜରେ ସିଂହ ଚିତ୍ର ଅଛି, ଇ ଭଗବାନଙ୍କର ଶକ୍ତି। ବହୁ ଲୋକ ପ୍ରଶ୍ନ କରନ୍ତି କାହିଁକି ମନ୍ଦିରରେ ସିଂହ ରୁହନ୍ତି? ଭଗବାନ କହିଲେ ନା ନରାୟଣ ପଶୁନାମ ମୃଗାଣା ମୃଗେନ୍ଦ୍ରିୟ ଅହମ୍। ମୁଁ ମୃଗମାନଙ୍କ ଭିତରେ, ଏ ପଶୁମାନଙ୍କ ଭିତରେ ମୁଁ ହେଉଛି ସିଂହ, ଭଗବାନଙ୍କର ବିକ୍ରମ। ତେଣୁ ଭଗବାନ ସଙ୍କେତ ଦଉଛନ୍ତି ବଳି ମହାରାଜକୁ ଯେ ମୁଁ ସମ୍ପୂର୍ଣ୍ଣ ତୁମକୁ କୃପା କରୁଛି। ତେଣୁ ପତକାରେ କଣ ରହିଛନ୍ତି ନା? ସିଂହ ଚିହ୍ନ ରହିଛନ୍ତି। ହୁତ ଓ ସନାତ ହବିଭୀର ଇଷ୍ଟାତ ଇଷ୍ଟାତ, ଯେତେବେଳେ ଅଗ୍ନିରେ ଘୃତ ଦେଇ ପୂଜା କରୁଛନ୍ତି, ଋତୁଜମାନେ ମନ୍ତ୍ର ପଢୁଛନ୍ତି, ଏସବୁ ଆବିର୍ଭୂତ ହେଲେ, ସ୍ୱୟଂ ଆବିର୍ଭୂତ ହୋଇଛନ୍ତି, ଭଗବାନ ପ୍ରଦାନ କରୁଛନ୍ତି। ଆଉ କଣ ପ୍ରଦାନ କରୁଛନ୍ତି? ଧନୁଶ୍ଚ ଦିବ୍ୟ ପୁରଟ ଉପନଧମ ତୋଣମ ମରିତ କବଚ ତ ଦିବ୍ୟମ ପିତାମହସ୍ତସ୍ୟ ଦଦୌଚ ମାଲମ ଅମ୍ଳାନ ପୁଷ୍ପମ ଜଲଜଂ ଚ ଶୁକ୍ରମ। ମୋର ଉଚ୍ଚାରଣ ଟିକେ ଭୁଲ ହବ। ଧନୁଶ୍ଚ ଦିବ୍ୟମ, ଭଗବାନ ଗୋଟିଏ ଦିବ୍ୟ ଧନୁ ପଠେଇଲେ। ଏ ଯାହା ସବୁ ଦିବ୍ୟ, କିନ୍ତୁ ଗୋଟିଏ ଦିବ୍ୟ ଶବ୍ଦ ଲଗେଇଲେ ଧନୁ ପାଇଁ, ଧନୁଶ୍ଚ ଦିବ୍ୟମ ପୁରଟ ଉପନଧମ। ସ୍ୱର୍ଣ୍ଣ ଦ୍ୱାରା ଏ ଧନୁଟି ସମ୍ପୂର୍ଣ୍ଣ ସ୍ୱର୍ଣ୍ଣର ବସ୍ତ୍ର ଦ୍ୱାରା ଆବୃତ ହୋଇଥିଲା। ତୃଣମ ଅରିକିତ କବଚ ଦିବ୍ୟମ, ବଳି ମହାରାଜଙ୍କ ଶରୀର ପାଇଁ ସବୁ ଦିବ୍ୟ କବଚ ପଠେଇଛନ୍ତି ଭଗବାନ, ସବୁ ଦିବ୍ୟ। ଏବଂ ତୃଣ, ତୃଣ ମାନେ ଆପଣମାନେ ଦେଖିଛନ୍ତି ଯେଉଁମାନେ କଣ ତାକୁ କୁହନ୍ତି, ସରର ମୁଣା ଓଡ଼ିଆରେ ଯାହା କୁହାଯାଏ ତାକୁ ତୃଣ କୁହାଯାଏ। ଏବଂ ସେ ତୃଣ କିଭଳି ନା ଅରିକ୍ତ, ରିକ୍ତ କେବେ ହବ ନା? ଆପଣ ଦେଖନ୍ତୁ, ଇନ୍ଦ୍ର ଯୁଦ୍ଧ କରିବେ ନା? ଇନ୍ଦ୍ର ଯୁଦ୍ଧ କରିବେ ନା, କିନ୍ତୁ ଭଗବାନ ଏତେ ସମ୍ପତ୍ତି ଦଉଛନ୍ତି। ଆରେ ଭଗବାନ କୃପା ଦଉଛନ୍ତି ମାନେ ବଳି ମହାରାଜ ଇନ୍ଦ୍ର ପାଇଗଲେଣି, କିନ୍ତୁ ଭଗବାନ ଏତେ ବଳିଆନ କରନ୍ତି। ଭଗବାନ ଯେତେବେଳେ ଆପଣଙ୍କୁ କୃପା ପ୍ରଦାନ କରିବେ, ଆପଣ କୌଣସି ଦୃଷ୍ଟିରୁ ଅସହାୟ ମନେ କରିବେ ନା, ସବୁ ଦୃଷ୍ଟିରୁ ସୁରକ୍ଷିତ ଥିବେ। ତେଣୁ ବଳି ମହାରାଜଙ୍କ ମନରେ ସନ୍ଦେହ କିଛି ନାହିଁ, ବିଲକୁଲ ସନ୍ଦେହ ନାହିଁ। ତେଣୁ ଅରିକ୍ତ ତୃଣ ଅଛି, ଦିବ୍ୟ ଧନୁ ଏବଂ ଦିବ୍ୟ କବଚ, ଏବଂ ଶେଷରେ ପିତାମହ ପିତାମହସ୍ତସ୍ୟ ଦଦୌ ଚ ମାଳା, ଏବଂ ପ୍ରହ୍ଲାଦ ମହାରାଜ ତାଙ୍କୁ ଗୋଟିଏ ମାଳା ପ୍ରଦାନ କରୁଛନ୍ତି, ଅମ୍ଳାଣ ପୁଷ୍ପା ଜଳଜମ୍ ଚ ଶୁକ୍ରମ, ଶୁକ୍ର ସେ ଶଙ୍ଖ ପ୍ରଦାନ କଲେ, ଜଳଜମ୍ ଜଳରୁ ଜାତ ଶଙ୍ଖ ପ୍ରଦାନ କଲେ କି ନା ଶୁକ୍ରାଚାର୍ଯ୍ୟ। ଆଉ ବଳି ମହାରାଜକୁ ପ୍ରହ୍ଲାଦ ମହାରାଜ ଗୋଟିଏ ଅମ୍ଳାଣ ପୁଷ୍ପ ମାଳା ଦେଉଛନ୍ତି, ଯେଉଁ ପୁଷ୍ପ କିମ୍ବା ମ୍ଳାନ ହବ ନା। ଆପଣ ଦେଖନ୍ତୁ ଭଗବାନଙ୍କର କୃପା, ବୈଷ୍ଣବ କୃପା କେତେ ଗରିଆ, ଦୁଇ କୃପା ବଡ଼ ବଳବାନ। ଆଉ ଜଣେ କେବଳ ବଳି ମହାରାଜଙ୍କ ଭଳି ଗୁଣୀ ହେଲେ ଏ ଦୁଇ କୃପାର ଅଧିକାର ହେଇପାରିବ। ଏତେ ବିନୟୀ ଥିଲେ ଭଗବାନ, ଯେଉଁଠି ସାକ୍ଷାତ କୃପା ପ୍ରଦାନ କରୁଛନ୍ତି, ସବୁ ଯଜ୍ଞ କୁଣ୍ଡରୁ ଆବିର୍ଭାବ ହେଉଛନ୍ତି, ବଳି ମହାରାଜ ପ୍ରହ୍ଲାଦ ମହାରାଜ ମଧ୍ୟ ସ୍ଥିର ରହିପାରିଲେ ନା। ପ୍ରହ୍ଲାଦ ମହାରାଜ ତାଙ୍କର ଏକ ଅମ୍ଳାନ ପୁଷ୍ପମାଳାକୁ ବଳି ମହାରାଜଙ୍କ ଗଳାରେ ଦେଇଦେଲେ। ଭଗବାନ ଯିଏ ପ୍ରସନ୍ନ କରିପାରିବ ସେ ଜଗତରେ ସମସ୍ତଙ୍କୁ ପ୍ରସନ୍ନ କରିପାରିବ। ଦେଖନ୍ତୁ ଶୁକ୍ରାଚାର୍ଯ୍ୟଙ୍କୁ ପ୍ରସନ୍ନ କରି ଆଜି ବଳି ମହାରାଜ ଭଗବାନଙ୍କୁ ପ୍ରସନ୍ନ କଲେ, ଏବଂ ଭଗବାନ ପ୍ରସନ୍ନ ହେଇଗଲା ପରେ ସମସ୍ତ ବୈଷ୍ଣବମାନେ ଆଜି ପ୍ରସନ୍ନ ହୋଇଛନ୍ତି, ପ୍ରହ୍ଲାଦ ମହାରାଜ ପ୍ରସନ୍ନ ହୋଇଛନ୍ତି ଏବଂ ମାଳା ଦେଉଛନ୍ତି। ସେ ଯେତେ ଶତ୍ରୁ ହଉ, ଯଦି ଜଣେ ଗୁରୁଦେବଙ୍କର କୃପାପ୍ରାପ୍ତ ହୁଏ ଭଗବାନ ନିଶ୍ଚିତ କୃପା କରିବେ, ଏବଂ ଭଗବାନଙ୍କ କୃପା ଏତେ ବଳିଆନ, ବୈଷ୍ଣବ କୃପାକୁ ସିଏ ସ୍ୱତଃ ଆନୟନ କରିବ, ତାର ପ୍ରମାଣ ଧ୍ରୁବ ମହାରାଜ। ଯେଉଁ ଧ୍ରୁବ ମହାରାଜ ସୁନୀତି ପାଇଁ ଆଜି ଗୃହ ତ୍ୟାଗ କରିକି ଯାଇଥିଲେ, କିନ୍ତୁ ଯେତେବେଳେ ଗୃହରୁ ବନରୁ ଭଗବାନଙ୍କୁ ପାଇ ଫେରୁଛନ୍ତି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଗୋଟିଏ ଅଦ୍ଭୁତ ଶ୍ଳୋକ କହୁଛନ୍ତି, ଏବଂ ସେଇ ସୁନୀତି ସୁରୁଚି, ମୁଁ ଭୁଲରେ କହୁଛି, ସେଇ ସୁରୁଚି ଆଜି କାନ୍ଦି କାନ୍ଦି ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି, ତୁମେ ଦୀର୍ଘଜୀବୀ ହୁଅ। ଇଏ କିଭଳି ସମ୍ଭବ ପରୀକ୍ଷିତ ପ୍ରଶ୍ନ କରୁଛନ୍ତି, କିଭଳି ସମ୍ଭବ? ସେତେବେଳେ ସୁଖଦେବ ଗୋସ୍ୱାମୀ କହିଛନ୍ତି, ଯସ୍ୟ ପ୍ରସନ୍ନ ଭଗବାନ ଗୁଣେ ମୈତ୍ର ଆଦି ଭି ହରି ତସ୍ମେ ନମନ୍ତି ଭୂତାନି ନିମ୍ନ ଆପ ଇବ ସ୍ୱୟଂ, ନିମ୍ନ ଆପ ଇବ ସ୍ୱୟଂ। ଯେଭଳି ଜଳ ସ୍ୱୟଂ ନିମ୍ନକୁ ଚାଲିଯାଏ, ଜଳ ପାଇଁ କୌଣସି ଯୋଜନା କରାଯାଏ ନା, ଜଳର ଧର୍ମ ସେ ନିମ୍ନକୁ ଚାଲିଯିବ ହିଁ। ଭଗବାନଙ୍କୁ ପ୍ରସନ୍ନ କରିଦେଲା ମାନେ ଜଗତରେ ଯେତେ ଜୀବ ଅଛନ୍ତି, ଯିଏ ଭଗବାନଙ୍କୁ ପ୍ରସନ୍ନ କରିଛନ୍ତି ସେମାନେ ତାଙ୍କର କୃପାକୁ କେବେ ଅଟକେଇକି ରଖିପାରିବେ ନା। ସେ ବ୍ୟକ୍ତି ପ୍ରତି ସ୍ୱାଭାବିକ ତାଙ୍କର ଶତ୍ରୁତା ଭାବ ଚାଲିଯିବ, ସେ ବୈଷ୍ଣବ କୃପା କରିବେ। ତେଣୁ ପ୍ରହ୍ଲାଦ ମହାରାଜ ପିତାମହସ୍ୟ ଦଦୌଚ ମାଲମ ଅମ୍ଳାନ ପୁଷ୍ପା ଜଳଜଚ୍ଚ ଶଙ୍ଖ, ସୁନ୍ଦର ଶଙ୍ଖ ଦେଲେ ଏବଂ ଶୁକ୍ରାଚାର୍ଯ୍ୟ, ଏବଂ ଅମ୍ଳାନ ପୁଷ୍ପ ମାଳା ପ୍ରହ୍ଲାଦ ମହାରାଜ ଦେଲେ, ଏବଂ ବଳି ମହାରାଜାକୁ ପରିଧାନ କରିଛନ୍ତି। ପରିଧାନ କରି ବଳି ମହାରାଜଙ୍କର ସ୍ୱଭାବ ଦେଖନ୍ତୁ, ବୈଷ୍ଣବର ସ୍ୱଭାବ ଦେଖନ୍ତୁ, କିଞ୍ଚିତ ଗର୍ବ ତାଙ୍କର ଅନ୍ତରରେ ନଥିଲା। ଆମର ତ ଓଡ଼ିଆରେ ଗୋଟେ ନୀତି ଅଛି, ଅତି ଦାନେ ବଲିବଦ୍ଧ ଅତି ସର୍ବତ୍ର ଗହିତମ। ଇଏ ଭୁଲ ଜିନିଷ, ଯଦିଓ ନୀତି ଦୃଷ୍ଟିରୁ କୁହାଯାଉଛି, ବଳି ମହାରାଜ ଭାଗବତରେ ସିଦ୍ଧାନ୍ତ ବିରୁଦ୍ଧ ଜିନିଷ। ଆରମ୍ଭଟା କ'ଣ, ଅତି ଦର୍ପେ ହତ ଲଙ୍କା ଅତି ମାନେ ଚ କୌରବା, ଇଏ ଦୁଇଟା ଠିକ ହେଇପାରେ, କିନ୍ତୁ ଅତି ଦାନେ ବଲିବଦ୍ଧ ଇଏ ଠିକ ନାହିଁ। ବଳି ମହାରାଜ ବଦ୍ଧ ହେଇନାହାନ୍ତି, ଇଏ ଭୁଲ, ବିଲକୁଲ ଭୁଲ ସିଦ୍ଧାନ୍ତ। ଆଉ ଅତି ସର୍ବତ୍ର ଗହିତମ, ବଳି ମହାରାଜଙ୍କର ଏତେ ବିନୟ ଭାବ, ତାଙ୍କର ଗର୍ବ ନାହିଁ। ଦେଖନ୍ତୁ ଭଗବାନ ଦେଇସାରିଲେଣି ସମସ୍ତ ଯୁଦ୍ଧ ଅସ୍ତ୍ର, ପ୍ରହ୍ଲାଦ ମହାରାଜ ତାଙ୍କୁ କୃପା କରିସାରିଲେଣି, ପ୍ରତି ବ୍ରାହ୍ମଣ ନିକଟକୁ ଯାଉଛନ୍ତି, ପ୍ରତି ବ୍ରାହ୍ମଣଙ୍କୁ ପ୍ରଣାମ କରୁଛନ୍ତି, ଏବଂ ସମସ୍ତ ବ୍ରାହ୍ମଣମାନେ ତାଙ୍କୁ ଆଶୀର୍ବାଦ କରି ପ୍ରତ୍ୟେକ ଅଙ୍ଗରେ ସ୍ୱସ୍ତି ବଚନ କରୁଛନ୍ତି। ଏହା ପରବର୍ତ୍ତୀ ଶ୍ଳୋକରେ ଶୁଣନ୍ତୁ, ଏବଂ ସ ବିପ୍ରାଜିତ ଯୋଧନାର୍ଥ ସ୍ତ୍ରୀ କଳ୍ପିତ ସ୍ୱସ୍ତୟନାଥ ବିପ୍ରାନ୍ ପ୍ରଦକ୍ଷିଣା କୃତ୍ୟ କୃତ ପ୍ରଣାମମ ପ୍ରହ୍ଲାଦ ଆମନ୍ତ୍ର ନମସ୍କାର କେତୋଟି ଜିନିଷ କରୁଛନ୍ତି ଦେଖନ୍ତୁ ଏବଂ ସେ ବିପ୍ରା ଜିତ ଯୋଧନାର୍ଥମ ବ୍ରାହ୍ମଣମାନଙ୍କ ଦ୍ୱାରା ଶୁକ୍ରାଚାର୍ଯ୍ୟଙ୍କର ଅଧୀନରେ ଯେଉଁ ବ୍ରାହ୍ମଣମାନେ ଅଛନ୍ତି ସେମାନେ ଆଜି ସୁନ୍ଦର ଅସ୍ତ୍ର ସବୁ ପ୍ରଦାନ କରିଛନ୍ତି କି ଅସ୍ତ୍ର ଯୋଧନାର୍ଥମ ଯୁଦ୍ଧ ପାଇଁ ଯାହା ଯାହା ଦରକାର ପ୍ରଭୁ ଆଜି ବ୍ରାହ୍ମଣମାନଙ୍କ ଦ୍ୱାରା ବଳି ମହାରାଜଙ୍କୁ ପ୍ରଦାନ କରିଛନ୍ତି ଏବଂ ସବୁକିଛି ବସ୍ତୁ ପ୍ରାପ୍ତ ହୋଇଗଲା ପରେ ସ୍ତେ କଳ୍ପିତେ ସ୍ୱସ୍ତୟନମ ଅଥ ବିପ୍ରାଣ ସମସ୍ତ ବ୍ରାହ୍ମଣ ନିକଟକୁ ଯାଉଛନ୍ତି ପ୍ରଦକ୍ଷିଣ କୃତ କୃତ ପ୍ରଣାମ ସମସ୍ତ ବ୍ରାହ୍ମଣମାନଙ୍କୁ ପରିକ୍ରମା କରୁଛନ୍ତି ଆପଣ କୁହନ୍ତୁ କେତେ ବିନୟ ଭାବ ସମସ୍ତ ବ୍ରାହ୍ମଣଙ୍କୁ ପରିକ୍ରମା କରୁଛନ୍ତି କୃତ ପ୍ରଣାମ ସମସ୍ତଙ୍କୁ ପ୍ରଣାମ କରୁଛନ୍ତି ଏବଂ ବ୍ରାହ୍ମଣମାନେ ତାଙ୍କର ପ୍ରତି ଅଙ୍ଗରେ ସୁସ୍ଥୟନ କରୁଛନ୍ତି ପ୍ରତି ଅଙ୍ଗ ତୁମେ ସୁରକ୍ଷାରେ ଯୁଦ୍ଧ କରି ଫେର ଆଶୀର୍ବାଦ କର ବୈଷ୍ଣବ କୃପା କେତେ ବଳିଆ କେତେ ବଳିଆ ସବୁ ସମୟରେ ଜଣେ ଭଗବାନଙ୍କର କୃପା ପାଇଁ ବୈଷ୍ଣବଙ୍କର କୃପା ପାଇଁ ପ୍ରାର୍ଥନା କରିବା ଦରକାର ଏବଂ ଶେଷରେ ବୈଷ୍ଣବ ପ୍ରବର ପ୍ରହ୍ଲାଦ ମହାରାଜଙ୍କ ନିକଟରେ ବିଶେଷ ପ୍ରାର୍ଥନା କରୁଛନ୍ତି ବିଶେଷ ପ୍ରାର୍ଥନା କଣ ନା ପ୍ରହ୍ଲାଦମ ଆମନ୍ତ୍ରଣ ମତ୍ସ୍ୟକାର ପ୍ରହ୍ଲାଦମ ସ୍ୱାମୀପାଦ କହିଛନ୍ତି ସମ୍ଭାଷଣ ପ୍ରହ୍ଲାଦ ସହିତ ବଳି ମହାରାଜ ବହୁତ ସୁନ୍ଦର ସମ୍ଭାଷଣ କରୁଛନ୍ତି ଯେ ମୁଁ ଯିବି ଯୁଦ୍ଧ କରିବା ପାଇଁ ଆପଣଙ୍କର ଆଶୀର୍ବାଦ ନିହାତି ଆବଶ୍ୟକ ଆପଣ ଯଦି କୃପା କରିବେ ତାହେଲେ ମୁଁ ଆଜି ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବା ପାଇଁ ଯିବି ପ୍ରହ୍ଲାଦ ମହାରାଜ ଆଶୀର୍ବାଦ କରୁଛନ୍ତି ଇଏ ହେଉଛି ମାୟା ବିରୁଦ୍ଧରେ ଯଦି କେହି ଯୁଦ୍ଧ କରିବା ପାଇଁ ଚାହେଁ ଭଗବତ କୃପା ସହିତ ତାକୁ ବୈଷ୍ଣବ କୃପାରେ ବଳିଦାନ ହେବାକୁ ପଡ଼ିବ ନଚେତ ସେ ମାୟା ବିରୁଦ୍ଧରେ କେବେ ଯୁଦ୍ଧ କରିପାରିବ ନା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ ଦୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ ଦୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ ଦୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ କବେ ଆମି ପାଇବ ବୈଷ୍ଣବ ପଦ ଛାୟା କବେ ଆମି ପାଇବ ବୈଷ୍ଣବ ପଦ ଛାୟା କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ କବେ ଆମି ଛାଡ଼ିବ ସେ ବିଷୟାଭିମାନ
କବେ ଆମି ଛାଡ଼ିବ ସେ ବିଷୟାଭିମାନ
କବେ ବିଷ୍ଣୁ ଜନେ ଆମି କରିବ ସମାନ
କବେ ବିଷ୍ଣୁ ଜନେ ଆମି କରିବ ସମାନ
କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ ଦୟା
କବେ ଶ୍ରୀ ଚୈତନ୍ୟ
କାନ୍ଦିଆ କାନ୍ଦିଆ ଜନାଇବ ଦୁଃଖ ଗ୍ରାମ
କାନ୍ଦିଆ କାନ୍ଦିଆ ଜନାଇବ ଦୁଃଖ ଗ୍ରାମ
ସଂସାର ନଲ ହୋଇତେ ମାଗିବ ବିଶ୍ରାମ
ସଂସାର ନଲ ହୋଇତେ ମାଗିବ ବିଶ୍ରାମ
ମହାପ୍ରଭୁଙ୍କର କୃପା, ଭଗବାନଙ୍କର କୃପା ହେଉଛି ବୈଷ୍ଣବ ପଦ ଛାୟା। ଯଦି ଜଣେ ବୈଷ୍ଣବଙ୍କର କୃପା ଲାଭ କରେ, କାରଣ ଯେଭଳି ବୃକ୍ଷ ତଳକୁ ଜଣେ ଆସିଲେ, ବୃକ୍ଷ ବାହାରେ କେତେ ରୁଦ୍ର ହେଉଛି, କିନ୍ତୁ ବୃକ୍ଷ ତଳକୁ ଆସିଗଲେ, ଛାୟା ତଳେ ରହିଲେ, ସେ ରୁଦ୍ର ତାପରୁ ନିବୃତ ହୁଏ। ଏଇ ସଂସାରରେ ଯେତେ କଷ୍ଟ ଭୋଗୁଛେ, ଜଣେ କେବଳ ବୈଷ୍ଣବର କୃପା ଲାଭ କଲେ, ତାଙ୍କର ପଦଛାୟା ଆଶ୍ରୟ କଲେ, ତାର ତାପ ନିବୃତ ହୋଇଯିବ। ଏବଂ କାନ୍ଦିଆ କାନ୍ଦିଆ ଜଣାଇବ ଦୁଃଖ ଗ୍ରାମ, ସଂସାର ଅନଲ ହୋଇତେ ମାଗିବ ବିକ୍ରାମ ବିଶ୍ରାମ। ବୈଷ୍ଣବ ନିକଟରେ କାନ୍ଦି କାନ୍ଦି କଥା ଜଣାଇବାକୁ ପଡ଼ିବ, ଗୁରୁଦେବ ମୁଁ ଏଭଳି ସଂସାର ଅନଳ ଭିତରେ ତାପିତି ହେଉଛି, ଆପଣ ମୋତେ ବିଶ୍ରାମ ଦିଅନ୍ତୁ। ଭଗବାନଙ୍କ ନିକଟରେ, ଏ ଭଗବାନଙ୍କର ନିକଟରେ ଏ ପ୍ରାର୍ଥନା କରାଯାଏ, ପ୍ରଭୁ ଆପଣ ମୋତେ ବୈଷ୍ଣବର କୃପା, ବୈଷ୍ଣବଙ୍କର ପଦଛାୟାରେ ମୁଁ କିଭଳି ରହିବି, ମୋତେ ବୈଷ୍ଣବ କୃପା ପ୍ରାପ୍ତ। ଭଗବାନଙ୍କ ନିକଟରେ ମଧ୍ୟ ଏ ପ୍ରାର୍ଥନା କରାଯାଏ, ଚିନ୍ତା କରନ୍ତୁ ବୈଷ୍ଣବ କୃପା କେତେ ଗରିଆ। କାହିଁକି ପ୍ରହ୍ଲାଦ ମହାରାଜଙ୍କ ନିକଟରେ ବଳି ମହାରାଜ ସେ ପ୍ରାର୍ଥନା କରୁଛନ୍ତି, ପ୍ରଣାମ କରୁଛନ୍ତି, ନମସ୍କାର ପ୍ରଣାମ କରିକି ସମ୍ଭାଷଣ କରୁଛନ୍ତି, ମୁଁ ଯିବି ଆଜି ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବି, ଆପଣ ମୋତେ କୃପା କରନ୍ତୁ, କାରଣ ବୈଷ୍ଣବର ଆବେଦନକୁ ଭଗବାନ ଶ୍ରବଣ କରିବି। ସାଧାରଣ ଜୀବର ପ୍ରାର୍ଥନା ଭଗବାନ ନିକଟରେ ପହଞ୍ଚି ପାରିବ ନା। ବୈଷ୍ଣବ ହେଉଛି ଭଗବାନଙ୍କର ଅତି ନିଜ ଲୋକ।
ବୈଷ୍ଣବର ନିବେଦନେ କୃଷ୍ଣ ଦୟାମୟ, ବୈଷ୍ଣବର ନିବେଦନେ କୃଷ୍ଣ ଦୟାମୟ, ବୈଷ୍ଣବର ନିବେଦନେ କୃଷ୍ଣ ଦୟାମୟ, ଅବେନ ସଦୟ ହେନ ପାମର ପ୍ରତି ଅବେନ ସଦୟ।
ବୈଷ୍ଣବର ଆବେଦନ କୃଷ୍ଣ ଦୟାମୟ, କୃଷ୍ଣ ଦୟାମୟ ହେଲେ ସୁଦ୍ଧା ତାଙ୍କର ଦୟା ଗୋଟିଏ ଅପେକ୍ଷାକୁ ସବୁବେଳେ ଅପେକ୍ଷା କରେ। ଭଗବାନଙ୍କର ଦୟା ଭକ୍ତର ଦୟା ଉପରେ ଦୟା ସାପେକ୍ଷ, ଭକ୍ତର ଦୟା ବିନା ଭଗବାନ କାହାକୁ ସ୍ୱତନ୍ତ୍ର ଦୟା ପ୍ରଦାନ କରିବେ ନା। ତେଣୁ ପ୍ରହ୍ଲାଦ ମହାରାଜଙ୍କୁ ବଳି ମହାରାଜ ପ୍ରାର୍ଥନା କରିଛନ୍ତି, ଏବଂ ପ୍ରହ୍ଲାଦ ମହାରାଜ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି, ତୁମେ ଯାଅ ସ୍ୱର୍ଗକୁ ଜୟ କରି ଆସ। ତ ଆପଣଙ୍କ ମନରେ ପ୍ରଶ୍ନ ଆସିବ, ବଳି ମହାରାଜ ଯଦି ଏତେ ବିନୟ, ବଳି ମହାରାଜ ଯଦି ମହାଜନ, ଦୁଇ ମହାଜନ, ବଳି ମହାରାଜ ଯେ ତ୍ରିପାଦ ଭୂମି ଦାନ କରି ମହାଜନ ହେଲେ, ତା ପୂର୍ବରୁ ମହାଜନ ନଥିଲେ ତା ନୁହେଁ, ସର୍ବଦା ମହାଜନ। ଜଣେ ମହାଜନ ଆଉ ଜଣେ ମହାଜନଙ୍କୁ ପ୍ରାର୍ଥନା କରୁଛି, ମୋତେ ଆଶୀର୍ବାଦ କରନ୍ତୁ ମୁଁ ସ୍ୱର୍ଗକୁ ଜୟ କରିବି, ତାହେଲେ କିଭଳିଆ ସମ୍ଭବ ଯେ ବଳି ପ୍ରହ୍ଲାଦ ମହାରାଜ କହିବେ ବଳି ତୁମେ ଯାଅ ଇନ୍ଦ୍ରଙ୍କୁ କଷ୍ଟ ଦିଅ ଯୁଦ୍ଧ କର ବୋଲି, କିଭଳି ସମ୍ଭବ କୁହନ୍ତୁ। ବାସ୍ତବିକ ତାହା ନୁହେଁ, ବଳି ମହାରାଜ ଯଦିଓ ଯାଉଛନ୍ତି ଇନ୍ଦ୍ରପୁରକୁ ଜୟ କରିବା ପାଇଁ, କୌଣସି ଶତ୍ରୁତା ଭାବରେ ନୁହେଁ, ଇନ୍ଦ୍ରଙ୍କୁ କଷ୍ଟ ଦେବା ପାଇଁ ସେ ଯାଉନାହାନ୍ତି, ଜାଣନ୍ତି ଏ ବୈଷ୍ଣବ ଯିଏ ଭଗବାନଙ୍କର ଭକ୍ତ ସେ ଜୀବକୁ କଷ୍ଟ ଦିଏ ନା। ଆପଣ ପ୍ରଶ୍ନ କରିବେ ତାହେଲେ ଯୁଦ୍ଧ କାହିଁକି କରୁଛନ୍ତି, ଯୁଦ୍ଧ କେବଳ ଏଇଥିପାଇଁ କରୁଛନ୍ତି ବଂଶ ପରମ୍ପରା କ୍ରମେ ଗୋଟିଏ ଶତ୍ରୁତା ଲାଗି ରହିଛି ତାଙ୍କର। ଆରେ ଇନ୍ଦ୍ର ଆମର ବଂଶର ଶତ୍ରୁ, ବାସ୍ ମୁଁ ବି ତାର ଶତ୍ରୁ, ଅଭିମାନଟା ତାଙ୍କର ଏୟା। ଆଉ ସ୍ୱର୍ଗ ଅଧିକାର କରି ଯେ ବଳି ମହାରାଜ ଭୋଗ କରିବେ ତା ବି ନୁହେଁ, ଆପଣ ଶୁଣିବେ ବଳି ମହାରାଜ ଏଭଳି ସୁନ୍ଦର ସୁଶାସନ କରିଛନ୍ତି, ପ୍ରତ୍ୟେକ ଜୀବ ପ୍ରସନ୍ନ ହୋଇକି ରହିଛନ୍ତି। ଉପେନ୍ଦ୍ର ଏ ଇନ୍ଦ୍ର ଏଭଳି କେବେ ହେଲେ ଶାସନ କରିନଥିଲେ, ବଳି ମହାରାଜ ଯେଭଳି ଶାସନ କରିଛନ୍ତି, ଏବଂ ଭୋଗ ବି ବର୍ଜିତ। ତେବେ ଆକ୍ରମଣ କାହିଁ କରୁଥିଲେ ନା, ବଂଶ ପରମ୍ପରା କ୍ରମେ ଶତ୍ରୁତା, ସିଏ ଆମର ଶତ୍ରୁ ନା ବଂଶ ପରମ୍ପରା କ୍ରମେ। ମୁଁ ଯିବି ଇନ୍ଦ୍ରପୁରକୁ ଆକ୍ରମଣ କରିବି, ମୁଁ ଇନ୍ଦ୍ରପୋଷ ନେବି, ବାସ। ଯେଭଳି ଗୋଟେ ସୁନ୍ଦର ଛୋଟ ଉଦାହରଣ ଆପଣ ବୁଝିନେବେ, ଦୁର୍ଯ୍ୟୋଧନର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି କିଛି ଶତ୍ରୁତା ନଥିଲା। ମୁଁ ତ ଚିନ୍ତା କରୁଥିଲି ବସିକି, ଗୁରୁଦେବ ଏଟା କିଭଳି ବୁଝି ହବ, ଗୁରୁଦେବ ତମେ ଗୋଟେ ହଠାତ୍ ବୁଦ୍ଧି ଦେଇଦେଲେ, କାରଣ ଦୁର୍ଯ୍ୟୋଧନଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି କୌଣସି ଶତ୍ରୁତା ନଥିଲା, କିମ୍ବା ଭଗବାନ ଶ୍ରୀକୃଷ୍ଣଙ୍କର ଦୁର୍ଯ୍ୟୋଧନ ପ୍ରତି କୌଣସି ଶତ୍ରୁତା ନଥିଲା। କେବଳ ଏ ଶତ୍ରୁତାଟା କେବଳ ବଂଶ ପରମ୍ପରା କ'ଣ, ନଚେତ ଆପଣ କୁହନ୍ତୁ ସମୁଦି ହେବେ ନା ଲକ୍ଷ୍ମଣ ନା ତାଙ୍କ ନାମ, ଦୁର୍ଯ୍ୟୋଧନଙ୍କର କନ୍ୟାଙ୍କୁ ବିବାହ ହେଇଥିଲେ ନା ଭଗବାନ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ, ତେଣୁ ସମୁଦି ହେବେ ନା। ଆରେ ଭାଇ, ଦୁଇ ଜଣ ସମୁଦି, ସମୁଦି ସମୁଦ୍ରରେ କିଭଳି ଶତ୍ରୁ ହଉ, କିନ୍ତୁ ଶତ୍ରୁତା ଏଥିପାଇଁ ଦୁର୍ଯ୍ୟୋଧନ ଶତ୍ରୁ ବୋଲି ଭାବୁଥିଲେ, କାରଣ ଦୁର୍ଯ୍ୟୋଧନଙ୍କର ଶତ୍ରୁ ହଉଛନ୍ତି ପାଣ୍ଡବ, ଭଗବାନ ହଉଛନ୍ତି ପାଣ୍ଡବଙ୍କର ପ୍ରିୟ, ଏଥିପାଇଁ ଦୁର୍ଯ୍ୟୋଧନ ଭାବୁଥିଲା କୃଷ୍ଣ ହିଁ ମୋର ଶତ୍ରୁ, କାରଣ ଯେହେତୁ ପାଣ୍ଡବ ମାନେ ମୋର ଶତ୍ରୁ। କିନ୍ତୁ ଅନ୍ତର ଶତ୍ରୁତା ଭାବ ନଥିଲା, ଯଦି ଅନ୍ତର ଶତ୍ରୁତା ଭାବ ଥାଆନ୍ତା ତାହେଲେ କୁହନ୍ତୁ କେତେ ନୀଚ ବ୍ୟକ୍ତି ହେଲେ ବି ଗୋଟେ ଶତ୍ରୁ ନିକଟକୁ ଯାଇ ଭିକ୍ଷା ମାଗିଥାନ୍ତା। ସେ କଣ ମହାଭାରତ ଯୁଦ୍ଧ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଥାନ୍ତି, ମୋତେ ସୈନ୍ୟ କିଛି ସାହାଯ୍ୟ କର ବୋଲି କୁହନ୍ତୁ। ଆଉ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ଶତ୍ରୁ ବୋଲି ଭାବୁନଥିଲେ, ଯେହେତୁ ଭଗବାନଙ୍କର ପ୍ରିୟ ପାଣ୍ଡବ, ପାଣ୍ଡବମାନଙ୍କ ପ୍ରତି ଦୁର୍ଯ୍ୟୋଧନ ଶତ୍ରୁତା ଆଚରଣ କରୁଛନ୍ତି, ଅପ୍ରିୟ ଆଚରଣ କରୁଛନ୍ତି, ତେଣୁ ଭଗବାନ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ଶତ୍ରୁ ଉପରେ ଦର୍ଶନ କରୁଥିଲେ, କେବଳ ଆଚରଣ କରୁନଥିଲେ। ଭଗବାନ ତ ଜୀବ ପ୍ରତି କେବେ ଶତ୍ରୁତା ଆଚରଣ କରନ୍ତି ନା, ଏ ଶତ୍ରୁତା ଭାବଟା ଭଗବାନ ଶବ୍ଦ ପ୍ରତି ଲାଗିବ ନା, କେବଳ ଭଗବାନଙ୍କ ନିକଟରେ, କାରଣ ଭଗବାନ ମିତ୍ର ବି ନୁହନ୍ତି। ମିତ୍ର ଶବ୍ଦ ଅର୍ଥ ଅଲଗା ସଂସ୍କୃତରେ, ସୃହୃତ ଶବ୍ଦ ଅଲଗା। ସୃହୃଦାଂ ସର୍ବଭୂତାନାଂ, ସ୍ୱାମୀପାଦ ବହୁତ ସୁନ୍ଦର ଟୀକା ଦେଇଛନ୍ତି, ମିତ୍ର ମିତ୍ରତା ଆଚରଣ କେତେବେଳେ କରେ, ମିତ୍ର କିଛି ସ୍ୱାର୍ଥ ପାଇଲେ, କିଛି ସମ୍ବନ୍ଧ ଥିଲେ ସେ ମିତ୍ରତା ଆଚରଣ କରେ, କିନ୍ତୁ ଭଗବାନ ସେଭଳି ମିତ୍ର ନୁହନ୍ତି, ସେ ସୃହୃତ। ସୃହୃତ ମାନେ କେବଳ ମଙ୍ଗଳ ଚିନ୍ତା କରନ୍ତି, ପ୍ରତି ଜୀବ ତାଙ୍କ ପ୍ରତି କଣ ସମ୍ମାନ ଦଉ, ତାଙ୍କ ପ୍ରତି କଣ କର୍ତ୍ତବ୍ୟ କରୁଛି ଭଗବାନ ଚାହାନ୍ତି ନା, କେବଳ ଜୀବର ମଙ୍ଗଳ ତାଙ୍କି ବନ୍ଧୁ, ସୃହୃତ ଶବ୍ଦ ଅର୍ଥ ଏହା। ତେଣୁ ପ୍ରହ୍ଲାଦ ମହାରାଜ, ବଳି ମହାରାଜ ଯୋଉ କହୁଛନ୍ତି ତୁମେ ଯାଅ, ଏଥିରେ କୌଣସି ଦୋଷାବହ ନାହିଁ। ବଳି ମହାରାଜ କେବଳ ଚାହୁଁଥିଲେ ଆମେ ଇନ୍ଦ୍ରପ୍ରସ୍ଥକୁ ଅଧିକାର କରିବୁ, ଯାହାଫଳରେ ସମସ୍ତେ ଜାଣିବେ ଯେ ଆମେ ଦିତିଙ୍କର ପୁତ୍ରମାନେ ବର୍ତ୍ତମାନ ଇନ୍ଦ୍ର ହେଲୁ, ବାସ୍। ପିତା ଏକ ନା, ଏଥିପାଇଁ ଯାଇଛନ୍ତି, କଣ ଶତ୍ରୁତା ଭାବ ନେଇ ଯାଇନାହାନ୍ତି, ନହେଲେ ସେ କିଭଳି ମହାଜନ ହେବେ। ଏବଂ ଯେତେବେଳେ ଯାଇଛନ୍ତି ବର୍ତ୍ତମାନ ଯିବାର ଦୃଶ୍ୟକୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ଆଗରେ ବର୍ଣ୍ଣନା କରିଛନ୍ତି, କେତେ ସୋହିତ ପ୍ରଭୁପାଦ ମହାରାଜ। ଆପଣ ଦେଖନ୍ତୁ, ବହୁ ଭକ୍ତ ଭକ୍ତ, ଯେତେ ସାଧାରଣ ଜଣେ ଭକ୍ତ ହେବା ପୂର୍ବରୁ କେତେ ସୁନ୍ଦର ପ୍ୟାଣ୍ଟ ସାର୍ଟ ଯେତେ ପିନ୍ଧୁ, ସେ କେବେ ସୁନ୍ଦର ଦେଖାଯାଏ ନା। ସେଇ ଗୋଟିଏ ଭକ୍ତର ଫଟୋ ନିଅନ୍ତୁ ଯିଏ ପୂର୍ବରୁ କର୍ମୀ ଥିଲା, ଆଉ ସେଇ ଭକ୍ତକୁ ତାକୁ ଲଣ୍ଡା କରି ତାକୁ ତିଳକ ମାଳି ଦେଇ ହାତରେ ଜପମାଳି ଦେଇ ତା ଫଟୋଟି ଦେଖନ୍ତୁ, ତାକୁ କୁହନ୍ତୁ ତତେ କେଉଁଟା ଭଲ ଲାଗୁଛି, ସେ କହିବେ ମୋତେ ଏଇ ଫଟୋଟା ଭଲ ଲାଗୁଛି। କାହିଁକି ନା, ସେ ଭଗବାନଙ୍କର ପ୍ରସାଦକୁ ଗ୍ରହଣ କଲା, ମଥାରେ ତିଳକ, କଣ୍ଠି ମାଳି, ଏସବୁ ଭଗବାନଙ୍କର ପ୍ରସାଦ, ବ୍ୟକ୍ତିତ୍ୱରେ ସୁଶୋଭିତ ହୁଏ। ବଳି ମହାରାଜଙ୍କ ରୂପକୁ ଭରି ସଭାରେ, ସୁଖଦେବ ଗୋସ୍ୱାମୀଙ୍କର 7 ଦିନ ଆୟୁଷ ଅଛି, କିନ୍ତୁ ଟିକେ ନେଇ ପ୍ରତି ଶ୍ଲୋକରେ ବଳି ମହାରାଜଙ୍କର ରୂପକୁ ବର୍ଣ୍ଣନା କରିଛନ୍ତି, କାରଣ ଭଗବାନଙ୍କର ଦ୍ରବ୍ୟରେ ଆଜି ବିଭୂଷିତ ହେଇକି, ପ୍ରସାଦରେ ଆଜି ବିଭୂଷିତ ହେଇକି ବଳି ମହାରାଜ କେତେ ଶୋଭା ପାଉଛନ୍ତି। ଅଥ ଆରୁହ୍ୟ ରଥମ୍ ଦିବ୍ୟମ୍ ଭୃଗୁଦତ୍ତମ୍ ମହାରଥ ସଶ୍ରକ୍ଧର ଅଥ ସନ୍ୟ ଧନ୍ୱୀ ଖଡ୍ଗି ଧୃତ ଇସୁଭି। ବଳି ମହାରାଜ କଣ କଣ ପିନ୍ଧିଛନ୍ତି ନା, ଅଥ ଆରୁୟମ୍, ଏ ପ୍ରଣାମ କରିସାରିଲା ପରେ ରଥରେ ଆରୋହଣ କଲେ ବଳି ମହାରାଜ। এবং কিভাবে রথ না দিব্যম রথ ভৃগুদত্তম মহারথ শুক্রাচার্যঙ্কর প্রদত্ত গুরুদেবঙ্ক কৃপার ভগবানঙ্ক নিকট যে রথ পাইছন্তি তাপরে আরোহণ কলে কি আরোহণ কলে মহারথ বলি মহারাজ মহারথী কাহ কুয়াযায় যে দশ হাজার রথী মানুষ অতিরথী মহারথী রথী ইয়ার লক্ষণ মহাভারত যুদ্ধে এ মহাভারতের বর্ণনা করাইছেন তেনু বলি মহারাজ মহারথী থিলে দশ হাজার রথীঙ্কু সে এক সঙ্গে যুদ্ধক্ষেত্রে সামনা করে পার এবং ভগবানঙ্কর কৃপা লাভ কলে এবং সশ্রক ধরথ সন্ন্য সুন্দর যে মালা প্রদান করে বলি প্রহ্লাদ মহারাজ সে মালা পিঁধিছেন সুন্দর মালা পিঁধিছেন সন্ময় ভগবানঙ্কর প্রদত্ত দিব্য কবচ পিঁধিছেন ভগবানঙ্কর প্রদত্ত ধনু পিঁধিছেন এ ধনু ধরিছেন খড়গ ধরিছেন দ্রুত ইক্ষুভি ইসুভি সে যে তৃণ তাকে ধারণ করেছেন এবং তাকে ধারণ করে বর্তমান বলি মহারাজ স্বর্গপুরকে যাচ্ছেন কিভাবে শোভা পাচ্ছি না হে মঙ্গল সদবাহু স্ফুরণ মকর কুণ্ডল রাজ রথম আরূঢ় ধীষ্ণস্ত ইব হ্যব বাট কিভাবে সুখদেব গোস্বামী তাকে বর্ণনা করছেন আরে শোভা ভক্ত ভক্তকে এইভাবে বর্ণনা করা যায় বলি মহারাজ সাধারণ ব্যক্তি নুহতি না ভগবানঙ্কর রূপকে যেভাবে বর্ণনা করা যায় ভক্তর রূপকে সেভাবে বর্ণনা করা যায় দেখুন প্রভুপাদঙ্কর শিষ্য মানে প্রভুপাদঙ্কর রূপকে প্রভুবাঙ্কর চালিকে প্রভুবাঙ্কর কথাকে টিকে নেক বর্ণনা করে রাখছেন প্রভুপাদ লীলামৃতরে আমি করিপারিবা আমি করিপারিবা কি আমি করিপারিবা না বৈষ্ণব সম্প্রদায়ের গুরুদেবঙ্কু কিভাবে মর্যাদা দিয়াযায় প্রভুপাদ তাঁর শিষ্য মানুষ শিখাইছেন আর প্রভুপাদ শিষ্য নিকটর আমি শিখা পড়ব জন পড়লে তো কহবা আরে প্রভুপাদ জন সাধারণ ব্যক্তি সে কিভাবে রুটি খাওলে কিভাবে চালুলে কিভাবে রোলে গোটে কাহিনী বর্ণনা করা যাই এ বর্ণনা যোগ্য এ জগতের লোকের জাঁয়া দরকার ভক্ত কিভাবে ভক্তর জীবন কিভাবে ভক্ত যদি কর্মী লোক মানে জনে নেতার জনে কবির জনে তথাকৃত বৈজ্ঞানিকর জীবন চরিত্রকে লেখি কেতে কেতে বড় পুরস্কার পাওয়া ভক্ত কাহি ভক্তর চরিত্র নলেখি পুরস্কার ন পাইব কুহতো কেই পুরস্কার নদী ভগবান পুরস্কার দেব কাহি নলেখি সুখদেব গোস্বামী ভরি সভারে বলি মহারাজঙ্কর রূপ কৌছেন হেম অঙ্গদ লসত বাহু যে কবচ সব পিঁধিছেন বাহু স্বর্ণ কবচ পিঁধিছেন অতি সুন্দর স্ফুরণ মকর কুণ্ডলম ভগবান মধ্যে মকর কুণ্ডল দিয়েছেন বলি মহারাজ মকর কুণ্ডল পিঁধিছেন রাজ রথম আরূঢ় ভগবানঙ্কর দিব্য রথরে আরোহণ করেছেন মহারথী বলি মহারাজ ধীষ্ণস্ত ইব হব্যবাট ধীষ্ণস্ত অগ্নিদেব যেভাবে স্বয়ং যজ্ঞের আবির্ভাব হয়ে বহু শিখা আছন্তি শিখা মধ্যে অগ্নিদেব সিংহাসনের স্বয়ং উপস্থিত হয়ে যদি বিরাজমান করতে যেভাবে শোভা পাঁতি বলি মহারাজ রথরে আরোহণ করে সেভাবে শোভা পাচ্ছেন এটি অগ্নি সহ কাহি তুলনা করাগলা না অতি তেজিয়া বহু সুন্দর আর ভগবান ভক্তকে সব গুণ দিয়ে না সর্বমহাগুণগণ বৈষ্ণব শরীরে কৃষ্ণ ভক্তের কৃষ্ণর গুণ সকলি সঞ্চারে কৃষ্ণঙ্কর গুণ গুরুদেবঙ্ক দ্বারা ভক্ত নিকটকে ট্রান্সফর হুয়ে সঞ্চারিত হুয়ে তেমন গুরুদেব শ্রবণ কীর্তন করে শিষ্যর হৃদয়কে নির্মল করেন তার পাত্রকে যা কিন্তু সজাড়ি যেভাবে ভগবান ভগবত গুণর অধিকারী হয়ে পার বলে মহারাজ সেই গুণর অধিকারী হয়েছেন শুক্রাচার্যঙ্কর সেবা করে এবং অতি তেজিয়ান হয়ে অগ্নি ভাই তেজিয়ান হয়ে রথরে বসি আজ যাচ্ছি এবং কেবল বলি মহারাজ যাও না তাঙ্ক সহ সৈন্য মানে যাচ্ছেন তাঙ্কর স্বভাবকে বর্ণনা করছেন তুলেই সূর্য বল শ্রীভি সোজথেই দত্যজুথ পেই
পিবদভি ইবখং দ্রুগভি দহদভি পরিধীনিব।
এতে তেজিয়ান, এত সংক্ষেপে ব্যাখ্যা করা পড়ে, কিন্তু কতগুলো শিক্ষা দেখুন, যেভাবে তিনোটি ব্যাটেরি লাগিক রয়েছেন, গোটিয়ে ব্যাটেরি যদি ফুল চার্জ অছি, আর গোটিয়ে ব্যাটেরি কোন করে, তাকে তো করেন্ট ট্রান্সফার হয়ে কি না নেই যাবে। জনে বৈষ্ণব যদি ভগবত কৃপার বলিয়ান, সে সমস্ত বৈষ্ণব করে দিয়ে সমস্ত তেজ প্রদান করে পার। দেখ জনে সতেরি বর্ষের প্রভুপাদজী মহারাজ দশ হাজার বিদেশী ভক্ত মানুষ নচাউলে, কে আজ পর্যন্ত বৈষ্ণব ইতিহাস কুয়ে ভগবান শ্রীকৃষ্ণ আসলে বি যদি কনভিন্স করা চাহিদা গোটে বিদেশ কু তা বহুত শ্রম লাগবে। আরে ভগবান শ্রীকৃষ্ণ এই ভারত ভূমি আসি কনভিন্স করলে, অর্জুন কু দেড় ঘন্টা লাগিলা ভগবত গীতা বুঝাই। আজ যদি ভগবান শ্রীকৃষ্ণ আসতে এই ভুবনেশ্বর টাউন উপরে প্রবচন দিকে, দেড় বর্ষ প্রবচন দেলে জন বি পরিবর্তন হবে না। দেখুন তো লোক মানুষ এইভাবে অবস্থা হয়ে যাচ্ছে, কিন্তু ভগবত কৃপার এত বলিয়ান লে প্রভুপাদজী মহারাজ সমস্ত তেজ প্রদান করুলে। ঠিক সেইভাবে বলি মহারাজ তেজরে তাঙ্কর পরিকর তাঙ্কর সৈন্য সমস্তে তেজিয়ান, কিভাবে তেজিয়ান বর্ণনা করছেন, তুল্য ঐশ্বর্য শ্রীভি, তুল্য ঐশ্বর্য বল শ্রীভি, বলি মহারাজ বলি বল, বলি মহারাজ বলি সৌন্দর্য, কার লা না যুথ পে স্বযুথ পে দুইটা যুথ লে। বলি মহারাজ নিজ সে সেনা দক্ষ না, তাঁর নিজ সেনা মানে লে আসুর সেনা মানে লে, স্বযুথ আৈত্য যুথ পে এমানে সমস্তে বড় আস্ত্রী রে বলি মহারাজ সদৃশ দেদীপ্যমান হলে, বলিয়ান লে এবং কিভাবে দেদীপ্যমান হলে, পিবদভি ইবম খং, সুখদেব গোস্বামী কৌশল যেভাবে আকাশকু পান করিবে কি, এত বলিয়ান জনা পড়ুলে যেভাবে আকাশকু পান করে দেবে, এত বলিয়ান আহতবি দ্রুগবি দহতবি পরিধি নিব, যেতবে দৃষ্টিপাত করুলে দশ দিগকু যেভাবে দহন করে দেবে কি, এ ভগবান কৃপার বলি মহারাজ বলিয়ান, বলি মহারাজ সৈন্য মানে বলিয়ান, দৃষ্টি দশ দিগ যেভাবে দগ্ধীভূত হয়ে এভাবে সে লাগুলে। সুখদেব গোস্বামী পরীক্ষিত মহারাজ নিকটে বর্ণনা করছেন এবং এইভাবে শোভিত হয়ে বর্তমান কেউটিকে চালে ইন্দ্রপুর যাচ্ছেন, ব্রুত বিকর্ষণ মহিতিম আসুরিম ধ্বজনী বিভো যজৌ ইন্দ্রপুরীম সরুদ্ধম কম্পয়ন ইব রোদসী, কম্পয়ন ইব রোদসী। বলি মহারাজ যেতবে যাচ্ছেন সমগ্র পৃথিবী কম্পমান হচ্ছে ভগবান শক্তি, আজ গুরুদেব শক্তি বলিয়ান হয়েছেন সৈন্য মান সে যাচ্ছেন সমগ্র পৃথিবী কম্পমান, এটি কোথাও কম্পয়ন ইব রোদসী এবং ব্রুত বিকর্ষণ মহতিম পরিবেষ্টিত হয়েছেন সমস্ত সৈন্য মান দ্বারা, মহতিম বিশাল সৈন্য, আসুরিম ধ্বজিনম বিভো অতি শক্তিমান আসুরি ধ্বজিন, ধ্বজিন মানে হচ্ছেন সৈন্য, যেত কম্পমান করে যাচ্ছেন যজৌ ইন্দ্র পরিসরুদ্ধম কম্পয়ন ইবরোদ্দসি, যজৌ ইন্দ্রপুরী ইন্দ্রপুরীকে চালিলে এবং সে ইন্দ্রপুরী কিভাবে সুরুদ্ধম অতি সুন্দর, অতি সুন্দর ইন্দ্রপুরী নিকটরে বলি মহারাজ বর্তমানে পৌঁছি গলে, বলি মহারাজ পৌঁছাই দিয়ে সুখদেব গোস্বামী তাঁর প্রবচন দিশা বুলাই দেলে। বর্তমান সাড়ে এগারোটি শ্লোকরে স্বর্গপুরের বর্ণনা দেবে। আরে পরীক্ষিত মহারাজ সময় নাই না, পরীক্ষিত মহারাজ স্বর্গ যাওয়া চাহু না, আচ্ছা আপনার ভিতরে কি স্বর্গ যাওয়া চাহুচার কে যাবে নি, জন তো ভক্ত হাত ডেকে স্বর্গ যা লোক কম অনেক না, আমি স্বর্গ যা যদি ভগবান কুহতি আপনার স্বর্গ যাবে নি, কেউ চরিত্র মহারাজ কথা শুণুলে থাকে প্রভুপাদ, আরে ভক্ত স্বর্গ কাহি যাবনি, নরক কাহি যাবনি,
ଭକ୍ତକୁ ଯେଉଁଠି ପଠାଯିବ ସେଇଠିକି ସେ ଯିବ। ସ୍ୱର୍ଗେ ଅପି ସ୍ୱର୍ଗ ଅପବର୍ଗ କେଶୁ ତୁଲ୍ୟାଥ ସମଦର୍ଶିନା। ସ୍ୱର୍ଗକୁ ଗଲେ ବି ଢିଙ୍କି, ଆମର କଣ ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ। ସ୍ୱର୍ଗକୁ ଗଲେ ଆମେ ମାଳି ମାଳି ଗଡ଼େଇବା, ଆପଣ ମାଳିଟା ଛାଡ଼ିଦେବା ନା କଣ? ପ୍ରଭୁପାଦ କହୁଛନ୍ତି ଷୋଳ ମାଳା ଜପ, ସେଠି ଷୋଳ ମାଳା କରିବା, ସେଠି ତ ଟେନସନ୍ ନାହିଁ, ଖାଇବା ପିଇବା ଟେନସନ୍ ନାହିଁ, ଭଲ ତ ହବ। ପ୍ରଭୁପାଦ ଜଣେ ପ୍ରଶ୍ନ କରୁଛନ୍ତି, କିନ୍ତୁ ମହାରାଜଙ୍କ କଥାରେ ଶୁଣୁଥିଲି, କନଭରସେସନ୍ ଏଟା ପଢ଼ିନି। ପ୍ରଭୁପାଦ ଜଣେ ପ୍ରଶ୍ନ କରୁଛନ୍ତି, ପ୍ରଭୁପାଦ ଆମେ କଣ ନର୍କକୁ ଯାଇକି ପ୍ରଚାର କରିବା? ପ୍ରଭୁପାଦ କହିଲେ ହଁ, ଆମେ ତ ନର୍କରେ ପ୍ରଚାର କରୁଛେ। ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। ପ୍ରଭୁପାଦ ସେତେବେଳେ ଲଣ୍ଡନରେ ଥିଲେ, ଆମେ ତ ବର୍ତ୍ତମାନ ନର୍କରେ ପ୍ରଚାର କରୁଛେ। ପ୍ରଭୁପାଦ କହିଲେ ଏ ଭକ୍ତ ଏଇଟା କଣ ନର୍କ? ଆରେ ଲଣ୍ଡନ ହଉଛି ନର୍କ, ଆରେ ନର୍କର ତ ଏତେ ଶୀତ ନାହିଁ, ଏଠି ଯେଉଁ ଶୀତ, ଆମେ ନର୍କର ତ ପ୍ରଚାର କରୁଛେ। ଆଉ ବାସ୍ତବିକ ଭକ୍ତର ସ୍ୱର୍ଗେ ଅପବର୍ଗ ନରକେ ତୁଲ୍ୟାର୍ଥ ସମଦର୍ଶିନା। ଭକ୍ତ ସ୍ୱର୍ଗ କାମନା ନ କଲେ ଭଗବାନ ଯଦି ପଠାନ୍ତି ତୁମେ ସ୍ୱର୍ଗକୁ ଯାଅ, ଯିବା ସ୍ୱର୍ଗରେ ଯାଇ ନା ଷୋଳମଳା ଜପ କରିବା, ପୁଣି ପ୍ରଚାର ଆରମ୍ଭ କରିବା, ଇଏ ତ ଆମର ଧନ୍ଦା। କିନ୍ତୁ ସ୍ୱର୍ଗକୁ ଯିବା ପାଇଁ ପରୀକ୍ଷିତ ମହାରାଜ ଚାହୁଁନାହାନ୍ତି। କିନ୍ତୁ 11:30 ଶ୍ଲୋକରେ କାହିଁକି ସ୍ୱର୍ଗର ବର୍ଣ୍ଣନା ଦେଲେ ଆମେ ପରେ ଶୁଣିବା, ବର୍ତ୍ତମାନ ସ୍ୱର୍ଗର ବର୍ଣ୍ଣନା ଶୁଣନ୍ତୁ। ଆଟଲିଷ୍ଟ ଭୁବନେଶ୍ୱର ଲୋକମାନେ ଶୁଣିବା ଦରକାର ସ୍ୱର୍ଗର ବର୍ଣ୍ଣନା, କାରଣ ଇଏ ତ ସ୍ୱର୍ଗକୁ ନ ଯିବାକୁ ଚାହିଁକି ସ୍ୱର୍ଗକୁ ଯିବା ପାଇଁ ଚାହୁଁନାହାନ୍ତି, ଏଇଠି ସ୍ୱର୍ଗପୁର ବନେଇବା ପାଇଁ ଚାହୁଁଛନ୍ତି। କିନ୍ତୁ ମନେ ରଖନ୍ତୁ, ବଳି ମହାରାଜ ଯେଭଳି ସ୍ୱର୍ଗପୁରୀକୁ ଆଟାକ୍ କଲେ, ଏ ମାୟାବାଦୀମାନେ ସନ୍ତ୍ରାସବାଦୀମାନେ ତୁମ ସ୍ୱର୍ଗପୁରକୁ ଆଟାକ୍ କଲେ, ସାବଧାନ। ତେଣୁ ଏ ସ୍ୱର୍ଗପୁରୀକୁ ଛାଡ଼ି ଆଟଲିଷ୍ଟ ଭଗବାନ ଧାମକୁ ନଗଲେ ବି ସ୍ୱର୍ଗକୁ ଯିବା ପାଇଁ ଚେଷ୍ଟା କର। ଶୁଣନ୍ତୁ ସ୍ୱର୍ଗପୁରର ବର୍ଣ୍ଣନା କର। ବଳି ମହାରାଜ ଯାଇ ପହଞ୍ଚିଯାଇଛନ୍ତି, ସୈନ୍ୟ ସେଠି ରହିଗଲେ, ଏବଂ ସୈନ୍ୟ ରହି ତାପରେ କଣ ଅବସ୍ଥା ପରେ ଶୁଣିବେ। ବର୍ତ୍ତମାନ 11:30 ଶ୍ଳୋକରେ ସ୍ୱର୍ଗପୂର୍ଣ୍ଣ ବର୍ଣ୍ଣନା ଦେଉଛନ୍ତି, ଆମେ ଶୀଘ୍ର ଶୀଘ୍ର ଯିବା। ରମ୍ୟମ ପବନ ଉଦ୍ୟାନେ ଶ୍ରୀମଦ ଭି ନନ୍ଦନ ଆଦି ଭି କୁଜିତ ବିହଙ୍ଗ ମିଥୁନେ ଗାୟତି ମଥ ମଧୁବ୍ରତେ ପ୍ରବାଳ ବଲ ପୁଷ୍ପରୁ ଭାର ଶାଖା ମର ଦ୍ରୁମେ। ରମ୍ୟମ ଉପବନମ ସ୍ୱର୍ଗପୁରର ବର୍ଣ୍ଣନା ଆପଣମାନେ ବୈକୁଣ୍ଠ ବର୍ଣ୍ଣନା ପରେ ଶୁଣିବେ, ସ୍ୱର୍ଗପୁରର ବର୍ଣ୍ଣନା ଜାଣନ୍ତୁ। ଯେଉଁ ତୁଚ୍ଛ ଯାହା କୁହନ୍ତି ସୁକର ସୁଖ ଏ ଭୁଲ ଉପରେ ଅଛି, କଣ ଅଛି ଏଠି ଆଜ୍ଞା ଦେଖନ୍ତୁ, ସ୍ୱର୍ଗ ଉପରେ କି ସୁଖ, କିଭଳି ବର୍ଣ୍ଣନା ଦେଖନ୍ତୁ। ରମ୍ୟମ ଉପବନେ, ଉପବନ ଅତି ରମ୍ୟ, ସ୍ୱାମୀପାଦ କହୁଛନ୍ତି ଉପବନ ମାନେ ଫଲ ପ୍ରଧାନୀ ନିକଟ ଆଣିବା। ସ୍ୱର୍ଗରେ ଗୃହ ନିକଟ ମାନଙ୍କରେ ଫଳ ପ୍ରଧାନ ବନ ମାନେ ସବୁ ଅଛି, ଏସବୁ ରମ୍ୟ, ସବୁଥିରେ ରମ୍ୟ ଯୋଡ଼ିବେ। ଉଦ୍ୟାନେ, ଉଦ୍ୟାନ ମାନେ ପୁଷ୍ପ ପ୍ରଧାନ, ପୁଷ୍ପ ପ୍ରଧାନ ଆଣି ଦୂରେ ସ୍ଥାନ ଆଣି, ଉଦ୍ୟାନରେ ପୁଷ୍ପ ବୃକ୍ଷମାନେ ଅଛନ୍ତି, ଏ ଦୂରରେ ଗୃହଠୁ ଅଧିକା ଦୂରରେ ଅଛନ୍ତି। ଏବଂ ଶ୍ରୀମଦେବୀ ନନ୍ଦନ ଆଦିବୀ, ଅତି ସୌନ୍ଦର୍ଯ୍ୟ ନନ୍ଦନ ଆଦିବୀ, ନନ୍ଦନ ଆଦି ବନ ଅଛି ସ୍ୱର୍ଗରେ, 4 ବନ ଅଛନ୍ତି, ନନ୍ଦନ ବନ ଆଉ ବୈବ୍ରାଜ ଚିତ୍ରରଥ ସର୍ବତଭଦ୍ର, ଏ 4 ବନ ଅଛନ୍ତି। କୁଜିତ ବିହଙ୍ଗ ମିଥୁନେ ବନ ଆଉ ଉପବନରେ ଆଉ ଉଦ୍ୟାନରେ ସର୍ବତ୍ର କେବଳ ପକ୍ଷୀମାନେ ହିଁ କୁଜନ କରୁଛନ୍ତି। କୁଜିତ ବିହଙ୍ଗ ମିଥୁନେ ଗାୟତ ମତ ମଧୁବ୍ରତେ, ପ୍ରତ୍ୟେକ ପୁଷ୍ପରେ ବୃକ୍ଷରେ ମଧୁବ୍ରତ ମାନେ ଭ୍ରମର ଆଉ ମହୁମାଛି ମାନେ ମଣମଣ ମଣମଣ କରି ଗାନ କରୁଛନ୍ତି। ଇଏ ପରିବେଶ ଦେଖନ୍ତୁ ସ୍ୱର୍ଗରେ, ଆଉ ଏଠି ବି ସେ ସ୍ୱର୍ଗରେ ଗାଉଛନ୍ତି ଯେ ମଧୁବ୍ରତ ମାନେ, ପକେଟରେ ମଧୁବ୍ରତ ନାହାନ୍ତି ମୋହର ମୋବାଇଲ, ଆଉ ମଧୁବ୍ରତର ଏଭଳି ପ୍ରକୃତିକୁ ଅତ୍ୟାଚାର କରିବାକୁ ପଡୁଛି, ଗୋଟେ କୋଇଲି ବି ସେ ଗାନ କରୁନି। ପ୍ରକୃତିରେ ଜୀବ ଶାନ୍ତ ହେବାକୁ ହେଲେ ପ୍ରକୃତିକ ପ୍ରାକୃତିକ ପରିବେଶ ଦରକାର, ମନେ ରଖନ୍ତୁ। ପକ୍ଷୀମାନଙ୍କର କଳର, ବୃକ୍ଷମାନଙ୍କର ଦୃଶ୍ୟ, ସୁନ୍ଦର ପୁଷ୍ପ ଆଉ ଫଳ, ଏଗୁଡ଼ିକ ଦର୍ଶନ କଲେ ବ୍ୟକ୍ତିର ମାନସିକ ପ୍ରଭାବ ପଡ଼େ। ଆପଣ ଦେଖନ୍ତୁ ଏଇଠି ଆପଣ ଅଛନ୍ତି, ସ୍ୱର୍ଗ ନନ୍ଦନକାନନ ଛାଡ଼ନ୍ତୁ, ଏଇ କ'ଣ ଆମର ନନ୍ଦନକାନନ ଅଛି, କେଉଁଠି ବାରଙ୍ଗ ପାଖରେ ନନ୍ଦନକାନନ ଜାଣନ୍ତୁ, ସେଠି ଗଲା ପରେ ଆପଣଙ୍କ ମନ କେତେ ପ୍ରସନ୍ନ ହେଉଛି, ପରିବେଶର ଗୋଟେ ଅଛି ନା ସ୍ଥିତି। ତେଣୁ ଏଇଠି କହୁଛନ୍ତି କୁଜିତ ବିହଙ୍ଗ ମିଥୁନେ, ସର୍ବତ୍ର ବିହଙ୍ଗମାନେ କୋଜିତ କରୁଛନ୍ତି। ବସନ୍ତ ଫଟଫଟ ଉଠାନ୍ତି ନା, ପଛକୁ ଯାଆନ୍ତୁ ନା, ଚୁପଚାପ ବସନ୍ତ। ମିଥୁନେ ଗାୟତ ମତ ମଧୁବ୍ରତେଇ, ମତ ମଧୁବ୍ରତେଇ ପାଗଲ ଭଳି ଗୁନଗୁନ ଗୁନଗୁନ କରି ବୁଲୁଛନ୍ତି। ଏବଂ ପ୍ରବାଳ ଫଳପୁଷ୍ପ ଉରୁ, ପ୍ରତ୍ୟେକ ଶାଖାରେ ଉରୁ ନବପଲ୍ଲବିତ ପୁଷ୍ପ ଏବଂ ପତ୍ର ଅଛି। ଆପଣ ମନେ କରନ୍ତୁ ନା, ସ୍ୱର୍ଗରେ କୌଣସି ବୃକ୍ଷର ପଲ୍ଲବ ପତିତ ହୁଏ ନା, ସବୁବେଳେ ନବପଲ୍ଲବିତ ଏବଂ ଉରୁ ପୁଷ୍ପ ଫଳ ବି ସେଠି, ଫଳ ଆଉ ଫୁଲ ବହୁତ ବିଶାଳ ବିଶାଳ। ଭାଇ ସୁକଦେବ ଗୋସ୍ୱାମୀ ଭରି ସଭାରେ ବର୍ଣ୍ଣନା କରୁଛନ୍ତି, ଇଏ କୌଣସି ମିଥ୍ୟା କଥା ନାହିଁ। ଜଣେ ଲୋକ ତ ପ୍ରଶ୍ନ ପଚାରିଲେ, କେଉଁଠି କମରଦାରେ? ଯେତେବେଳେ ଅଜାମିଲି ଚରିତ ଶୁଣିଲେ, ସେ କହିଲେ ସ୍ୱର୍ଗ କେଉଁଠି ନର୍କ କେଉଁଠି? ଲୋକ ତ ଏଇ ସ୍ୱର୍ଗକୁ, ଏଇ କଚଡ଼ା ସ୍ଥାନକୁ ଏତେ ଭଲ ପାଉଛି, ସେ ସ୍ୱର୍ଗକୁ ଯିବା ପାଇଁ ଚାହୁଁନି କି ନର୍କକୁ ଯିବା ପାଇଁ ଚାହୁଁନି। ସେ ସବୁ ଶୁଣିଲା ପରେ ପ୍ରଶ୍ନ କରୁଛନ୍ତି, ବାବା ସ୍ୱର୍ଗ କେଉଁଠି ନର୍କ କେଉଁଠି, ଦୟାକରି ମୋର ଏଇ ପ୍ରଶ୍ନର ଉତ୍ତର ଦେବେ। ମୁଁ କହିଲି କ'ଣ କରିବି ତାଙ୍କୁ, ସ୍ୱର୍ଗ କେଉଁଠି ତାଙ୍କୁ କେମିତି କହିବି, ତ ସ୍ୱର୍ଗକୁ ଯିବା ଲୋକ ହିଁ ନୁହେଁ, ସ୍ୱର୍ଗରେ ଶୁଣିବେ ସ୍ୱର୍ଗର କ୍ୱାଲିଫିକେସନ କ'ଣ ଦରକାର, ଆଉ ନର୍କକୁ ଇଏ ଯିବା ଲୋକ, ତେଣୁ କ'ଣ କୁହାଯିବ? ମୁଁ ତାଙ୍କୁ ଏଇ କଥା ହିଁ କହିଲି, ସ୍ୱର୍ଗ ସୁଖର ଅନୁଭବ କେବଳ ଏତିକି କରାଯିବ, ନୀତିଶାସ୍ତ୍ର କହିଛନ୍ତି, ଘରେ ଯଦି ସୁନ୍ଦର ସ୍ତ୍ରୀ, ସୁଭାଷିଣୀ ସ୍ତ୍ରୀ ଅଛି, ରାମା ଅଛି ଆଉ ରମା ଅଛି, ଲକ୍ଷ୍ମୀଙ୍କ ଭଳି ଲକ୍ଷ୍ମୀ ଅଛନ୍ତି, ଧନ ଅଛନ୍ତି, ଆଉ ଲକ୍ଷ୍ମୀ ସଦୃଶ ସ୍ତ୍ରୀ ଅଛନ୍ତି, ଅତି ସୁବଚନ, ଆଉ ପୁତ୍ର ଅନୁଗାମୀ, ପୁତ୍ର ବହୁତ ନିଜର କଥା ହିସାବରେ, ପିତାମାତାର କଥା ହିସାବରେ ଚାହୁଁଛି, ଅପ୍ରିୟ କରୁଣୀ, ଆଉ ଭୃତ୍ୟ ହଉଛି ତୁମର ଅନୁଗାମୀ, ପ୍ରିୟ ଭୃତ୍ୟ, ତାହେଲେ ସେଇଠି ସ୍ୱର୍ଗ ସୁଖର କିଛି ପରସେଣ୍ଟ ପାଉଛନ୍ତି ବୋଲି ହିସାବ କରନ୍ତି। ଆଉ ଯଦି ତାହା ନାହିଁ, ତାହେଲେ ଜାଣିବାଟା ହେଉଛି ନର୍କ। ତେଣୁ ନର୍କର ସୁଖ କ'ଣ, ସ୍ୱର୍ଗର ସୁଖ କ'ଣ, ତୁମେ ଘରେ ହିଁ ତୁମେ ଜାଣିବ। ସେ ଆଉ କ'ଣ ଉତ୍ତର ଦେବେ? ମୁଁ କହିଲି ନର୍କ ସୁଖ ପାଇଁ ସ୍ପେଶାଲ, କାରଣ ନର୍କ ସୁଖ ଶୁଣି, ନର୍କର ବର୍ଣ୍ଣନା ଶୁଣିଲେ ଡର ଲାଗିଲା। ସେ ଆଇଲା ଯେ ନର୍କ ଫର୍କ କିଛି ନାହିଁ, ବାବାଜୀ ଆମକୁ ଡରଉଛନ୍ତି। ମୁଁ କହିଲି ଠିକ୍ ଅଛି, ନର୍କ ଯନ୍ତ୍ରଣା କେବଳ ଜାଣିବା ପାଇଁ ଚାହୁଁଛ, ମେଡିକାଲ ଟିକେ ଚାଲିଯାଅ। ପେଟ ଫେଟ ଅପରେସନ୍ ହେଲା ପରେ ଡକ୍ଟର ଯେତେବେଳେ କାଟିକୁଟି ସାରିକି ସେସବୁ, ମହାରାଜ ଯେମିତି କୁହନ୍ତି ରେଲ ଲାଇନ୍ ଭଳିଆ ଧାରଣା ପକେଇ ଷ୍ଟିଚିଂ କରିଦେବେ, ତାପରେ ପଇସା ହାତକୁ ବଢ଼େଇବେ, ଦେଇଦେଇ ଆସିବ, ତାପରେ ଜାଣିବ ନର୍କ ଯନ୍ତ୍ରଣା କ'ଣ। ଲୋକ ବିଶ୍ୱାସ କରୁନାହାନ୍ତି ସ୍ୱର୍ଗ କେଉଁଠି ଅଛନ୍ତି, ନର୍କ କେଉଁଠି ଅଛନ୍ତି। ପଞ୍ଚମ ସ୍କନ୍ଧରେ ଭଗବାନଙ୍କର ମ୍ୟାପ୍ ଅଛି ନା, ଏଇଟା କ'ଣ ହେଲା, ଭୁବନେଶ୍ୱର ମ୍ୟୁନିସିପାଲିଟିରେ ମ୍ୟାପ୍ ଅଛି ନା, ପଞ୍ଚମ ସ୍କନ୍ଧ ଭଗବାନଙ୍କର ମ୍ୟାପ୍ ଦେଖ, ସୃଷ୍ଟିର ମ୍ୟାପ୍, ଭଗବାନ କେଉଁଠି କେଉଁ ଗ୍ରହ ନକ୍ଷତ୍ର ସ୍ୱର୍ଗ କେଉଁଠି ଅଛନ୍ତି ପଢ଼ନ୍ତୁ। ତେଣୁ ପ୍ରବାଳ ଫଳ ପୁଷ୍ପ ଉରୁ ଭାର ଶାଖା ଅମର ଦ୍ରୁମେଇ, ସ୍ୱାମୀପାଦ କହୁଛନ୍ତି ପଲ୍ଲବାଦିନାମ ଉରୁଭାର ଯାସା ତା ଶାଖାମ ଜିସାମ ତେ ଅମର ଦ୍ରୁମା ଦେବ ବୃକ୍ଷା ପାରିଜାତ ଆଦୟ, ପାରିଜାତ ଆଦି ଅମର ବୃକ୍ଷମାନେ ରହିଛନ୍ତି, ଏବଂ ଫଳ କିଭଳି ନା ଉରୁ, ସେଠି ଗୋଟିଏ ଗୋଟିଏ ଫଳ ବିଶାଳ ବିଶାଳ ଫଳ, ଆମ୍ବ ମାନେ ବିଶାଳ ଆମ୍ବ ଉରୁ, ଆଉ ପୁଷ୍ପ ବି ଉରୁ, ଇ ବର୍ଣ୍ଣନା। ଏବଂ ପରିବେଶ କହୁଛନ୍ତି ହଂସ ସାରସ ଚକ୍ରା ହୋ କାରଣ୍ଡବ କୁଲେ ଆକୁଲହା ନଲିନ୍ୟ ଯତ୍ର କିଡନ୍ତି ପ୍ରମଦା ସୁର ସେବିତା। ଆଉ ସ୍ୱର୍ଗ ଲୋକମାନଙ୍କର ଡ୍ୟୁଟି କ'ଣ, ମର୍ତ୍ତ୍ୟ ଲୋକମାନଙ୍କର ଡ୍ୟୁଟି ହେଲା 24 ଘଣ୍ଟା ଖଟିବା, କେବଳ ଖଟ, ସୁଖ ନାହାରେ କେବଳ ଆମେ ଖଟୁଛେ ନା, କ'ଣ କହୁଛେ, ସେ ଖଟିବା ଭିତରେ ସୁଖ, କିନ୍ତୁ ସ୍ୱର୍ଗ ଲୋକର ଲୋକମାନଙ୍କର କିଛି ଡ୍ୟୁଟି ନାହିଁ। ଆରେ ଡ୍ୟୁଟି ବେଶୀ ଏ ଜଗତରେ ସ୍ତ୍ରୀ ଲୋକମାନଙ୍କର ଥାଏ, ଖଟନ୍ତି ଅଧିକା ସ୍ତ୍ରୀ ଲୋକ ନା, ତେଣୁ ଦେବତାମାନଙ୍କ କଥା ଛାଡ଼ିକି ସୁଖଦେବ ଗୋସ୍ୱାମୀ ସୁର ସ୍ତ୍ରୀ କଥା କାହିଁକି କହୁଛନ୍ତି? ଏ ଯେଉଁ ଉଦ୍ୟାନ ଅଛି, ଯେଉଁ ଉପବନ ଅଛି, ପ୍ରତ୍ୟେକ ସ୍ୱାମୀପାଦ କହୁଛନ୍ତି, ମୁଁ ଟିକା କହିବେ ନା, କାରଣ ସରିବେ ନା, ହଂସ ସାରସ ଚକ୍ରାହ, ପ୍ରତି ଉଦ୍ୟାନ ଆଉ ଉପବନରେ ହଂସ ପକ୍ଷୀ, ଯେଉଁ ପୁଷ୍କରିଣୀ ଅଛି ସେଥିରେ ହଂସ ସାରସ ଚକ୍ରବା ଆଉ କାରଣ୍ଡବ, କାରଣ୍ଡବ ମାନେ ଗୁରୁଦେବ ତ ଅନୁବାଦ କରିଛନ୍ତି ପାତି ହଂସ, ଏମାନେ କୁଲା କୁଲା ସବୁ ସମୟରେ ସୁନ୍ଦର ଧ୍ୱନି କରୁଛନ୍ତି। ଏବଂ ସେଇ ବନମାନଙ୍କରେ ସ୍ୱାମୀପାଦ ଟୀକାରେ ଅର୍ଥ କରିଛନ୍ତି, ନଳିନ୍ୟା ଯତ୍ର କ୍ରୀଡ଼ନ୍ତି ସେଇ ପୁଷ୍କରିଣୀମାନଙ୍କରେ ସୁନ୍ଦର ପ୍ରସ୍ଫୁଟିତ ସୁଗନ୍ଧ ପଦ୍ମପୁଷ୍ପ ଅଛି। କ୍ରୀଡ଼ନ୍ତି ପ୍ରମଦା ଆସୁର ସେବିତା, ପ୍ରମଦାମାନେ ସୁରମାନଙ୍କ ଦ୍ୱାରା ଦେବତାମାନଙ୍କ ଦ୍ୱାରା ସବୁ ସମୟରେ କ୍ରୀଡ଼ା ହିଁ କରନ୍ତି। କେବଳ ସ୍ୱର୍ଗରେ କିଛି ଡ୍ୟୁଟି ନାହିଁ, ସ୍ତ୍ରୀମାନଙ୍କର ଡ୍ୟୁଟି ନାହିଁ ଯେ ପ୍ରେସର କୁକର ମାରିବା ବା ଗ୍ୟାସରେ ରୋଷେଇ କରିବା, କିଛି ଡ୍ୟୁଟି ନାହିଁ, ଘର ଫର ସଫା କରିବା, କ୍ଲିନିଂ ଡିପାର୍ଟମେଣ୍ଟ ନାହିଁ ଟୋଟାଲ, କି କିଚେନ୍ ଡିପାର୍ଟମେଣ୍ଟ ନାହିଁ, ମାର୍କେଟିଂ ଡିପାର୍ଟମେଣ୍ଟ ନାହିଁ, ଆଉ କ'ଣ କରିବା ମଣିଷ? ଆରେ ଖାଇବା ପାଇଁ ତ ସବୁ ଝମେଳା ନା, ଲୋକମାନଙ୍କୁ ପେଟ ପାଇଁ ନାଟ, ଆଉ ପେଟ କିଏ ଦେଇଛି ନା ଭଗବାନ, ଲୋକମାନେ କହୁଛନ୍ତି ସେଇ ତ ନାଟ ଲଗେଇଛି, ଆଉ ଯେ ପେଟ ଦେଇଛି ସେ ନାଟ ଲଗେଇଛି, ସେଇଥିପାଇଁ ଆମେ ଖଟୁଛୁ। ସବୁ ତ ପଣସ ଖାଇବା ଅଠା ବୁଢ଼ା ହବ ଭଗବାନଙ୍କ ମୁଣ୍ଡରେ, ଆଉ ଭଗବାନ ଏତେ ଥାର୍ଡ କ୍ଲାସ ଲୋକ, ଇଏ ତ ଫାର୍ଷ୍ଟ କ୍ଲାସ ଲୋକ, ଭଗବାନଙ୍କୁ ସାର୍ଟିଫିକେଟ ଦେଉଛି। ଆରେ ଭାଇ ସ୍ୱର୍ଗ ଲୋକ ଭଗବାନ କରିଛନ୍ତି, ତୁମେ ପେଟ ପୋଷିବା ପାଇଁ ସ୍ୱର୍ଗ ଲୋକ ଆଟଲିଷ୍ଟ ଯାଅ, ତୁମେ ଜେଲଖାନା ଭିତରେ ରହିବ ମୋତେ କହିବ, ମୋତେ ମୋ ଘରେ ମୁଁ ଆରାମ ଥିଲି, ମୋତେ ଜେଲଖାନା ଭିତରେ ମୋତେ ପନିପରିବା ଚାଷ କରୁଛନ୍ତି। ଆରେ ପନିପରିବା ଚାଷ ତୁ କାହିଁକି କରୁ, ତୋ ଘରେ ଯାଇ ତୁ ଉପଭୋଗ କର, ତୁ ସରକାର ନିୟମ ଭାଙ୍ଗିଛି ବୋଲି ଜେଲ ଭିତରେ ପଶିଛୁ, ଏ ଜଗତରେ ତୁମେ କାହିଁକି ଡ୍ୟୁଟି କରୁଛ, ଭଗବାନଙ୍କୁ ସେବାକୁ ଭୁଲିଛ ବୋଲି ଡ୍ୟୁଟି କରୁଛ। ପ୍ରମଦା କ୍ରୀଡ଼ନ୍ତି ପ୍ରମଦା ଯତ୍ର କ୍ରୀଡ଼ନ୍ତି ପ୍ରମଦା ସୁର ସେବ, ଦେବତାମାନେ ନାରୀମାନେ ସବୁ ସମୟରେ ଆନନ୍ଦରେ କ୍ରୀଡ଼ା କରୁଛନ୍ତି। ଆରେ ଲୋକ ଖେଳେ କେତେବେଳେ, ଆନନ୍ଦରେ କ୍ରୀଡ଼ା କରେ ନା, ତେଣୁ କେବଳ ଧର୍ମ ହେଲା ସ୍ୱର୍ଗ ଲୋକରେ ସବୁବେଳେ ଖେଳିବା। ଏବଂ ସ୍ୱର୍ଗ ଲୋକର ବର୍ଣ୍ଣନା ଦେଉଛନ୍ତି କେତେ ପବିତ୍ର ବାସ୍ତବିକ, ଆକାଶ ଗଙ୍ଗୟା ଦେବ୍ୟା ବୃତା ପରିଖଭୂତୟା ପ୍ରାକାରିଣ ଅଗ୍ନିବର୍ଣ୍ଣେନ ସଟାଳେନ ଉନ୍ନତେନେ ଚ, ଆକାଶ ଗଙ୍ଗୟା ଦେବ୍ୟା ପୂଜିତା, ଦେବ୍ୟା ମାନେ ପୂଜିତା, ଅତି ପୂଜ୍ୟା ପ୍ରଭୁଙ୍କ ଚରଣ କମଳରେ ଯେଉଁ ଗଙ୍ଗାଦେବୀ ଆସିଛନ୍ତି, ସେ ମନ୍ଦାକିନୀ ରୂପରେ ପରିଖା, ପରିଖା ଆପଣ ଯିଏ ଦେଖିଛନ୍ତି ସେ ଜାଣିବେ, ବା ନନ୍ଦନକାନନ ଗଲେ ଆପଣ ଦେଖିବେ, ଦେଖିବେ ସେ ଯେଉଁ ମଣିଷ ଅଛି ନା କ'ଣ, ଗୋଟେ ଜାଗାରେ ପରୀକ୍ଷା କରାଯାଇଛି, ମାନେ ବ୍ୟକ୍ତି ସେ ମଣିଷ ନା ବାଘ ନା କିଏ ଅଛନ୍ତି, ଚାରିକରରେ ଗୋଟେ ଜଳର ବାଉଣ୍ଡ୍ରି କରାହେଇଥିବ, ଗର୍ତ୍ତ କରାହେଇଥିବ, ତା ଦେହରେ ଜଳ ଥିବ, ତାକୁ ପରୀକ୍ଷା କୁହାଯାଏ। ତେଣୁ ରାଜାମାନେ ବି ପରୀକ୍ଷା ଆଗରୁ କରୁଥିଲେ, କିନ୍ତୁ ସ୍ୱର୍ଗରେ ଆକାଶ ଗଙ୍ଗା ସମ୍ପୂର୍ଣ୍ଣ ସ୍ୱର୍ଗକୁ ବେଷ୍ଟନ କରିଛନ୍ତି, ସମ୍ପୂର୍ଣ୍ଣ ସ୍ୱର୍ଗକୁ ମନ୍ଦାକିନୀ। ଚିନ୍ତା କରନ୍ତୁ, ମନ୍ଦାକିନୀରେ ସ୍ନାନ, ମନ୍ଦାକିନୀର ବାୟୁ ଦେବତାମାନଙ୍କ ଶରୀରରେ ସବୁ ସମୟରେ, ସବୁ ସମୟରେ। ତେଣୁ ପରୀକ୍ଷା ରୂପରେ ପୂଜା ଗଙ୍ଗା ବେଷ୍ଟନ କରି ରହିଛନ୍ତି, ଆକାଶ ଗଙ୍ଗୟା ଦେବ୍ୟା ବୃତାମ ପୁରା ବୃତ କରି ରହିଛନ୍ତି। ଆଉ ଏ ଗଙ୍ଗାଙ୍କର ବେଷ୍ଟନୀ ପରେ କିଭଳି ପ୍ରାଚୀରି ଅଛି, ସୁଖଦେବ ଗୋସ୍ୱାମୀ କେତେ ଟିକିନିକ ବର୍ଣ୍ଣନା କରୁଛନ୍ତି, ପ୍ରାକାରେଣ ଅଗ୍ନିବର୍ଣ୍ଣେଣ, ପ୍ରାକାରେଣ ମାନେ ପ୍ରାଚେରୀ, ପ୍ରାଚେରୀ କିଭଳି ରହିଛି ନା ଅଗ୍ନିବର୍ଣ୍ଣ, ସ୍ୱାମୀପାଦ କହୁଛନ୍ତି ଅଗ୍ନିବର୍ଣ୍ଣ ଅର୍ଥ ସବୁ ପ୍ରାଚେରୀ ସ୍ୱର୍ଣ୍ଣରେ, ସ୍ୱର୍ଣ୍ଣର ପ୍ରାଚେରୀ ଗଙ୍ଗାଙ୍କ ଦେବୀଙ୍କର ଯେଉଁ ପରଖାକୁ ଘେରିଛି ସେଟା ଅଗ୍ନିବର୍ଣ୍ଣ, ସୂର୍ଯ୍ୟକିରଣରେ ଅଗ୍ନିବର୍ଣ୍ଣ। ଏବଂ ଅଟାଳେନ ଉତ୍ତନେ ଉନ୍ନତେନ ଚ, ଏବଂ ଏଇ ସ୍ୱର୍ଣ୍ଣ ପ୍ରାଚେରୀର ଉପରି ଭାଗରେ ଅଟ୍ଟାଳିକା ମାନ ଅଛି। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ସ୍ୱାମୀପାଦ କହୁଛନ୍ତି, ଅଟାଳା ପ୍ରାକାର ଉପରେ ରଚିତାନି ଉନ୍ନତାନି ଯୁଦ୍ଧ ସ୍ଥାନାନି ତତ୍ ସହିତ, ଏଇ ବାଉଣ୍ଡରର ସ୍ୱର୍ଣ୍ଣ ପ୍ରାଚେରୀର ମଧ୍ୟ ମଧ୍ୟ ସ୍ଥାନରେ ଯୁଦ୍ଧ ସ୍ଥାନ ରଖାଯାଇଛି, ସୈନ୍ୟମାନେ ରହିବା ପାଇଁ ଯୁଦ୍ଧ ଗୃହ ରହିଛି, ଏଟାକୁ ଅଟ୍ଟାଳିକା ବୋଲି କୁହାଯାଉଛି। ଆଜିକାଲି ଆପଣ ଦେଖନ୍ତୁ କମ୍ପାନୀମାନଙ୍କରେ ତା କରାଯାଇଛି, ବାଉଣ୍ଡରିବାଲା ଉପରେ ଚାରିକୋଣରେ ଗୋଟେ ଗୋଟେ ଚାରିକୋଣରେ ମଝିରେ ମଝିରେ ସିକ୍ୟୁରିଟି ଗାର୍ଡ ପାଇଁ ପାଚେରୀ ଉପରେ କରାଯାଇଛି ଘର। ଏତେ ବଡ ଇନ୍ଦ୍ରପୁରୀ ପୁଣି ବି ଯୁଦ୍ଧ ଗୃହ ଅଛି, ଆଜ୍ଞା ଭୟ ଅଛି, ଆଉ ତ ଭୟ ଲାଗିଯିବ ବର୍ତ୍ତମାନ ଇନ୍ଦ୍ରଙ୍କୁ। ଇନ୍ଦ୍ରଙ୍କର ଏଇ ଅବସ୍ଥା ହେଲା, ଭଗବାନ କ୍ୱାଲିଫିକେସନ ଉପରେ ନିର୍ଭର କରନ୍ତି ନା, ଯେଉଁ ଅସୁରମାନଙ୍କର କିଛି କ୍ୱାଲିଫିକେସନ ନଥିଲା, ଯିଏ ଭୋଗ ରହିବା ଲୋକ, ସେ ଆଜି ଭୋଗ ତ୍ୟାଗ କରିକି ଭଗବାନଙ୍କୁ ଭଜନ କଲେଣି। ଯେଉଁ ଇନ୍ଦ୍ର ବୃହସ୍ପତିକୁ ଗୁରୁ କରିଛନ୍ତି, ଯିଏ ଭଜନ କରିବା ଲୋକ, ସେ ଆଜି ଭୋଗରେ ଇନ୍ଦ୍ରପୁରରେ ମାତି ଆଇଛନ୍ତି। ଦେଖନ୍ତୁ ସେ ଜାଣନ୍ତି ଏଠି ଯୁଦ୍ଧ ଗୃହ କରିବାକୁ ପଡିବ, ବିଶ୍ୱକର୍ମା ତ ନିର୍ମାଣ କରିଦେଇଛନ୍ତି, ଏଠି ଯିଏଡି ଇନ୍ଦ୍ର ହବ ତା ପାଇଁ ଖତରନାକ ଅବସ୍ଥା ଅଛି। ତେଣୁ ଏସବୁ ବର୍ଣ୍ଣନା କରୁଛନ୍ତି। ରୁକ୍ମପଟ୍ଟକ ବାଟେ ଦ୍ୱାରେ ସ୍ଫଟିକ, ରୁକ୍ମପଟ୍ଟକ ବାଟେ ଦ୍ୱାରେ ସ୍ଫଟିକ ଗୋପୁରେଇ ଜୁଷ୍ଟମ ବିଭକ୍ତମ ପ୍ରପଥମ ବିଶ୍ୱକର୍ମା ବିନିର୍ମିତମ। ସ୍ୱର୍ଗପୁରକୁ ବିଶ୍ୱକର୍ମା ନିର୍ମାଣ କରିଛନ୍ତି ଭଗବାନଙ୍କ ଆଦେଶରେ। ବାସ୍ତବିକ ଯେଉଁମାନେ ପୁଣ୍ୟ ଜୀବ ସେମାନେ ସ୍ୱର୍ଗରେ ରହିବେ, ପୁଣ୍ୟ ଭୋଗ କରିବେ। ଏବଂ ରୁକ୍ମ ପଟକ ବାଟେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ସ୍ୱର୍ଗରେ ଯେତେ ଗୃହ ଅଛି ସେ ଦ୍ୱାର କିଭଳି ରୁକ୍ମ ପଟକ ବାଟେ, ବସ୍ତ୍ର ଗୁଡ଼ିକ ଏ କପାଟ ଗୁଡ଼ିକ ସ୍ୱର୍ଣ୍ଣରେ ନିର୍ମିତ ଏବଂ ସ୍ୱର୍ଣ୍ଣ ବସ୍ତ୍ରରେ ଆବୃତ, ସବୁ ସ୍ୱର୍ଣ୍ଣ, ସେଠି ମାର୍ବଲ ଫାର୍ବଲ ନାହିଁ, ଏସବୁ ଜିନିଷ ଥାର୍ଡ କ୍ଲାସ୍ ଜିନିଷ ନାହିଁ, ସ୍ୱର୍ଣ୍ଣ ସ୍ୱର୍ଣ୍ଣ କପାଟେ ଦ୍ୱାରେ, ଦ୍ୱାର ଦେଶରେ ସ୍ୱର୍ଣ୍ଣ କପାଟ, ସ୍ଫଟିକ ଗୋପୁରେ ଦ୍ୱାର ଦେଶ ଠାରୁ ଭିତରେ ଯେତେ ଗୋପୁର ରହିଛି ଗୃହର ଅନ୍ତର ଦେଶରେ ସବୁ ସ୍ଫଟିକରେ। ଜୁଷ୍ଟା ବିଭକ୍ତମ ପ୍ରପଥମ, ପ୍ରପଥମ ଅର୍ଥ ରାଜମାର୍ଗ, ପ୍ରତି ଗୃହରୁ ରାଜମାର୍ଗ ସବୁ ଅଛି, ସ୍ୱର୍ଗରେ ସବୁ ରାଜମାର୍ଗ ଅଛି, ଦେବତାମାନେ ଏବଂ ଦେବାଙ୍ଗନାମାନେ ଯେଭଳି ତାଙ୍କ ଗୃହକୁ ଆସିବେ ଏବେ ବିଭକ୍ତ ହୋଇ ଅତି ସୁନ୍ଦର ଭାବରେ, କେଉଁଠି ଆକ୍ସିଡେଣ୍ଟ ହବ ନା, ଟ୍ରାଫିକ ନାହିଁ କି କୌଣସି ଲାଇଟ ନାହିଁ, ଭଗବାନଙ୍କର ବ୍ୟବସ୍ଥା। ମଣିଷ କେତେ କୃତ୍ରିମ ବ୍ୟବସ୍ଥା କରୁଛି, ପୁଣି ବି ଆକ୍ସିଡେଣ୍ଟ ନେଭର, ଆକ୍ସିଡେଣ୍ଟ କ'ଣ ଲେଖୁଛନ୍ତି, ନେଭର ହାପେଣ୍ଡ, ନେଭର ପ୍ଲାନ୍ଡ, ଇଟ୍ ହାପେଣ୍ଡ ଲେଖୁଛନ୍ତି। ତୁମେ ପ୍ଲାନ୍ କରୁଛ ଆକ୍ସିଡେଣ୍ଟକୁ ବନ୍ଦ କରିବା ପାଇଁ, କିନ୍ତୁ ହାପେନ୍ ହେଇଯାଉଛି ନା, କିନ୍ତୁ ଭଗବାନଙ୍କ ପ୍ଲାନ୍ ହେଲେ କିନ୍ତୁ ହାପେନ୍ ହେଇନି। ପ୍ରଭାତ କୁହନ୍ତି କେବେ ହେଲେ ଗ୍ରହ ନକ୍ଷତ୍ର ମାନେ ତାଙ୍କ ସୂର୍ଯ୍ୟ କକ୍ଷରେ ବୁଲୁଛନ୍ତି, କେତେବେଳେ ତାଙ୍କ ଭିତରେ ଆକ୍ସିଡେଣ୍ଟ ହେଇକି ନ୍ୟୁଜ୍ ପେପର ବାହାରିନି, ଇନ୍ଦ୍ର ପ୍ରିଣ୍ଟିଂ କରି ଛାଡ଼ିନାହାନ୍ତି, ବର୍ତ୍ତମାନ ଆକ୍ସିଡେଣ୍ଟ ହେଇଗଲା ଗ୍ରହ ନକ୍ଷତ୍ର ମାନେ ପାଗଳ ବୈଜ୍ଞାନିକ। ଭଗବାନଙ୍କର ବ୍ୟବସ୍ଥାକୁ ଜୀବ ଗ୍ରହଣ କରିବା ଦରକାର। ଦେଖନ୍ତୁ କେତେ ସୁନ୍ଦର ରାଜମାର୍ଗ କରିଛନ୍ତି ବିଶ୍ୱକର୍ମା ବିନିର୍ମିତମ, ପ୍ରଭୁ ବିଶ୍ୱକର୍ମା ନିର୍ମାଣ କରିଛନ୍ତି। ବିଶ୍ୱକର୍ମା ବି ଇନ୍ଦ୍ରଙ୍କର ଭାଇ ନା, ସେ ବି ତାଙ୍କ ଭାଇ ନା, ସେ ବି କୌଶଙ୍କର ପୁତ୍ର ନା, ଭାଇ ଭାଇ ନିର୍ମାଣ କରିଛନ୍ତି ଭଗବାନଙ୍କର ନିର୍ଦ୍ଦେଶରେ। ଆଉ କ'ଣ କ'ଣ ନା, ସଭାଚତ୍ୱର ରଥ ଆରୂଢ଼ ସଭାଚତ୍ୱର ରଥ ଆଢ୍ୟମ ବିମାନେ ନ ଅବୁଦ୍ଧେଇ ଜୁତମ ଶୃଙ୍ଗମ ଆଟକେଇ ମଣିମୟମ ବଜ୍ର ବିଦ୍ରୁମ ବେଦିଭି। କେତେ ଟିକନିକ ବର୍ଣ୍ଣନା କରୁଛନ୍ତି, ସଭା ଚତୁର ରଥ ଆଢ୍ୟମ, ସଭା ମାନେ ଉପବେଶନ ସ୍ଥାନ, ଚତୁର ମାନେ ଅଙ୍ଗନ, ଅଙ୍ଗନା ଘରର ଅଙ୍ଗନା କୁହନ୍ତିନି ଅଙ୍ଗନା, ଯେଉଁଠି ଅଙ୍ଗନା ମାନେ ଅଙ୍ଗନା ତ ଏଭଳି ଗୋଟେ ସ୍ଥାନ ଆଜିକାଲି ତ ନାହିଁ, ସେବା ପନ୍ଦର ଫୁଟ ଜାଗା ଭିତରେ ରହିବେ କ'ଣ ଅଙ୍ଗନା ଜାଣିବେ। ଅଙ୍ଗନାରେ ପିତା ମାତା ସମସ୍ତେ ପରିବାର ଲୋକମାନେ ବସି ଦୁଃଖ ସୁଖ ହୁଅନ୍ତି ଅତି ଆନନ୍ଦରେ। ଘରର ଅଗଣାରୁ, ଅଗଣା ତ କୁହାଯାଏ ନା, ଅଗଣାରୁ ଜଣାପଡ଼େ ସେ ଘରଟା କେତେ ସୁନ୍ଦର, ଅଗଣାରୁ ପରିଷ୍କାର, ଅଗଣାରେ ଲୋକମାନେ ବସିଥିବେ, ଅଗଣାରେ ଅତିଥି ସେବା ହଉଥିବ, ତେଣୁ ଅଗଣା ସେଠି ଅଛି। ଆଉ ରଥ ଉପମାର୍ଗ, ରାଜମାର୍ଗରୁ ଯିବା, ରାଜମାର୍ଗ ରହିଲା ଦୂରରେ, ଗୃହରୁ ରାଜମାର୍ଗକୁ ବାହାରିବା ପାଇଁ ଉପମାର୍ଗ ମଧ୍ୟ ଅଛି। ଏବଂ ଆଡ୍ୟାମ, ଏ ଯେତେ ମାର୍ଗ ଯେତେ ଜିନିଷ ସବୁ ଅପୁଲେଣ୍ଟ ପ୍ରଭା ଲେଖିଛନ୍ତି, ସବୁ ଐଶ୍ୱର୍ଯ୍ୟରେ ବିଭୂଷିତ ହେଇଛି। ଏବଂ ବିମାନ ସ୍ୱର୍ଗରେ କେତେ ବିମାନ ଅଛନ୍ତି, ନ ଅବୁଦ୍ଧେଇ ଜୁତାମ, ସ୍ୱାମୀପାଦ କହୁଛନ୍ତି ଗୋଟେ ମାନେ କଳ୍ପନା କରିକି ଏତିକି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଇଟା ପରଫେକ୍ଟ କାଲକୁଲେସନ ନୁହେଁ। 10 କୋଟି ଏକ ଅବୁଦ୍ଧେଇ, ନ ଅବୁଦ୍ଧେଇ 10 କୋଟିରୁ କମ୍ ନୁହେଁ। ଆଉ ସେ ବିମାନ ମାନେ କ'ଣ କରୁଛନ୍ତି ନା, ସବୁ ସମୟରେ ଦେବାଙ୍ଗନା ମାନେ ଦେବତା ମାନେ ବିମାନରେ ଭ୍ରମଣ କରୁଛନ୍ତି, 10 କୋଟି ବିମାନ ସ୍ୱର୍ଗରେ ବୁଲୁଛନ୍ତି, କଣ ସାଉଣ୍ଡ ନାହିଁ, ସାଉଣ୍ଡ ହେଲେ ତ ପାଗଳ ହେଇଯିବ ବ୍ୟକ୍ତି, କଣ ଏତେ ବଡ ବିମାନ ମାନେ ବୁଲୁଛନ୍ତି କିନ୍ତୁ ସେଠି ଭ୍ରମରର ସାଉଣ୍ଡ, କୁଜିତ କୋକିଳ, କୋକିଳର ସାଉଣ୍ଡ, ପକ୍ଷୀଙ୍କର ସାଉଣ୍ଡ ଶୁଭୁଛି, ବିମାନର କୌଣସି ସାଉଣ୍ଡ ନାହିଁ, ଆଉ କୌଣସି ଫୁଏଲ ନାହିଁ, ବିମାନ ମାନେ କୌଣସି ପେଟ୍ରୋଲ ଟାଙ୍କି ନାହିଁ ଯେ ଡ୍ରିଲିଂ କରିକି ପେଟ୍ରୋଲ
ଉଠେଇ ପକାଯିବେ ନା କିଭଳି ଚାଲନ୍ତେ ବିମାନ
ନା ମନରେ ଦେବତାମାନେ ତା ଏତେ ମନୁଷ୍ୟ ଏତେ ମନ୍ତ୍ରବିତ୍ ତାଙ୍କ ମନ୍ତ୍ର ଶକ୍ତିରେ ବିମାନ ମାନେ ଯାଆନ୍ତି ଦେବାଙ୍ଗନାଙ୍କ ସହିତ ସବୁବେଳେ ଭ୍ରମଣ କରନ୍ତି ଏଠି କହୁଛନ୍ତି ନ ଅବୁଦ୍ଧି ଜୁତାମ ଆଉ କଣ ଅଛନ୍ତି ନା ଶୃଙ୍ଗ ଆଟକେଇ ସବୁ ଚାରି ଛକ ଜାଗା ଅଛି ସବୁ ଚାରି ଛକ ଜାଗା ସ୍ୱର୍ଗପୁରରେ ମଣିମୟ ବଜ୍ର ବିନ୍ଦୁମ ବେଦିଭି ମଣିମୟରେ ରାଜମାର୍ଗରେ ମଧ୍ୟ ମଧ୍ୟ ସ୍ଥାନରେ ସବୁ ବେଦୀ ଅଛି ପେଣ୍ଡଲ ପ୍ରୋଗ୍ରାମ କରିବା ପାଇଁ କାରଣ ସ୍ୱର୍ଗ ଲୋକରେ ବି ଏଇଭଳି ଭାଗବତ ସତ୍ତା ହୁଏ ମଣିଷ ଗୋଟିଏ ଖତରନାକ ପ୍ରାଣୀ ଯେଉଁଠି ଭଗବାନଙ୍କର ଚର୍ଚ୍ଚା ମନୁଷ୍ୟ ସମାଜରେ ସବୁଠୁ କମ୍ କିନ୍ତୁ ଭଗବାନଙ୍କୁ ପଚରାଯାଏ ପ୍ରଭୁ ଭଗବାନଙ୍କୁ ମଣିଷ କମ୍ ଡାକୁଛି କିନ୍ତୁ ବେଶୀ ଡିମାଣ୍ଡ କରିଛି ଭଗବାନଙ୍କ ପାଖରେ ଯଦି ପ୍ରଭୁଙ୍କ ପାଖ ପ୍ରଭୁଙ୍କୁ କୁହାଯାଏ ପ୍ରଭୁ ଆପଣ କୁହନ୍ତୁ ପ୍ରତିଦିନ ଆପ୍ଲିକେସନ କାହା ନିକଟରୁ ଅଧିକା ଆସୁଛି ଆପଣଙ୍କ ନିକଟରୁ କିଛି ପାଇବା ପାଇଁ ମଣିଷର ଆଗରେ ପଡିବ ଆଉ ଭଜନ କିଏ କରୁଛି ଆରେ ଯିଏ ଭଜନ କରୁଛି ସେ ତ ଆପ୍ଲିକେସନ ଲେଖିବା ଦରକାର ପ୍ରଭୁଙ୍କର ଏଇଟା ଦରକାର ମଣିଷ ସବୁଠୁ କମ୍ ଭଜନ କରୁଛି କିନ୍ତୁ ବେଶୀ ଡିମାଣ୍ଡ କରୁଛି ଭାଗବତ ସପ୍ତାହ ପାଇଁ ଜାଗା କାହିଁ ଏତ ଏଠି ଶୃଙ୍ଗ ଅଟକେଇ ମଣିମୟ ବଜ୍ରବିନ୍ଦ୍ରୁମୟ ବେଦିଭି ସୁନ୍ଦର ସୁନ୍ଦର ନାମ କୀର୍ତ୍ତନ ଭଗବତ କଥା ପାଇଁ ସୁନ୍ଦର ସୁନ୍ଦର ବେଦୀ ରହିଛି ସ୍ୱର୍ଗପୁରରେ ସ୍ୱର୍ଗରେ ଦେବାଙ୍ଗନା ମାନେ ଅତି ସୁନ୍ଦର ଭଗବାନଙ୍କର ନାମ କୀର୍ତ୍ତନ କରନ୍ତି କେବଳ ଭାବନ୍ତା ଏଠି ଭୋଗ ଅଛନ୍ତି ବୋଲି ଭୋଗ ଅଛନ୍ତି ପ୍ରଭୁଙ୍କର ନାମ କୀର୍ତ୍ତନ ବି କରନ୍ତି ଶୁଣିବେ ୟା ପରେ ଶୁଣିବେ ଆଚ୍ଛା ତାପରେ ନାରୀମାନଙ୍କର ବର୍ଣ୍ଣନା ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ଯତ୍ର ନିତ୍ୟମ୍ବୟ ରୂପ ଶ୍ୟାମା ବିରଜ ବାସସ ଭ୍ରାଜନ୍ତି ରୂପବତ ନାର୍ଯ୍ୟ ଅର୍ଚ୍ଚିଭି ଇବ ବର୍ଣ୍ଣୟ କେତେ ସୁନ୍ଦର ସେ ନାରୀମାନଙ୍କର ରୂପ କଳିଯୁଗରେ ଯୁବକମାନେ ଶୁଣିବା ଦରକାର ଯୋଉମାନଙ୍କୁ ଏଇଟା ଦରକାର ନିତ୍ୟ ସ୍ୱାମୀପାଦ କହୁଛନ୍ତି ନିତ୍ୟମ ବୟସ ତାରୁଣ୍ୟମ ରୂପ ତରୁଣ ରୂପ ନିତ୍ୟ ତରୁଣ ରୂପ କାରଣ ଏ ଜଗତରେ କାହାର ତରୁଣ ରୂପଟା ଯୌବନ ରୂପଟା ନିତ୍ୟ ରୁହେ ନା ପ୍ରତିଦିନ କ୍ଷୟ ହେଇଯାଏ ଏବଂ ନିତ୍ୟ ବୟସ ତାରୁଣ୍ୟ ରୂପମ ବୟସ ନିତ୍ୟ ରୂପ ନିତ୍ୟ ତାରୁଣ୍ୟତା ନିତ୍ୟ ସ୍ୱାମୀପାଦ କହୁଛନ୍ତି ଏବଂ ସୌକୁମାର୍ଯ୍ୟ ସୁକୁମାରତା ମଧ୍ୟ ନିତ୍ୟ ସବୁ ନିତ୍ୟ ଦେବାଙ୍ଗନା ମାନଙ୍କର ଯତ୍ର ନିତ୍ୟମୟ ରୂପ ଶ୍ୟାମା ବିରଜ ବାସସ ବସ୍ତ୍ର ଆଉ ତାଙ୍କର ଶରୀର ରୂପ ଏ ଯୋଉ ବସ୍ତ୍ର ପିନ୍ଧିଛନ୍ତି ଅଳଙ୍କାର ପିନ୍ଧିଛନ୍ତି ବିରଜ ବାସସ କ୍ଲିନ କେବେ ହେଲେ କ୍ଲିନିଂ ଡିପାର୍ଟମେଣ୍ଟ ଲଣ୍ଡ୍ରି ଫଣ୍ଡ୍ରି ନାହିଁ ସେଠି ମଇଳା କିଛି ସ୍ୱର୍ଗରେ ହୁଏ ନା ସ୍ୱର୍ଗରେ ମଇଳା ନାହିଁ ଯେଉଁମାନେ କଳିଯୁଗରେ ଭଗବାନ କହୁଛନ୍ତି ସେଇ ଭଗବାନ ମାନଙ୍କ ଡ୍ରେସ୍ ପତ୍ର ସଫା କରନ୍ତୁ ନା ତାଙ୍କୁ କୁହନ୍ତୁ ଯେଉଁ ଡ୍ରେସ୍ ପିନ୍ଧିଛ ଭାଇ ସେଇ ଡ୍ରେସ୍ ପିନ୍ଧି ଖରାରେ ଟିକେ ଚାଲ ଖରାରେ ଚାଲିଲା ପରେ ଦେହରେ ଯେଉଁ ସେଣ୍ଟ ଉଠୁଛି ସେଇ ଡ୍ରେସ୍ ପିନ୍ଧିକି ଶୁଅ ତୁମେ ଭଗବାନ ମାନେ ତୁମ ଶରୀର ଏଭଳି ଶକ୍ତି ରହିବା ଦରକାର ଦେବତାମାନଙ୍କର ଏ ଶକ୍ତି ଅଛି ତାଙ୍କ ବସ୍ତ୍ର ବି କୌଣସି ମଳିନ ହୁଏ ନା ଦୁର୍ଗନ୍ଧ ଶରୀରରୁ ଆସେ ନା ଏ ଦେଖ ବିରଜ ବାସସ ବସ୍ତ୍ର ଅଳଙ୍କାର ଅତି ପରିଷ୍କାର ସ୍ୱଚ୍ଛ ଏବଂ କିଭଳି ବୟସ ନା ଶ୍ୟାମା ନାରୀମାନଙ୍କର ସ୍ୱଭାବ ନାରୀମାନଙ୍କର ବହୁତ ମାନେ ସ୍ୱଭାବ ଅଛି ତା ଭିତରୁ ଦେବନାରୀମାନଙ୍କର ସ୍ୱଭାବ ଶ୍ୟାମା ରୂପାଜୀ ବିଶ୍ୱନାଥ ଚକ୍ର ଠାକୁରଙ୍କ ଟୀକାକୁ ରଚନା କରିଛନ୍ତି ତାଙ୍କ ପରପଟରେ ଆପଣମାନେ ଦେଖିବେ ବିଦ୍ୱାନ ଚକ୍ରଧର ବହୁତ ବିଦ୍ୱାନ ଶ୍ୟାମା ନାରୀର ଲକ୍ଷଣ କଣ ନା ଶୀତ କାଳେ ଭବେତ୍ ଉଷ୍ମ ଉଷ୍ମ କାଳେ ସୁଶୀତଳ ସ୍ୱର୍ଗରେ ଦେବାଙ୍ଗନା ମାନଙ୍କର ଶରୀର ଶୀତ କାଳରେ ଉଷ୍ଣ ପ୍ରଦାନ କରେ ଏବଂ ଉଷ୍ଣ କାଳରେ ଶୀତ ପ୍ରଦାନ କରେ ତାଙ୍କର ଶରୀର ଶରୀରର ଏଇ ଗୁଣ ଏସି କଣ ଦରକାର କୁହନ୍ତୁ ସ୍ୱାମୀ ସ୍ତ୍ରୀ ଏସି ଦରକାର ହିଁ ନାହିଁ ଦେବାଙ୍ଗନା ମାନଙ୍କର ବା ଦେବତା ମାନଙ୍କର ଏଇ ତ ସ୍ତନ୍ୟ ସୁଖ ଉଠେ ନେଇ ଯାସାମ ତା ଶ୍ୟାମା ପରିକୀର୍ତ୍ତତା ସେ ଶ୍ୟାମା ସୁକଠିନ ସ୍ତନ ଏବଂ ଶୀତ କାଳରେ ସେ ଉଷ୍ଣ ଉଷ୍ଣ କାଳରେ ଶୀତ ତାଙ୍କ ଶରୀର ତେଣୁ ଏହିମାନଙ୍କର କଥା ବର୍ଣ୍ଣନା କରି
କାରଣ ସ୍ୱର୍ଗଙ୍କର ବର୍ଣ୍ଣନା ଆମକୁ ସାରିବାକୁ ପଡ଼ିବ। ସ୍ୱର୍ଗର କିଭଳି ସୁନ୍ଦର ବାୟୁ ପ୍ରବାହିତ ହେଉଛି ତାକୁ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ। ସୁଖଦେବ ଗୋସ୍ୱାମୀ, ଆଚ୍ଛା ଆପଣ କୁହନ୍ତୁ, ସୁଖଦେବ ଗୋସ୍ୱାମୀ ଆମ ଭଳି ଆନନ୍ଦରେ ବର୍ଣ୍ଣନା କରୁଛନ୍ତି ନା ବିରକ୍ତ ହେଇ ବର୍ଣ୍ଣନା କରୁଛନ୍ତି? କିଭଳି ବର୍ଣ୍ଣନା କରୁଛନ୍ତି ଆପଣ ଶୁଣିବେ। ସ୍ୱାମୀ ବାଦ କେବଳ ଜାଣନ୍ତି, ତାଙ୍କର ମନୋଭାବ ଖୋଲି ଦେଇଛନ୍ତି। ସୁର ସ୍ତ୍ରୀ କେଶ ବିଭ୍ରଷ୍ଟ ନବ ସୌଗନ୍ଧିକ ସ୍ରଜାମ ଯତ୍ର ଆମୋଦମ ଉପଦାୟ ମାର୍ଗବାତି ମାରୁତ। ମାର୍ଗ ଅବାତି ମାରୁତ, ମାର୍ଗ ଆବାତି ମାରୁତ, ମାରୁତ ବାୟୁ କାହାକୁ ଧରିକି ଆସୁଛନ୍ତି ନା ସୁଗନ୍ଧକୁ, ସୁଗନ୍ଧକୁ ଧରି ପ୍ରଭାବିତ ହେଉଛନ୍ତି। ସମଗ୍ର ସ୍ୱର୍ଗପୁରୀରେ ଯେଉଁ ସୁଗନ୍ଧ ବାୟୁ ପ୍ରଭାବିତ ହେଉଛନ୍ତି, ସେ ସୁଗନ୍ଧ କେଉଁଠି ଆସୁଛି ନା ସୁରସ୍ତ୍ରୀ କେଶ ବିଭ୍ରଷ୍ଟ, ସୁରସ୍ତ୍ରୀ ମାନଙ୍କ କେଶରୁ ବିଭ୍ରଷ୍ଟ ନବ ସୌଗନ୍ଧିକ ସ୍ରଜାମ। ସ୍ୱର୍ଗପୁର ଏତେ ପ୍ରାଚୁର୍ଯ୍ୟ, ସୁରସ୍ତ୍ରୀ ମାନେ ପ୍ରତି କ୍ଷଣରେ ନବ ନବ ସୌଗନ୍ଧିକ ପୁଷ୍ପ ମାନେ ତାଙ୍କ କେଶରେ ବାନ୍ଧନ୍ତି। ବ୍ୟକ୍ତିର କେତେ ଚିନ୍ତା କରନ୍ତୁ, ସଂସ୍କୃତି ଜଣେ କହିବ ଇଏ ଠିକ ନୁହେଁ, କୌଣସି କଳ୍ପନା ନୁହେଁ, ମୁଁ ଆପଣଙ୍କୁ ପ୍ରମାଣ ଦେଖେଇଦେବି, ଯାଆନ୍ତୁ ଗଞ୍ଜାମ ଜିଲ୍ଲା ଆଉ ସାଉଥରେ ଦେଖିବେ। ଭାଗବତ ଜୀବନ କିଭଳି ପ୍ରାକ୍ଟିକାଲ ଲାଇଫ ଦେଖନ୍ତୁ, ଯେତେ ଗରିବ ଲୋକ ମୁଁ ଦେଖିଛି ବ୍ରହ୍ମପୁର ଟାଉନରେ, ଆମେ ଯେତେବେଳେ ବହି ଯେତେବେଳେ ଆସେ କି ମଲ୍ଲି ଫୁଲର ମାଳା, ଯେତେ ଗରିବ ହେଲେ ବି ସେ ଗୋଟେ ମଲ୍ଲି ଫୁଲର ମାଳା ମାନିଥିବେ ନାରୀମାନେ। ମୁଁ ତ ବିଚାର କରେ କାହିଁକି ଏଗୁଡ଼ିକ ମାରୁଛନ୍ତି, ମାନେ ବ୍ୟକ୍ତିର ଏତେ ଐଶ୍ୱର୍ଯ୍ୟ ରୁହେ, ଏତେ ଆମୋଦରେ ରୁହେ, କୌଣସି ଅଭାବ ନଥାଏ, ଅତି ଆନନ୍ଦରେ ସୁରସ୍ତ୍ରୀମାନେ ପ୍ରତି ମୁହୂର୍ତ୍ତରେ କେଶରୁ ବିଭ୍ରଷ୍ଟ ହୁଏ। ଏଠି କହୁଛନ୍ତି ନା ସୌଗନ୍ଧିକ ସ୍ରଜାମ, ସ୍ରଜାମ ମାନେ ମାଳା, ସୁଗନ୍ଧ ମାଳା ମାନେ କ୍ରୀଡ଼ା କରନ୍ତି ନା, ସବୁ ସମୟ ଦେଲେ କ୍ରୀଡ଼ା କରିବେ, ଫୁଲ କ'ଣ ବେକାର ରହିବ, କେଶର ରହିବ, କେଶର ସବୁ ପତିତ ହେଉଛି। ଏବଂ ଯେଉଁ ସୁଗନ୍ଧ ମାଳା ପତିତ ହେଉଛି, ସେ ମାଳାରୁ କାରଣ ପୁଷ୍ପକୁ ଆଘାତ କଲେ ସୁଗନ୍ଧ ଆସେ, ଆପଣ ଦେଖିଛନ୍ତି ପୁଷ୍ପ, ପୁଷ୍ପ ଯଦି ପତିତ ହେଇଯିବ ବା ତାକୁ ଆପଣ ସ୍ପର୍ଶ କରିଦେବେ, ବାୟୁର ଆଘାତରେ ପୁଷ୍ପରୁ ସୁଗନ୍ଧ ଆସେ। ତେଣୁ ମାଳା ଯେତେବେଳେ ଖସି ଖସି ଯାଉଛି ନୃତ୍ୟରେ, ଯେଉଁ ପବନ ଗୁଡ଼ିକ ବହୁଛି, ସେ ମାଳା ଦ୍ୱାରା ଆଘାତ ହେଇ ତାର ସୁଗନ୍ଧକୁ ବୋହି ବୋହି ନେଉଛି। ସୁରସ୍ତ୍ରୀ କେଶ ବିଭ୍ରଷ୍ଟମ, କେତେ ସୁନ୍ଦର, ଏବଂ ସୌଗନ୍ଧିକ ସ୍ରଜାମ ଅତି ସୁଗନ୍ଧ ପୁଷ୍ପମାଳା, ଯତ୍ର ଆମୋଦମ ଉପାଦାୟ ମାର୍ଗ ଆବାତି ମାରୁତ। ବାୟୁଦେବଙ୍କର କାର୍ଯ୍ୟ କେବଳ ଏଇ ସୁଗନ୍ଧ ବାୟୁକୁ ସମଗ୍ର ସ୍ୱର୍ଗପୁରରେ ପ୍ରଭାବିତ କରିବା। ଆପଣ ଚିନ୍ତା କରନ୍ତୁ, ତା ମାନେ ସୁରସ୍ତ୍ରୀମାନଙ୍କର କେଶ ନିଶ୍ଚିତ ଥିଲା, ଥିଲା କି ନାହିଁ? ଅସୁର ସ୍ତ୍ରୀମାନଙ୍କର କେଶ ନଥିଲା, କଳିଯୁଗର ଯେଉଁ ଅସୁର ସ୍ତ୍ରୀମାନେ ଚୁଟି ତ ନାହିଁ ଆଉ ବାନ୍ଧିବେ କ'ଣ ଫୁଲ? ସଭ୍ୟତା ଭାଗବତର ଶିକ୍ଷା କିଛି ଅଛି ନା, ସାଧୁ ଏସବୁ ଜିନିଷ କହିବା କଥା ନୁହେଁ, ମୋର ତ ସ୍ୱଭାବ ମୁଁ କହିବି, ଶିକ୍ଷା ଦରକାର ଭାଗବତରେ। କେଶ କେବେ, ନାରୀର କେଶକୁ କେବେ ସ୍ପର୍ଶ କରାଯାଏ ନା କେବେ, ଯଦି ସ୍ୱାମୀ ବ୍ୟତୀତ ଅଲଗା କେହି ସ୍ପର୍ଶ କରେ, ନୀତିଶାସ୍ତ୍ର କହୁଛନ୍ତି ସେ ନାରୀ ସବୁକିଛି ସୁଗୁଣ ହରେଇବ, ସବୁକିଛି ସୁଗୁଣ ହରେଇବ, ଏପରିକି ନୀତିଶାସ୍ତ୍ର କହୁଛନ୍ତି ତାର ବନ୍ଧ୍ୟା ଦୋଷ ବି ହବ, ସନ୍ତାନ ପ୍ରସବ କରିପାରିବ ନା, ନୀତିଶାସ୍ତ୍ର କହୁଛନ୍ତି। ତେଣୁ କେଶ କେବେ ହେଲେ କାଟିବା ଉଚିତ ନାହିଁ। ତେଣୁ ସୁର ନାରୀମାନଙ୍କର କେଶରେ ଯେଉଁ ସୌଗନ୍ଧିକ ସ୍ରଜାମ ଅଛି, ସେଗୁଡ଼ିକ ପତିତ ହେଉଛି, ମାଳା ପତିତ ହେଉଛି, ବାୟୁଦେବ ତାକୁ ଧରି ଯାଉଛନ୍ତି। ଏବଂ କେତେ ସୁକୁମାରୀ ନାରୀମାନେ, ଦେବନାରୀମାନେ, ହେମ ଜାଲକ୍ଷ ନିଗଚ୍ଛତ୍ ଧୂମେନ ଗୁରୁଗନ୍ଧିନା ପାଣ୍ଡୁରେଣ ପ୍ରତିଛନ୍ନ ମାର୍ଗେ ଯାନ୍ତି ସୁରପ୍ରିୟା। ସୁରପ୍ରିୟ ମାନେ ଦେବତାଙ୍କର ଦେବାଙ୍ଗନା ମାନେ ଯେଉଁ ମାର୍ଗରେ ଯାଉଛନ୍ତି ସେମାନେ ଏତେ, ସ୍ୱର୍ଗରେ ବେଶୀ ଗରମ ନାହିଁ, ଏଇ ଖରା ଗରମ ଦିନ ଚାଲି ଆସିଲା 35 ଡିଗ୍ରୀ ଟେମ୍ପରେଚର, ସ୍ୱର୍ଗରେ ଏମିତି ପେପର କେହି ବାହାରି ନଥିବ ବା ବିଲ ଜିରୋ ନା, ଆରେ ତାଙ୍କ ଶରୀରରେ ଯେତେବେଳେ ଏଭଳି ସୁନ୍ଦର ଗୁଣ ଅଛି, ଟେମ୍ପରେଚର କିଭଳି ଥିବ ଚିନ୍ତା କରନ୍ତୁ, ଅଧିକ ଖରା ନାହିଁ କି ଅଧିକ ଶୀତ ନାହିଁ, ପୁଣି ବି ଏତେ ସୁକୁମାର ତାଙ୍କର ଅଙ୍ଗ, କିଞ୍ଚିତ ଖରାକୁ ଉଷ୍ଣକୁ ସେମାନେ ସହ୍ୟ କରିପାରନ୍ତି ନା, କୋଉ ମାନେ
ଦେବନାରୀ ମାନେ, ଏବଂ ଦେବନାରୀ ମାନେ କିଭଳି ଚାଲନ୍ତି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ହେମ ଜାଲ ଅକ୍ଷ ନିଗଚ୍ଛକ, ସେଠି ଦ୍ୱାର ବର୍ଣ୍ଣନା କରିଥିଲେ ହେମ କପାଟ ବୋଲି କହିଥିଲେ ନା, ଝରକାଟା କଣ ହେଇଥିବ କାଳେ କିଏ ସନ୍ଦେହ କରିବ। ଏଠି କହୁଛନ୍ତି ହେମ ଜାଲ ଅକ୍ଷ ନିଗଚ୍ଛକ, ଏଇ ଅକ୍ଷ ମାନେ ଦ୍ୱାର, ଏଇ ଯୋଉ ୱିଣ୍ଡୋ କଣ କୁହନ୍ତି ଝରକା, ଝରକାରୁ ସ୍ୱର୍ଣ୍ଣର ଝରକା, ସେଥିରୁ ଆସୁଛି କଣ ନା ଅଗୁରୁ ଗନ୍ଧିନା। ଦେବଗୃହ ମାନଙ୍କରେ ସବୁ ଅଗୁରୁ ଜଳୁଛି, ଏବଂ ଅଗୁରୁର ବର୍ଣ୍ଣ କିଭଳି, ଏଠି ପାଣ୍ଡୁରେଣମ ସ୍ୱାମୀପାଦ କହୁଛନ୍ତି ଶ୍ୱେତ ବର୍ଣ୍ଣ। ଏତେ ଅଗୁରୁ ଗନ୍ଧ ଆସୁଛି, ଗନ୍ଧ ସହିତ ଧୂମ୍ର ଆସୁଛି। ଏବଂ ଆପଣ ଦେଖିଛନ୍ତି ପ୍ରକୃତ ଅଗୁରୁ ଆଉ ପ୍ରକୃତ ଧୂପର ଗୋଟେ ଲକ୍ଷଣ, ସେ ଧୂପଟାକୁ ଜାଳିଦେଲା ପରେ ସେ ଧୂମଟା ସାଙ୍ଗେ ସାଙ୍ଗେ ବାୟୁରେ ମିଶିବ ନା, ସେ ଗୋଟେ ବଳୟ ସୃଷ୍ଟି କରିବ, ବଳୟ ସୃଷ୍ଟି କରିକିରି ଯିବ। ଏବଂ ସ୍ୱର୍ଗ ଉପରେ ଏତେ ଅଗୁରୁ ଆଉ ବ୍ୟବହାର କରାଯାଉଛି, ଅଗୁରୁ ଜାତୀୟ ଦ୍ରବ୍ୟ ବ୍ୟବହାର କରାଯାଉଛି, ଝରକା ଭିତରୁ ସ୍ୱର୍ଗଗୃହରୁ ଝରକା ଭିତରୁ ସବୁ ଆସୁଛି କ'ଣ ନା ଧୂମା ଆସୁଛି, ଶ୍ୱେତ ବର୍ଣ୍ଣର ଧୂମା ଆସୁଛି, ଏବଂ ଆକାଶରେ ସେଗୁଡ଼ିକ ବଳ ହେଇକି ଯାଉଛି। ଏବଂ ଦେବନାରୀମାନେ ଆଉ ଛତା ବ୍ୟବହାର କରୁନାହାନ୍ତି, ଏ କିଞ୍ଚିତ କୋମଳ ସୂର୍ଯ୍ୟଙ୍କର କିରଣକୁ ସହି କରିପାରୁନାହାନ୍ତି। ସେଇ ଯେଉଁ ଅଗୁରୁର ଯେଉଁ ଛାୟା, ଯେଉଁ ବଳୟ, ତାର ତଳେ ତଳେ ଚାଲି ଚାଲି ଯାଉଛନ୍ତି, ସୁଖଦେବ ସେ ବର୍ଣ୍ଣନା କରିଛନ୍ତି। ଏତେ ବର୍ଣ୍ଣନା କରିବା ତାତ୍ପର୍ଯ୍ୟ ଏତେ ସୁକୁମାର ଆଉ କଣ କରିଛନ୍ତି, ମୁକ୍ତାବିତାନେ ମନିହେମ କେତୁବି ନାନା ପତକା ବଲଭିରାବୃତମ ଶ୍ରୀଖଣ୍ଡି ପାରାବୃତ ଭ୍ରଙ୍ଗନାଦିନମ ବୈମାନିକ ସ୍ତ୍ରୀ କଲଗୀତ ମଙ୍ଗଳମ। କେତେ ସୁନ୍ଦର କଥା କହୁଛନ୍ତି, ଏତେ ସୁଗୁଣା ସମ୍ପନ୍ନ ନାରୀ ହେଲେ ସୁଦ୍ଧା, ଏତେ ରୂପବର୍ଣ୍ଣ ରୂପ ସମ୍ପନ୍ନ ହେଲେ ସୁଦ୍ଧା, କିନ୍ତୁ ସବୁ ସମୟରେ ମୁଖ କେତେବେଳେ ବନ୍ଦ କରି ରହୁନାହାନ୍ତି। ଏଠି କହୁଛନ୍ତି ବୈମାନିକ ସ୍ତ୍ରୀ କଲଗୀତ ମଙ୍ଗଳମ, ସ୍ୱାମୀପାଦ କହୁଛନ୍ତି, ଚକ୍ରଧର କହୁଛନ୍ତି, ବୈମାନିକ ସ୍ତ୍ରୀ ନାମ କଲଗୀତମ ମଙ୍ଗଳମ ଶ୍ରବଣ ସୁଖମ। ନାରୀମାନେ ଏତେ ସୁନ୍ଦର ରୂପ ଯୌବନ ହେଲେ ସୁଦ୍ଧା ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି, ଏବଂ ତାଙ୍କର ମୁଖରୁ ଉଦ୍ଗତ ହେଉଛି ଯେଉଁ ନାମ କୀର୍ତ୍ତନ, ଦେବଲୋକକୁ ଆଉ ଦେବତାମାନଙ୍କୁ ସୁଖ ପ୍ରଦାନ କରୁଛି ଏବଂ ମଙ୍ଗଳମୟ। ଏଠି କହୁଛନ୍ତି ନା ବୈମାନିକ ସ୍ତ୍ରୀ କଲଗୀତ ମଙ୍ଗଳମ, ମଙ୍ଗଳମୟ, ଭଗବାନଙ୍କର ନାମ ହେଉଛି ଏକମାତ୍ର ମଙ୍ଗଳମ, ପ୍ରଭୁଙ୍କର ନାମ। ସବୁ ସମୟ ସ୍ୱର୍ଗ ଲୋକରେ ଦେବନାରୀମାନେ ନାମ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆପଣ କୁହନ୍ତୁ ଭଗବାନ ଯାହାଙ୍କୁ ଏତେ ଭୋଗରେ ରଖିଛନ୍ତି, ସେ କଣ ଭଗବାନ ନାମକୁ ଭୁଲିଯିବେ ଆଜ୍ଞା, କେବେ ସମ୍ଭବ, ଅଧିକ ଡାକିବେ ନା। ଏ ଯୁଗରେ ଦେଖନ୍ତୁ କେଉଁମାନେ ଅଧିକ ଡାକୁଛନ୍ତି, ବାସ୍ତବିକ ଧନୀମାନେ ଅଧିକ ଡାକୁଛନ୍ତି, ଯାହାର ଅଧିକ ଧନ ଅଛି ସେମାନେ ତ ଅଧିକ ଧନ ପାଇଁ ହଁ ଭଗବାନ ଦେଇଛନ୍ତି, ଆଉ ଅଧିକ ଦିଅନ୍ତୁ, ପ୍ରଭୁ ମୋ ଧନ ରହୁ, କେମିତି ମୁଁ ଚଳ। ଆରେ ଯେଉଁ ଭଗବାନ ତୁମକୁ ଧନ ଦେଇଛନ୍ତି ତାଙ୍କୁ ଡାକୁଛନ୍ତି ପ୍ରଭୁ ମୋତେ ଭବିଷ୍ୟତରେ ମୋତେ ସୁରକ୍ଷା ଦିଅ ଆଉ ଧନ। ଆରେ ଯେଉଁ ଭଗବାନ ଧନ ଦେଇଛନ୍ତି ସେ ଭଗବାନ ଧନ ଦେବେ, ସେ ଭଗବାନ କଣ କହିବେ ପଳେଇଯିବେ ନା କଣ, ପୁଣି ବି ଡାକୁଛନ୍ତି ନା। ଯଦି ଅଧିକାଂଶ ଲୋକ ହିସାବ କରାଯାଏ ଧନୀ ଲୋକମାନେ ଡାକନ୍ତି, କାହିଁକି ସେମାନେ ଜାଣନ୍ତି ଏଇଟା ଭଗବାନ ଆମକୁ କିଛି କୃପା ଦେଇଛନ୍ତି, ପ୍ରଭୁ କିଛି କୃପା ଦେଇଛନ୍ତି। ତେଣୁ ନାରୀମାନେ ବୈମାନିକ ନାରୀମାନେ ଦେବନାରୀମାନେ ଏତେ ସୁଖରେ ରହିଛନ୍ତି, ସେ କିଭଳି ଭୁଲିଯିବ ଭଗବାନଙ୍କର ନାମକୁ, ସେ ନାମ କରୁଛନ୍ତି। ମୁକ୍ତାବିତାନେ ମନିହେମ କେତୁଭି, ଚନ୍ଦ୍ରତପା ଲାଗିଛି, ଚାନ୍ଦୁଆ ଲାଗିଛି, ସବୁ ମୁକ୍ତା ଖଚିତ ହେଇଛି। ମନି ହେମ କେତୁଭି, ଯୋଉ ରାଜପ୍ରାସାଦ ଅଛି, ରାଜପ୍ରାସାଦରେ ମଣି ଆଉ ହେମର ସ୍ୱର୍ଣ୍ଣ ପତାକା ଲାଗିଛି, ଧ୍ୱଜ ଲାଗିଛି, ଧ୍ୱଜ ଅଲଗା ଆଉ ପତାକା ଅଲଗା, ପତାକା ବିଭିନ୍ନ କପଡ଼ାରେ ତିଆରି ହୁଏ, ବୁଝ ମାନେ ଚକ୍ରବର୍ତ୍ତୀ ଟିକାରୁ ବୁଝୁଛି, ମୋର ତ ସଂସ୍କୃତ ଜ୍ଞାନ ନା, ধ্বজটা ফিক্স করাযায়। দেখেছেন বৃন্দাবনের মন্দির আগে সব ফিক্স করাইতে সুনারে রূপারে পিতলরে তম্বারে। তেমন প্রত্যেক স্বর্গ গৃহরে গৃহর ছাত উপরে সব ধ্বজ রাখিছে কেউথিরে না মণি হেম কেতুভি আউ অট্টালিকা উপরে গম্বুজ উপরে যাকে চূড়া আমার কুযায় নানা পতাকা বল্লভি বিরাবৃতম সবু গম্বুজরে ভিন্ন ভিন্ন কলরের পতাকা লাগিছে স্বর্গ উপরে সম্পূর্ণ এভাবে লাগিছে। এবং এই উপরে এই গম্বুজ উপরে বৃক্ষরে চতুর্দিগরে কেবল গোটিয়ে সাউন্ড কোন সাউন্ড না শ্রী শিখণ্ডী পারাবত ভৃঙ্গাদি নাম ভৃঙ্গনাদি নাম শ্রীখণ্ডী শিখণ্ডী 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 মানে ময়ূর ময়ূর রব পারাবত পারাবত মানে আমার কোন কোন ত্যাগ ঘুমুর ঘুমুর গন্তি না কপুত কপুত আর ভৃঙ্গ ভ্রমর হরে কৃষ্ণ এই এই তিনি জনক শব্দ হি সব আউ কোন চালিছি মৃদঙ্গ শঙ্খ নকদন্দ বিশ্বনে সতাল বীণা মৃদইষ্ট বেনুভি নৃত্যে গীতে সবাদ্য বিউপদেব গীতকে মনোরমাম সো প্রভয়াজিত প্রভাম। সুখদেব গোস্বামী ভরিসভারে বর্ণনা করছেন স্বর্গপুর এভাবে মনোরমাম সো প্রভাম জিত প্রভাম স্বামীবাদ কুছেন জিত প্রভাম সাক্ষাৎ দীপ্তাধিষ্ঠাতি দেবতায়াম যচতাম শোভা পাই ভগবান জগতর সমস্ত শোভা পাই প্রতি বস্তুর শোভা পাই প্রতি ব্যক্তির শোভা পাই জন দেবীকে রাখিছেন সে দেবীকর নাম হচ্ছেন দীপ্তি অধিষ্ঠাত্রী দেবী। তেমন স্বর্গপুরে শোভা এভাবে স্বপ্রভা স্বয়ং মূর্তিমন্ত প্রভা দেবী তাঙ্কু সংক্ষেপে কুযায় প্রভা দেবী কু জয় করিয়াছে স্বর্গপুর এইসব শোভা সহিত কোণ চালিছে না মৃদঙ্গ শঙ্খ আন দুন্দুবি শোনে তা সহিত সতাল বীণা সবু তাল সহিত বেণু ভি ইষ্ট বেণু বেণু বাজুছি বংশী বাজুছি নৃত্যস্য বাদ্যে উপদেব গীতকে কেবল নৃত্য আউ গীত নৃত্য আউ গীত এটি যেমন পার্টি কোচ পার্টি না উপ কোন এটি কোচেন কি গান করছেন না উপদেব গন্ধর্বাদী গান করছেন আর নৃত্য করছেন নৃত্য ব্যক্তি অতি আনন্দরে করে না পার্টি গলে বি লোক জনকে ডাকি না তুই পার্টি কি চাল নাচিবু সে নাচিপারিব আমাকে তো বহুত লোক ইনভাইট করেন বাবা ইস্কন বাবা মানে ভাল কীর্তন করেন তেমন মন্দির কীর্তন দেখে সে ডাকি নেবে ঘরক বা নাম সংকীর্তন সেটি কে বাবা টিকে নাচু না মন্দির যেমন নাচুল আরে সেটা কেমন সম্ভব হব নৃত্য গীত ই আনন্দ উপরে নির্ভর করে কে কৃত্রিম হিসাবে গীত নাচি পারে না বাবা সেমতি কাহিঁকি নাচু নব বহু সুন্দর নাচ বাবা কোনো কহিলে বাবা নাচি পারিবে আরে নৃত্য গীত মানসিক পরিবর্তন যেতলে মনরে কোনোসি চিন্তা নথায় মতলব পড়েছিল মানে ছোট পিলার কথা মনে পড়লা ছোট পিলা বেলা আমি যেতলে যাও এপরিকি মলত্যাগ করে পাই ঝাড়া যাও সেতবে ডে ডে যাও গোটে এমতি গোটে ভূমি গোটে কোণ উঠে দেওয়া গোটে গছপত্র ডে পড়া সে নৃত্য না মনরে কোনোসি চিন্তা নথায় এতে আনন্দ আপনার লক্ষ্য করতে গোটে ছোট পিলা সে স্কুল যাচ্ছে কত প্রকার সে খেলে খেলে যাচ্ছে ই নৃত্য কুযায় এমতি না যে শিখি শিখি মাস্টার কে ধে তা ধে এমতি শিক্ষা দেলা পরে পয়সা দেলে বি লোক নাচি পারবে কারণ মনের পরিবেশ ঠিক নাই না যেউঠি টেনশন ফ্রি স্বর্গরে কিছু চিন্তা নাই রোষেবাস নাই এত সুন্দর পরিবেশ কিছু পরিশ্রম করিয়া পড়নি আর কোণ কইবে কেবল ভগবান নাম কীর্তন করে আনন্দরে নাচছেন গন্ধর্ব মানে সুন্দর তাড়ার গীত গাউছেন আর নাচিবাটা ভাই গোটা আউটে উপরে নির্ভর করে গান উপরে না আর গন্ধর্ব মানে যেউঠি গান করছেন
ଦେବତା ମାନେ ଅପସର ମାନେ ସବୁ ନୃତ୍ୟ କରିଛନ୍ତି। ନୃତ୍ୟ ସଭା ଦେଇ ଉପଦେବ ଗୀତ କେ ମନୋରମେଶ ପ୍ରଭତା ଜିତ ପ୍ରଭମ। ତେଣୁ